ବଚନ ପ୍ରଚାର କରୁଥିବା ମାଧ୍ୟମରେ ପରମେଶ୍ୱରଙ୍କ ମହିମା ଆଜି ଆମମାନଙ୍କ ଗହଣରେ ପ୍ରକାଶମାନ ହେଉନ୍ତୁ ତାହାରି ଅଭିପ୍ରାୟରେ। ପୁଣି ଏହା ଏକ ସୁଅବସର ଅଟେ। ବିତି ସାରିଥିବା ସେହି ସପ୍ତାହରେ ମୁଁ ପାଗର ପରିସ୍ଥିତି ଜନିତ ପ୍ରକୋପ ମଧ୍ୟରେ ପଡ଼ିଯାଇ କିଛିଟା ସମସ୍ୟାରେ ଘେରି ପଡ଼ିଛି। ପାଗର ପ୍ରତିକୂଳ ଅବସ୍ଥାରେ ଏପରି ପ୍ରକୃତିରେ ବାହି ନଥିବା ମାତ୍ର ତାହା ତ ଏକ ପରୀକ୍ଷାର ଅବସ୍ଥା ଥିଲା, ଶାରୀରିକ ଅବସ୍ଥାର ପରୀକ୍ଷାର ବେଳାଟି ଥିଲା। ପୁଣି ମୁଁ ଯେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲି ତାହା ହିଁ ଏହାର କାରଣଟି ଥିଲା, ଯେପରିକି ଆପଣମାନେ ସେ ବିଷୟରେ ଶୁଣିଥିଲେ। ଏହା ସେହି କାରଣ ହୋଇଥିଲା ଯେହେତୁ ମୁଁ ସେଠାକୁ ଯାଇଥିଲି, ତେଣୁ ମୁଁ ଫେରିପାରିନଥିଲି। ଆଉ ନଦୀର ଆରପାରିରୁ ଫେରିବାକୁ ତ ଚାହିଁଥିଲି, ତଥାପି ଫେରିପାରିନଥିଲି। ଆପଣମାନେ ତ ତଳି ପେଟରେ ପୁଣି ଉପର ପେଟରେ ପାକ ପାଚକ ଗ୍ରନ୍ଥିକୁ ଲାଭ କରିଛନ୍ତି, ପୁଣି ସେଗୁଡ଼ାକ ରହିବାକୁ ହିଁ ଅଛି। ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କୁ ଆସିବାକୁ ହିଁ ପଡ଼ିଥିଲା, ଆଉ ପୁନଶ୍ଚ ଏକ୍ସରେ ନେବାକୁ ପଡ଼ିଥିଲା। କିନ୍ତୁ ଆମ୍ଭେମାନେ ଯଦି ସମୁଦ୍ର ପାରି ଇଲାକାଗୁଡ଼ିକୁ ସେବାର କାର୍ଯ୍ୟ ପାଇଁ ଯାଉଁ, ତେବେ ପ୍ରତି ଛଅ ମାସ ଅନ୍ତରରେ ଆମମାନଙ୍କୁ ତାହାକୁ କରିବା ପାଇଁ ଆବଶ୍ୟକ ରହିଛି। ମୁଁ ଏପରି ବିଚାର କରେ ଯେ ଭାଇ ରବର୍ଟସ୍ ପୁଣି ତାଙ୍କ ପରି ଅନ୍ୟମାନେ ପ୍ରତି ଛଅ ମାସର ଅନ୍ତରରେ ତାହାକୁ କରାଇଥାନ୍ତି, ମାତ୍ର ଗତ ଚାରି ବର୍ଷ ଧରି ମୁଁ ଥରକ ପାଇଁ ମଧ୍ୟ ଏହାକୁ କରାଇ ନଥିଲି। ସେହି ସମସ୍ୟାଟି ମୁଁ ଏରଣ୍ଡ ତେଲକୁ ଆଦୌ ପସନ୍ଦ କରେ ନାହିଁ, ତାହିଁ ସେହି ଏକମାତ୍ର ପଦାର୍ଥ ଅଟେ ଯାହାକୁ ମୁଁ ପସନ୍ଦ କରିନଥାଏ। ପୁଣି ସେମାନେ ଏପରି କହିଥିଲେ ଯେ ତଦ୍ଭିନ୍ନ ସେମାନେ ଅନ୍ୟ କୌଣସି ପଥ୍ୟକୁ ଦେଇପାରନ୍ତି ନାହିଁ, ତେଣୁ ମୁଁ ଥିଲି ଓ ସେମାନେ ସେହି ତେଲକୁ ମୋତେ ଯେତେବେଳେ ପିଆଇଥିଲେ ମୁଁ ତ ଖୁବ୍ ପୀଡ଼ିତ ହୋଇ ପଡ଼ିଥିଲି। ଆପଣମାନଙ୍କୁ ଏ କଥାଟି ଜଣା, ମୋର ଜୀବନ କାହାଣୀରେ ମୁଁ ଆପଣମାନଙ୍କୁ ଏ କଥାଟିକୁ କହିଥିଲି, ସେହି ଏରଣ୍ଡ ତେଲ ଯେ ମୋତେ କିପରି ପୀଡ଼ିତ କରି ପକାଏ ସେ ବିଷୟକୁ କହିଥିଲି। ତେଣୁ ସେ ଦ୍ରମଣର ପଥିକୁ ମୁଁ ଖୁବ୍ ଘୃଣା କରେ। ଆଉ ମୋର ପ୍ରିୟ ଚିକିତ୍ସକ ବନ୍ଧୁଙ୍କୁ ମୁଁ କହିଥିଲି, ଯଦି ସେପରି କିଛି ଅନ୍ୟ ବ୍ୟବସ୍ଥା ଥାଏ, ଅନ୍ୟ କୌଣସି ଦ୍ୱିତୀୟ ପ୍ରକାର ବ୍ୟବସ୍ଥା ସେ କ୍ଷେତ୍ରରେ ନାହିଁ କି? ପୁଣି ସେ କହିଥିଲେ, ଭାଇ ବ୍ରାହ୍ମ, ସେପରି କିଛି ଭିନ୍ନ ଧରଣର ବ୍ୟବସ୍ଥା ଅଛି ବୋଲି ମୁଁ ବିଚାର କରେ ନାହିଁ। ଓହୋ, ସେହି ସେବିକା ଜଣଙ୍କ ସେଠାକୁ ଯେତେବେଳେ ଆସିଥିଲେ ଏହା ଏହିପରି ଭାବରେ ଦେଖିବାକୁ ମିଳିଥିଲା। ଏପରି ହୋଇପାରେ ଯେ ଅତି ରଞ୍ଜିତ କରି କହୁଅଛି, ମାତ୍ର ତାହା ଏକ ପ୍ରକାରେ ଏକ ଚତୁର୍ଥାଂଶର ଦ୍ରବଣ ପରି ଦେଖାଯାଉଥିଲା, ଏହା ତାହା ଥିଲା। ମୁଁ ଏତେ ପରିମାଣର ଦ୍ରବଣକୁ କେବେ ହେଲେ ଦେଖିନାହିଁ। ମୁଁ ମୋର ନାକକୁ ଧରି ପକାଇଥିଲି, ପୁଣି ଧୋକିଥିଲି, ମାତ୍ର ପରିଶେଷରେ ମୁଁ ତାକୁ ତଳେ ଢାଳି ଯାଇଥିଲି। କିନ୍ତୁ ଏତେବେଳେ ଏହିସବୁ ପରୀକ୍ଷାର ମଧ୍ୟରେ ପୁଣି ସବୁକିଛି ବ୍ୟବସ୍ଥାର ମଧ୍ୟ ଦେଇ ଏହା ଅତିକ୍ରମ କଲା ପରେ ଏକ ସିଦ୍ଧ ପରୀକ୍ଷା ନିମନ୍ତେ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୁଁ ଉତ୍ତୀର୍ଣ୍ଣ ହୋଇଗଲି, 1% ମୁଁ ବିଜେତା ହୋଇଗଲି। ପୁଣି ବିଶ୍ୱର ଯେକୌଣସି ରାଷ୍ଟ୍ରକୁ ମୁଁ ଯିବାକୁ ପାରେ, ଯେଉଁ ସ୍ଥାନଗୁଡ଼ିକୁ ମୁଁ ଯିବାକୁ ଚାହେଁ। ମୁଁ ଚିକିତ୍ସକଙ୍କୁ ପଚାରିଥିଲି, ଯେଉଁ ତିନି ଜଣ ସବୁଠାରୁ ଶ୍ରେଷ୍ଠ ବିଶେଷଜ୍ଞ ଥିଲେ, ଯେଉଁମାନେ କି ଲୁଇସ୍ ଭେଲ୍ରୁ ସବୁଠାରୁ ଉତ୍ତମ ଚିକିତ୍ସକ ବୋଲି ମୁଁ ଧାରଣା କରେ, ଆଉ ମୁଁ ସେମାନଙ୍କୁ ପଚାରିଲି, ମୁଁ କହିଲି, ମୁଁ ପରିଶେଷରେ ମୋଟାମୋଟି ଭାବେ 10% ଅକ୍ଷମ ବ୍ୟକ୍ତି ଅଟେ କି? ସେମାନେ ମୋତେ କହିଥିଲେ, ଆପଣ ତ ତିଳେ ମାତ୍ର ଅକ୍ଷମ ଆଦୌ ନୁହନ୍ତି, କହିଥିଲେ ଆପଣ ତ ପ୍ରତିଟି କ୍ଷେତ୍ରରେ ପୁରାପୁରି ଭାବେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ଅଟନ୍ତି। ତେଣୁ ମୁଁ ଈଶ୍ୱରଙ୍କଠାରେ ଖୁବ୍ କୃତଜ୍ଞ ଅଟେ। ଆମମାନଙ୍କ ସ୍ୱର୍ଗବାସୀ ପିତାଙ୍କ ବ୍ୟତୀତ ଏହା ଆଉ କାହା ପାଖରୁ ପ୍ରେରିତ ହୋଇପାରିନଥିଲା, ବୁଝନ୍ତୁ, ସେହିପରି ଧରଣ ହୋଇପାରିଥିଲା। ପୁଣି ସେ କହିଥିଲେ, ଆପଣଙ୍କର ସେଠାରେ ଆପଣଙ୍କର ସବୁକିଛି ନିର୍ଗମନର ବ୍ୟବସ୍ଥାଟି ଏପରି ଦର୍ଶାଏ ଯେ ଆପଣ ଯୁବକ ସୁଲଭ ନ୍ୟାୟ ଅଟନ୍ତି। ସେ କହିଥିଲେ, ଆପଣଙ୍କ ସକଳ ରକ୍ତକଣିକା ଅଦ୍ୟାବଧି କ୍ଷତିଗ୍ରସ୍ତ ହେବାର ଅବସ୍ଥାକୁ ସୁଦ୍ଧା ପହଞ୍ଚି ନାହିଁ, କିମ୍ବା ଅନ୍ୟ କୌଣସି ସଂକ୍ରାମକ ବ୍ୟବସ୍ଥାକୁ ଆସିନାହିଁ। ସେ କହିଥିଲେ, ଆପଣ ତ ଅତି ଉତ୍ତମ ଗଠନ ପ୍ରଣାଳୀର ଅଧିକାରୀ ଅଟନ୍ତି, ଭାଇ ବ୍ରହ୍ମ ଆପଣ ସ୍ୱାସ୍ଥ୍ୟବାନ ଅଟନ୍ତି। ଆଉ ମୁଁ କହିଥିଲି, ଭଲ କଥା, ମୁଁ ପ୍ରକୃତରେ ଅତି ଆନନ୍ଦିତ ଅଟେ। ତତ୍ପରେ କଥାବାର୍ତ୍ତା କରିବାକୁ ମୁଁ ସୁଯୋଗଟିଏ ପାଇଲି, ଆଉ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରତ୍ୟେକ ଚିକିତ୍ସକଙ୍କୁ ପୁଣି ପ୍ରତ୍ୟେକ ପରିଚାରିକାଙ୍କୁ ସାକ୍ଷ୍ୟ ଦେଇଥିଲି। ପୁଣି କେହି ଜଣେ ନିଶ୍ଚିତ ଚିକିତ୍ସକ ଆଜିର ପ୍ରାତଃକାଳରେ ଯେ ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏପରି ମୁଁ ଧାରଣା କରିଥାଏ, ପୁଣି ମୁଁ ସେପରି କରିବି। ମୁଁ ଜାଣି ଅତି ଆନନ୍ଦିତ ଅଟେ ଯେ ଏହି ଜଗତରେ ଅଦ୍ୟାବଧି ଉତ୍ତମ ଆଚରଣ ବିଶିଷ୍ଟ ବ୍ୟକ୍ତିଗଣ ଅଛନ୍ତି, ପ୍ରକୃତ ବ୍ୟକ୍ତିଗଣ, ଯେଉଁମାନେ କି ମୋତେ 5 ଦିନର ଏକ ଶାରୀରିକ ପରୀକ୍ଷା ନିମନ୍ତେ আপনার সহ নিয়ে রাখবে যা কেবল থরকর নিমন্তে সম্ভবত ২০০ রু ৩০০ ডলার পর্যন্ত অর্থ ব্যয় করা পড়িপারে। মু তাহার মধ্যে যেতে গলি সে কহিলেন প্রভুঙ্কর যে কার্যটি আপনার করুছি তাহলে সাহায্যের দান অটে। ধ্যান দিয়ে তো হপরি মধ্যে নুহে কহিলেন আপন আমি কাহিকি লজ্জিত করতে আমার উপরে আপনার যে উদ্ধার রয়েগাল এপরি কহি কাহিকি দুঃখিত করতে কে আপনার প্রার্থনাটি হি কেবল আমি যথেষ্ট অটে। পুনে ভিতর পাখে সে আমি উত্তেজনা উত্তেজনা প্রবণর এপরি বিষয় পাই যা আমি বুঝি নেণু কে আচ্ছা তেমনি এ সেপরি ধরণ হয়ে যে রয়েছে তদ্রুপ ধারণা জাত হুয়ে না সে কে বাহার তো আপনার অতিশয় রূপে ভয়ভীত পুঁজি অসন্তুলিত আদৌ নুহতি কিন্তু কে ভিতর পাখে এপরি এক উৎকণ্ঠার অবস্থা সেটা রয়েছে যা আমি আদৌ বুঝি পাই নিলে ক্ষণভর ভাই ক্ষণকর আপন মানে যদি এই স্থানে কেবল বসি রইপারতে তবে যাই আপন মানুষ কহবি তৎপরে মু দর্শন গুড়াক সম্বন্ধে কথাবার্তা করা লাগি পড়ি এ তো সে এক ভিন্ন ধরনের ক্ষেত্র লাগে এ সম্বন্ধে কিছু হলে জাঁ নিলে মু বাইবল সম্বন্ধে সে তৎপরে সেদিন প্রভু মতো যে দর্শনটি দেখাই সে বিষয়টি মুখে আসে শিশু মানুষ কান্দি সেই স্থানে অক্রেশরে বসি রই কান্দি তৎপরে মুখে আপনার যে মতো জন ধার্মিক মানা পাগল ব্যক্তি কিংবা ধর্মান্ধ বলে বিচার করতে না এপরি মু আশা করে কে ভাই ব্রাহ্মণ কোণী প্রকার সেপরি আদৌ নুহে তাহা নিজের সম্পূর্ণ হৃদয় সহ বিশ্বাস করে সে কে তথাপি কেবল গোটিয়ে মাত্র বিষয় কুহে সেই সব কথা শিখবা নিমন্তে আপনার বিদ্যালয় যাওয়া আবশ্যক পড়ে না কে এপরি বিশ্বাস করে যে সেই সব বিষয় সর্বশক্তিশালী পরমেশ্বর ঠারু প্রেরিত হুয়ে আহা তো লুইসভিল খ্যাতনামা তিন জন চিকিৎসক কথা লাগু শ্রেষ্ঠ চিকিৎসক মানুষ সে সেই হেতু তাহলে অত্যন্ত আনন্দ লি পুঁ এপরি বুঝি যোগ তাহা তো সম্ভবত প্রভু হি থাইপারতে যিয়ে মতো কিছুটা বীজক সেটা রোপণ করে দেওয়া করুণা প্রদর্শন করতে প্রত্যেক পরিচারিকা সেগুলিক বিষয়ে আলোচনা করেছিল সে একদা প্রাতকালে এক্স রে কোঠরি মধ্যে বাহারি আসুক সময় মুখে মু জন গরিব স্ত্রী লোক উপরক চাহি দেখি সে সাংঘাতিক রূপে পীড়িতা লে আখক আহরি পাখক পুঁ তা নিকটে ন পৌঁছ পর্যন্ত পাখক পাখক হয়ে চালুলি মুপরি বিচার করে যে সে সম্ভবত মরিবা অবস্থাকে পৌঁছুছি আহলি ভৌণী মু তুমি প্রশ্নটি পচারা চাহে সে কে হহাশয় পচারতু মুচারি আপনার জন খ্রিস্টিয়ান অটন্তি কি আসে কে এক নির্দিষ্ট মন্ডলী সহ সম্পর্ক রক্ষে মুখে তাহলে কিছুটা পরিষ্কার রূপে পচার প্রস্তুত করা চাহে মুখে কেবল জাঁয়া চাহে যে যদি আপনার জন খ্রিস্টিয়ান অটন্তি প্রকৃত জন খ্রিস্টিয়ান অটন্তি অর্থাৎ জীবনর এই সাগরক আপনার যদি পার করে যাতে তেমনি পরপারি দেশক চালি যাতে পুঁ আপনার তা প্রেম করবে কি মুচারি আপনার প্রকৃতরে পরিত্রাণ হাসল করে সারি কি আসে কহিলেন মহাশয় মু অবশ্য চাহিবি পুঁ মুখে তবে তো পরমেশ্বর আপনার হৃদয় আশীর্বাদ করতু পবন স্রোত যে কেউ দিগক বহে সে কিছু হলে যায় আসে না আপনার তবে সুরক্ষিত অটন্তি যেত পর্যন্ত সেইপরি ভাবে চলে আপনার একবারকে সুরক্ষিত অটন্তি পুঁজি আমি মানে যদি চতুর্দিক কেবল ভ্রমণ করু তবে জগতের অদ্যাবধি অনেক ব্যক্তি লাভ করে পাইবা যে মানে পরিত্যক্ত অবস্থায় থাই সুদ্ধা অতি উত্তম স্বভাব অটন্তি পুঁজি আজ এক ছোট কাট দর্শনর বিবরণী সহ এঠাকু আসিছি যা কিছু ক্ষণ উত্তরে আপনার মানুষ কহবি মাত্র সর্বপ্রথমে কিছুটা বাক্যকে প্রচার করবি কারণ এপরি বিশ্বাস করে যে বচন অতি আবশ্যক বিষয় অটে এতবে সবুঠার অধিক আবশ্যক বিষয় তাহা অটে পুঁজি চার্লি কক্স দেখি খুব আনন্দিত অটে পুঁজি ভাই মোর বন্ধু সেই স্থানে ঠিয়া হয়ে রয়েছেন একত্রিত হয়ে ঠিয়া হয়েছেন হে ভাই মু তো বিচার করে পারে জাফ্রিস মু তাঙ্ক নামক মনে পকাই পারে না পুঁজি আপনার মধ্যে একাধিক লোক মানে বহুমূল্য ভাই মানে জর্জিয়ার আর রাষ্ট্র অন্যান্য স্থানর আসিছেন ମୋହର ପୁରାତନ ବନ୍ଧୁ ଏଠାରେ ବସିଅଛନ୍ତି ଏହି ସକାଳ ବେଳା ଏପରି ଅଟେ ବୋଲି ମୁଁ ବିଶ୍ୱାସ କରେ। ପୁଣି ଅଧିକାଂଶ ଜନ ଅଛନ୍ତି ସେଠାରେ ଜର୍ଜିଆରୁ ଭାଇ ଜଣେ ଉପସ୍ଥିତ ଅଛନ୍ତି ସେ ବ୍ୟକ୍ତି ଜଣକ ଯେଉଁମାନେ କି ମୋତେ ଏହି ସୁଟିକୁ ପ୍ରଦାନ କରିଛନ୍ତି ଆପଣମାନଙ୍କୁ ତ ଜଣା ତାହା ଏହା ହିଁ ଅଟେ। ମୁଁ କଦାପି ପିନ୍ଧିଥିବା ସବୁଠାରୁ ଉତ୍ତମ ସୁଟିଏ ଏହା ଅଟେ। କେତେ ଭଲ ଅନୁଭବ ହୁଏ, ପ୍ରକୃତରେ ଅତି ଉତ୍ତମ ଧରଣର ପୋଷାକ ଅଟେ। ଆଉ ଆପଣମାନେ ତ ମୋ ପାଇଁ ବହୁତ ଆଦରଣୀୟ ଅଟନ୍ତି, ଖୁବ୍ ବହୁମୂଲ୍ୟ ଅଟନ୍ତି। ମୋ ସହିତ ଗତ କିଛି ସପ୍ତାହ ପୂର୍ବେ ଯେ କଣ ଘଟିଲା ସେ କଥାଟିକୁ ମୁଁ ଯେତେବେଳେ ଆପଣମାନଙ୍କୁ କହେ ତେବେ ଯାଏ ଆପଣମାନେ ବୁଝିଯିବେ ଯେ ଏହା ମୋ ପାଇଁ ବହୁତ କିଛି ଅର୍ଥକୁ ରଖେ ଏପରି ମୁଁ କାହିଁକି ବିଚାର କରେ। ଯେତେବେଳେ ମୁଁ ବିଚାର କରେ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ମୋହର ଜୀବନରେ ମୁଁ କରିଥିବା ସେବା କାର୍ଯ୍ୟରୁ ଅଧିକ କଠିନ ସେବା କାର୍ଯ୍ୟ ଯୁଦ୍ଧକୁ ସାମ୍ନା କରିବାକୁ ଚାହେଁ। ଯେହେତୁ ମୁଁ ଏତେବେଳେ ଲକ୍ଷ୍ୟ କରେ ଯେ ଏହା ଅଟେ, ଏପରି ହୋଇପାରେ ଯେ ମୁଁ ଆଜି ମୃତ୍ୟୁବରଣ କରିପାରେ, ତାହା ଏପରି ଏକ ବିଷୟ ଅଟେ ଯାହାକୁ ଆପଣମାନେ ସୁଦ୍ଧା ଜାଣନ୍ତି ନାହିଁ। ମୋହର ଇଲେକ୍ଟ୍ରୋ କାର୍ଡିଓଗ୍ରାମ ଗୁଡ଼ିକ ପୁଣି ଅନ୍ୟାନ୍ୟ ଅନେକ ସାଧନ ସବୁ ବିଭିନ୍ନ ଧରଣର 16 ଏକ୍ସରେ ମୋ ଶରୀରର ଏକ ସମ୍ପୂର୍ଣ୍ଣ ପରୀକ୍ଷଣ ବିଷୟ ତାହାକୁ ଦେଖାଇଥିଲା ଯେ ମୁଁ ତହିଁରେ ଥିଲି। ଯେତେ ସାଧାରଣ ରୂପେ କେହି ଜଣେ ବ୍ୟକ୍ତି କରିପାରନ୍ତି, ଏହି ଭୂପୃଷ୍ଠରେ କେହି ଜଣେ ମନୁଷ୍ୟ ତାହା କରିପାରନ୍ତି, ତେଣୁ ତାହା ପାଇଁ ମୁଁ ଅତ୍ୟନ୍ତ ଧନ୍ୟବାଦୀ ଅଟେ। କିନ୍ତୁ ସବୁକିଛି ବିଷୟ ଏପରିକି ତାହାର ସବୁକିଛି ବ୍ୟବସ୍ଥା ପାଇଁ ମୁଁ ପରମେଶ୍ୱରଙ୍କଠାରେ ଧନ୍ୟବାଦୀ ପୁଣି କୃତଜ୍ଞ ଅଟେ, ଅର୍ଥାତ୍ ମୁଁ ତାହା ଅଟେ। ଯେପରିକି ମୁଁ ବିଶ୍ୱାସ କରେ ଯେ ଆପଣଙ୍କ ସେବା କାର୍ଯ୍ୟରେ ମୋତେ ଅଦ୍ୟାବଧି ସୁରକ୍ଷାରେ ରଖନ୍ତି, ତାହା ପୂର୍ବେ ସେ ଯେ ମୋତେ ଏକ ଛୋଟ କାଟ ବିଷୟ ଦେଖାଇଥାନ୍ତି ଏହା ସେପରି କିଛି ବିଷୟ ନଥିଲା। ବୁଝନ୍ତୁ, ଏହା ମୋତେ କେବଳ ବହୁତ ଆନନ୍ଦିତ କରୁଥିଲା। ଆଉ ଆଜିର ରାତ୍ରି କାଳରେ ମୁଁ ବିଚାର କରେ ଆପଣଙ୍କ ପାଇଁ ଏହା ସୁବିଧାଜନକ ଅଟେ କି ଆମମାନଙ୍କର ବହୁମୂଲ୍ୟ ଭାଇ ଜଣକ ଭାଇ ନେଭିଲ ଜଣେ ନିଃସ୍ୱାର୍ଥପର ବ୍ୟକ୍ତି ଅଟନ୍ତି। ପୁଣି ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଗତ ରବିବାର ଦିନ ଏହି ସ୍ଥଳରେ ଯଦି ଉପସ୍ଥିତ ଥିଲେ ଆଉ ସେହି ଚମତ୍କାର ସନ୍ଦେଶକୁ ସେଦିନ ସେ ପ୍ରସ୍ତୁତ କରିଥିଲେ ତାହାକୁ ଯଦି ଶୁଣିଥିଲେ ସେହି ତେଲ ପାତ୍ର ସ୍ଥିତ ଅଳ୍ପ ତେଲ ଉପରେ ଆଧାରିତ କରିଥିଲେ, ଏହା ତ ଖୁବ୍ ଚିତ୍ତାକର୍ଷକ ସନ୍ଦେଶ ଥିଲା। ସବୁଠାରୁ ଅତି ଚିତ୍ତାକର୍ଷକ ସନ୍ଦେଶରେ ଯାହାକୁ ମୁଁ କଦାପି ଶୁଣିଥିଲି ତାହା ଥିଲା ଯାହାକୁ ଭାଇ ନେଭିଲ ପ୍ରସ୍ତୁତ କରିଥିଲେ। ଗତ ରବିବାର ଦିନ ପରମେଶ୍ୱର ଯେଉଁ ଛୋଟ ପଲଟିକୁ ଏହିଠାରେ ସମବେତ କରାଇଥିଲେ ତାହାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ କରାଇ ଆମମାନଙ୍କୁ ପ୍ରଦାନ କରିଥିଲେ। ପୁଣି ଏହା ଯଦି ସମ୍ଭବପର ହେବ, ଈଶ୍ୱରଙ୍କ ସନ୍ତୋଷଜନକ ହେବ, ପୁଣି ଭାଇ ନେଭିଲଙ୍କ ପ୍ରତି ତଥା ମଣ୍ଡଳୀ ପାଇଁ ଆଦରଣୀୟ ବିଷୟ ହେବ, ତେବେ ଆଜିର ରାତ୍ରି କାଳରେ ମୁଁ ପୁନର୍ବାର ପ୍ରଚାର କରିବାକୁ ଚାହେଁ। ପୁଣି କେତେକ ଶୃଙ୍ଖଳିତ ଅଧ୍ୟାୟକୁ ଆରମ୍ଭ କରିବାକୁ ଚାହେଁ। ସୋମବାର ରାତ୍ରି ବେଳାକୁ କହନ୍ତୁ, ମୁଁ ଅର୍ଥ କରି କହେ ଯେ ରବିବାର ରାତ୍ରିରେ ପୁଣି ବୁଧବାର ରାତ୍ରିରେ ତତ୍ପରେ ପରବର୍ତ୍ତୀ ରବିବାର ଦିନ ଏକ ଶୃଙ୍ଖଳିତ ବଚନକୁ ଯାହାକି ମୁଁ ପାଠ କରିଥିଲି ସେଠାରେ ଚିକିତ୍ସାଳୟରେ ମୁଁ ରହିବା ନିମନ୍ତେ କଦାପି ଯୋଗ୍ୟ ହୋଇପାରିନଥାନ୍ତି, କିନ୍ତୁ ସେମାନେ ମୋ ପ୍ରତି ଏତେ ଉତ୍ତମ ଆଚରଣ ବିଶିଷ୍ଟ ଥିଲେ ଯେ ସେମାନେ ମୋତେ ଗୋଟିଏ କୋଠରୀକୁ ଏକ ତୃତୀୟାଂଶ ଭଡ଼ାର ମୂଲ୍ୟରେ ଦେଇଥିଲେ। ତେଣୁ ମୁଁ ମୋର ବାଇବଲ ଆଜିକୁ ସଙ୍ଗରେ ନେଇଥିଲି, ମୋର ପୁସ୍ତକ ଗୁଡ଼ିକୁ ନେଇଥିଲି, ପୁଣି ଖଟ ଉପରେ ବସି ପଡ଼ିଥିଲି, ପୁଣି ସେଠାରେ ଚାରିଆଡ଼କୁ ତାକୁ ବିଛାଇ ରଖିଥିଲି, ପୁଣି ମୋର ବାଇବଲକୁ, ପୁଣି ମୋର ଅନ୍ୟାନ୍ୟ ଉପାଦେୟ ପୁସ୍ତକ ଗୁଡ଼ିକୁ ମୋର ଚାରିପାଖକୁ ଖେଳାଇ ରଖିଥିଲି। ଆଉ ମୁଁ ସେଠାରେ ଏକ ମନମୁଗ୍ଧକର ସମୟକୁ ହାସଲ କରିଥିଲି ଯେତେବେଳେ ପର୍ଯ୍ୟନ୍ତ ସେମାନେ ଏହି ଏରଣ୍ଡ ତେଲକୁ ମୋ ପାଖକୁ ଆଣିନଥିଲେ। ମୋର ଉତ୍ତମ ସମୟଟି ସେହି ସ୍ଥାନରେ ଶେଷ ହୋଇଗଲା, ମୁଁ ତ ସେହି ସମୟ ଉତ୍ତାରେ ନିଷ୍କ୍ରିୟ ହୋଇପଡ଼ିଲି। ପୁଣି ଭାଇ ପ୍ୟାଟ, ମୁଁ ତ ପ୍ରକୃତରେ ପୀଡ଼ିତ ହୋଇପଡ଼ିଥିଲି, ସେହି ଯବଣଟି ତାହାକୁ ମୁଁ ଆଦୌ ସହିପାରେ ନାହିଁ। ଆଉ ମୁଁ ତ ପ୍ରକୃତରେ ଏକ ଉତ୍ତମ ଧରଣର ସମୟକୁ ବିତାଉଥିଲି, ପ୍ରାୟ 3-4 ଦିନ ଧରି ମୁଁ ଏକ ମନମୁଗ୍ଧକର ସମୟକୁ କାଟୁଥିଲି, ମୁଁ ଏକ ରୁଚିକର ସମୟକୁ ଅତିବାହିତ କରୁଥିଲି। ତତ୍ପରେ ଏଫିସିଓ ପୁସ୍ତକ ପରେ ମୁଁ ଅଧ୍ୟୟନ କରୁଥିଲି, ଓ ତାହା ତ ମଣ୍ଡଳୀର ଏକତ୍ରୀକରଣର ବ୍ୟବସ୍ଥା ଥିଲା। ପୁଣି ଏହା ଯେ ଏକ ଅତି ସୁନ୍ଦର ପ୍ରକାରର ଚିତ୍ରଣ ଅଟେ ଏପରି ମୁଁ ବିଚାର କରେ। ପୁଣି ଆପଣମାନେ ଯଦି ପାରନ୍ତି, ତତ୍ପରେ ଏପରି ଏକ ମଣ୍ଡଳୀକୁ ଆପଣମାନେ ଯଦି ହାସଲ କରିଥାନ୍ତି ଯାହାର ମଧ୍ୟକୁ ଆପଣମାନେ ଯାଇଥାନ୍ତି, ତେବେ ତ ଆପଣମାନେ ଯଥାସମ୍ଭବ ଅଗ୍ରସର ହେଉନ୍ତୁ, ପୁଣି ନିଜର ଦାୟିତ୍ୱର ପଦବୀରେ ସୁଦୃଢ଼ ହୋଇ ରହିଥାନ୍ତୁ। ମାତ୍ର ଯିବା ପାଇଁ ଆପଣମାନଙ୍କ ନିକଟରେ ଯଦି କୌଣସି ମଣ୍ଡଳୀର ସୁବ୍ୟବସ୍ଥା ନଥାଏ, ପୁଣି ଆଜିର ରାତ୍ରି କାଳରେ ଆପଣମାନେ ଏହି ସ୍ଥାନକୁ ଫେରି ଆସିବାକୁ ପସନ୍ଦ କରିବେ। ତେବେ ଆଜିର ସନ୍ଧ୍ୟା ସମୟରେ ବୁଧବାର ଦିନ ଆଉ ରବିବାର ଦିନର ରାତ୍ରିବେଳା ଆପଣମାନେ ଆସିପାରନ୍ତି। ଆଜିର ରାତ୍ରିବେଳା ମୁଁ ଏଫିସିଓ ପୁସ୍ତକର ପ୍ରଥମ ଅଂଶକୁ ଗ୍ରହଣ କରିବାକୁ ଚାହିଁବି। ତତ୍ପରେ ବୁଧବାର ଦିନ ରାତ୍ରିବେଳା ମୁଁ ଏଫିସିଓ ପୁସ୍ତକର ଦ୍ୱିତୀୟ ଅଧ୍ୟାୟକୁ ଗ୍ରହଣ କରିବି। ତତ୍ପରେ ରବିବାର ଦିନର ରାତ୍ରିବେଳା ଏଫିସିଓ ପୁସ୍ତକର ତୃତୀୟ ଅଧ୍ୟାୟକୁ ଗ୍ରହଣ କରିବି। ମଣ୍ଡଳୀକୁ ନିୟମାନୁସାରେ ବ୍ୟବସ୍ଥିତ କରିବା ଅଭିପ୍ରାୟରେ ମୁଁ ସେପରି କରିବି। ମୁଁ ଯେ କ'ଣ ଅର୍ଥ କରିଥାଏ ସେ କଥାକୁ ଆପଣମାନେ ଜାଣନ୍ତି। ଏହାକୁ ତ ଆପଣଙ୍କର ଯୋଗ୍ୟ ସ୍ଥିତିରେ ବ୍ୟବସ୍ଥିତ କରିବାର ବିଷୟ ଅଟେ। ପୁଣି ମଣ୍ଡଳୀ ପାଇଁ ଏହା ଯେ ଉନ୍ନତି କରିବାର ଏକ ବିଷୟ ଅଟେ ଏପରି ମୁଁ ବିଚାର କରେ। ଆଉ ମୁଁ ଆଦୌ କହୁନାହିଁ, ମୁଁ ତ କେବଳ ସେମାନଙ୍କୁ କହୁଅଛି ଯେଉଁମାନେ କି ବ୍ରାହ୍ମ ଆରାଧନାକୁ ଆସନ୍ତି। ପୁଣି ଆପଣମାନଙ୍କ ମଧ୍ୟରୁ କେହି ଜଣେ ପ୍ରିୟ ଭାଇ ଯଦି ଚାହାନ୍ତି, ଆପଣମାନଙ୍କ ମଧ୍ୟରୁ କେତେକଙ୍କ ବିଷୟରେ ମୁଁ ଜାଣେ, ମୁଁ ବିଚାର କରେ ଯେ ଉପାସନା ଗୁଡ଼ିକର କାର୍ଯ୍ୟକ୍ରମ ଗୁଡ଼ିକୁ ହାସଲ କରିଛନ୍ତି। ଆମମାନଙ୍କ ସାଧାରଣ ଭାଇଟି ସେଲ୍ସ ବର୍ଗରେ ତାହାକୁ ହାସଲ କରିଛନ୍ତି। ପୁଣି ଅନ୍ୟାନ୍ୟ ଭାତୃଗଣ ବିଭିନ୍ନ ସ୍ଥାନରେ ଉପାସନା ଗୁଡ଼ିକୁ ହାସଲ କରିଛନ୍ତି। ପୁଣି ଧ୍ୟାନ ଦିଅନ୍ତୁ, ସେହି ସବୁ ଉଦ୍ଦୀପନାର ସଭା ଅଟେ, ସେଗୁଡ଼ାକୁ ଆପଣମାନେ ଯାଇ ଯୋଗଦାନ କରନ୍ତୁ। ସେମାନେ ସମସ୍ତେ ଖ୍ରୀଷ୍ଟଙ୍କର ସେବକ ଅଟନ୍ତି, ଯୁବକ ବ୍ୟକ୍ତିଗଣ ଅଟନ୍ତି, ଯେଉଁମାନେ ଯୋଗାଯୋଗର ସଙ୍ଗମ ସ୍ଥାନରେ ଠିଆ ହୋଇଛନ୍ତି। ତାହା ତ ବାହାରି ଆସିବାର ବିଷୟ ଅଟେ, ଏପରିକି ସେମାନଙ୍କ ନିଜସ୍ୱ ମଣ୍ଡଳୀଟି ସୁଦ୍ଧା ତାହାକୁ ବିଶ୍ୱାସ କରେ ନାହିଁ, ସତ୍ୟ କଥାକୁ ଅସ୍ୱୀକାର କରିଥାଏ। ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟକୁ ଅସ୍ୱୀକାର କରିଥାଏ। ସେମାନେ ତହିଁରୁ ସିଧାସଳଖ ବାହାରି ଆସିଥିଲେ, ପୁଣି ଯିବାର କାର୍ଯ୍ୟ ପାଇଁ ପ୍ରଭୁ ସେମାନଙ୍କୁ ଆହ୍ୱାନ କରିଥିଲେ। ଆଜ୍ଞା ହଁ, ତାହା ହିଁ, ମୁଁ ତ ଜଣେ ବ୍ୟକ୍ତିଙ୍କ ବିଷୟରେ ଚକିତ ହୋଇପଡ଼େ, ସେହି ବ୍ୟକ୍ତିଙ୍କ ନାମଟିକୁ ସୁଦ୍ଧା ମୁଁ ମନେ ପକାଇ ପାରେ ନାହିଁ, କିନ୍ତୁ ସେ ଜଣେ ଯୁବକ ବ୍ୟକ୍ତି ଅଟନ୍ତି, ଅତି ପ୍ରିୟ, ପୁଣି ଦେଖିବାକୁ ସୁନ୍ଦର ବ୍ୟକ୍ତି ଅଟନ୍ତି, ପୁଣି ତାଙ୍କର ପତ୍ନୀ, ପୁଣି ସନ୍ତାନଗଣ ଖୁବ୍ ଆଦରଣୀୟ ଅଟନ୍ତି। ଆଉ ଭାଇ ଜୁନିୟର ଜ୍ୟାକସନ୍ ଏଠାରେ କେତେକ ଉପାସନାକୁ ଆୟୋଜନ କରିଛନ୍ତି, ଯାହାକି ଅନ୍ୟ ଏକ ଚମତ୍କାର ବିଷୟ ଅଟେ। ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ ପ୍ରକାର ଅନୁଗ୍ରହର ଅସାଧାରଣ ବିଜୟର ସ୍ମାରକ ଅଟେ, ବିଜୟର ଚିହ୍ନ ଅଟେ। ତତ୍ପରେ ଆପଣମାନଙ୍କ ମଣ୍ଡଳୀରେ ସେମାନେ ଉପାସନା ଗୁଡ଼ିକୁ ଯେତେବେଳେ ଆୟୋଜନ କରୁଅଛନ୍ତି, ଆପଣମାନେ ସେହି ସବୁ ଉପାସନାକୁ ଅଗ୍ରସରେ ଯାଆନ୍ତୁ, ଯେହେତୁ ତାହା ଆପଣମାନଙ୍କର ଅଟେ, କରିବା ନିମନ୍ତେ ତାହା ହିଁ ଯୋଗ୍ୟ କର୍ତ୍ତବ୍ୟ ଅଟେ। କାରଣ ଆପଣମାନଙ୍କୁ ଜଣାଥାଏ ଏପରି ହୋଇପାରେ କେହି ଜଣେ ପାପୀ ମନୁଷ୍ୟ ବେଦୀ ନିକଟକୁ ଆସିଥାଇ ପାରନ୍ତି, ତତ୍ପରେ ସେ ବ୍ୟକ୍ତିଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ଆଣିବା ନିମନ୍ତେ ଆପଣ ସମ୍ଭବତଃ ପୀଡ଼ିତ ଉଦ୍ଯୋଗକୁ ହାସଲ କରିଥାଇ ପାରନ୍ତି, ଯାହାକି ପରପାରିରେ ଆପଣଙ୍କ ପାଇଁ ଏକ ବିରାଟର ପ୍ରତିଫଳ ହେବ। ଏଠାରେ ଉପାସନାଳୟରେ ମଣ୍ଡଳୀକୁ କେବଳ ବ୍ୟବସ୍ଥିତ କରିବାକୁ, ପୁଣି ଶିକ୍ଷା ଦେବାକୁ, ପୁଣି ଆମମାନେ ଯେତେବେଳେ ଅଗ୍ରସର ହେଉ ସେତେବେଳେ ମଣ୍ଡଳୀକୁ ସାହାଯ୍ୟ କରିବାକୁ ଏହା ଏକ ପ୍ରକାରର ସାହାଯ୍ୟ ପନ୍ଥା ଅଟେ। ଆଉ ମୁଁ ତ ନିଜର ଘଡ଼ିକୁ ଆଣିପାରେ ନାହିଁ, ତେଣୁ କେହି ଜଣେ ଅନ୍ୟ ବ୍ୟକ୍ତିଙ୍କୁ ମୋ ପାଇଁ ଧ୍ୟାନ ରଖିବାକୁ ଅଛି। ଡକ୍ ମୋତେ ସେପରି କରିବାକୁ ପ୍ରତିଶ୍ରୁତି ଦେଇଅଛନ୍ତି, ସେ ଗୋଟିଏ ଘଣ୍ଟାକୁ ପିନ୍ଧିଛନ୍ତି, ତେଣୁ ମୋର ଭାଇ, ତେଣୁକରି ଯେତେବେଳେ ଆପଣ ଏହା ପାଇଁ ମୋ ଠାରୁ ଅଧିକ ମୂଲ୍ୟକୁ କଷିବେ ନାହିଁ କି, ଖୁବ୍ ଭଲ କଥା, ଏତେବେଳେ ଉତ୍ତମ କଥା, ତାହା ଖୁବ୍ ପସନ୍ଦଜନକ ବିଷୟ ଅଟେ। ଆରମ୍ଭରୁ ସବୁକିଛି ବିଷୟ ଯେ ସୁଚାରୁ ସମ୍ପନ୍ନ ଅଟେ ସେପରି ବିଷୟକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ। ଆଚ୍ଛା, ଭଲ କଥା, ତେଣୁ ଓହୋ ଆ ଚମତ୍କାର ଆନନ୍ଦଦାୟକ ଆପଣ କରିଥିଲେ କି? ପୁଣି ତାହା ଅଟେ, ସେହି ଘଣ୍ଟାଟି ଭାଇ ଡକ୍ଟର ଘଣ୍ଟାଠାରେ ମଧ୍ୟ ଅଧିକ ସଠିକ ଚାଲିଥିଲା। କହିଥିଲେ ଆପଣଙ୍କ ଜନ୍ମଦିନର ଅବସରରେ 10 ପେନିକୁ ଜମାଇ ରଖିଥିଲେ, ମୋତେ ଟିକେ ଆଶ୍ୱସ୍ତି ଅନୁଭବ କରାଇବା ପାଇଁ ସେପରି କରିଥିଲେ, ଯାହାକୁ ତାଙ୍କର ପୁଣି ମୋର ବୟସ ମଧ୍ୟରେ କେବଳ 2-3 ବର୍ଷର ଅନ୍ତର ରହିଅଛି, ତେଣୁ ଏହି ଚଲାପଥରେ ମୁଁ ଯେ କେଉଁ ସ୍ଥାନରେ ଅବସ୍ଥିତ ହେବାକୁ ଯାଉଛି ସେ କଥାକୁ ଆପଣମାନେ ଜାଣନ୍ତି, କିନ୍ତୁ ଆରେ ବା ତାହା ତ କାଣିଚାଏ ପରିମାଣରେ ମୋତେ ଆଦୌ ବ୍ୟସ୍ତ କରେ ନାହିଁ। ମୁଁ ଆଉ ଅଧିକ କିଛି ସମୟ ପର୍ଯ୍ୟନ୍ତ କହିବି ନାହିଁ। ଆଉ ଆମମାନଙ୍କର ଆଳୟର ଦ୍ୱାର ମଧ୍ୟରେ ଯଦି କେହି ଅପରିଚିତ ରହିଛନ୍ତି, ଆମମାନେ ଆପଣମାନଙ୍କର ସମସ୍ତ ହୃଦୟ ସହିତ ଆପଣମାନଙ୍କୁ ନିଶ୍ଚିତ ସ୍ୱାଗତ କରିବାକୁ ଚାହୁଁ। ଆପଣମାନେ ଏହି କ୍ଷୁଦ୍ର ଆରାଧନାଳୟରେ ବହୁ ରୂପେ ସ୍ୱାଗତ ଯୋଗ୍ୟ ଅଟନ୍ତି। ଏହି ଭବନଟିର ମଧ୍ୟରେ ଆମମାନେ ସେତିକିଟା ଅଧିକ ସ୍ଥାନକୁ ହାସଲ କରିନାହୁଁ। ତେଣୁ ଆମମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଯେପରି ଏକ ଯୋଜନା କାର୍ଯ୍ୟକ୍ରମ ମଧ୍ୟରେ ରହିଅଛି, ଏକ ବିରାଟ ଧରଣର ସ୍ଥାନ ଯେପରି କିଛି ନୁହେଁ, ତଥାପି ଏକ ଭବନର ଯୋଜନା ଏହି ଗୋଟିକ ଅତି ସଂକୀର୍ଣ୍ଣ ଭବନ ଅଟେ। ତେଣୁ ଆମମାନେ ଆପଣମାନଙ୍କ ନିମନ୍ତେ ଏକ ସୁନ୍ଦର ଛୋଟ ଆରାମଦାୟକ ଆରାଧନାଳୟଟିଏ ଏହି ସ୍ଥାନରେ ପ୍ରସ୍ତୁତ କରିବା ନିମନ୍ତେ ଯତ୍ନ କରିବାକୁ ଯାଉଅଛୁ। ଯେତେ ଶୀଘ୍ର ଆମେ କରିପାରିବୁ ତାହାକୁ ଆରମ୍ଭ କରିଦେବୁ। ଏହା ପ୍ରସ୍ତୁତ କରିବା ପାଇଁ ପ୍ରଭୁ ଆମମାନଙ୍କୁ ଅନୁମତି ଦେବେ, ଆଉ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଏହା ପାଇଁ ଉଦ୍ୟମ ଆଉ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତାହାକୁ ଆମେ ନିଶ୍ଚିତ ଭାବେ ଆଦର କରୁ। ଯେତେବେଳେ ଆପଣମାନେ ମୋ ସହିତ ଖୋଲନ୍ତୁ ବୋଲି ମୁଁ ଚାହେଁ, ଆଜିର ପାଠକାଳରେ ପ୍ରଥମ ସାମୁଏଲର ଅଷ୍ଟମ ପର୍ବକୁ ପାଠ କରିବାକୁ ଚାହେଁ, ପୁଣି ପ୍ରାୟତଃ ଆରମ୍ଭ କରିବାକୁ ଚାହେଁ। ଆସନ୍ତୁ 19 ପଦ ଆଉ 20 ପଦରୁ ଆରମ୍ଭ କରିବା। ଏପରି ହୋଇପାରେ ଯେ ଏକ ଛୋଟକାଟ ବିଷୟବସ୍ତୁକୁ ଉଦ୍ଧୃତ କରିବା ନିମନ୍ତେ ତହିଁରୁ ପାଠ କରିବା। ପୁଣି ଯେତେବେଳେ ଆପଣମାନେ ତତ୍ମଧ୍ୟକୁ ଯେତେବେଳେ ଅଗ୍ରସର କରୁଅଛନ୍ତି, ପୁଣି ଏଥିପୂର୍ବେ ଆମେମାନେ ଏହାକୁ ପାଠ କରିବୁ, ତତ୍ପରେ ଆମମାନେ ପ୍ରାର୍ଥନା କରିବାକୁ ଆଗେଇବୁ। ଆଉ ଆଜିର ଏହି ପ୍ରାତଃକାଳରେ ଯେପରି କିଛି ଅନୁରୋଧ ରଖାଯିବ କି, ପୁଣି କହନ୍ତି, ମୋତେ କେବଳ ମନେ ପକାନ୍ତୁ, ଏପରି କେହି କହିବେ କି। ଆମମାନଙ୍କର ଗତ ହୋଇସାରିଥିବା ଉପାସନା ଗୁଡ଼ିକରେ 2 ସପ୍ତାହ ପୂର୍ବେ କିମ୍ବା 3 ସପ୍ତାହ ପୂର୍ବେ ସେଗୁଡ଼ିକ ହୋଇଥିଲା, ଯେତେବେଳେ ମୁଁ ଉପାସନାଟିକୁ ହାସଲ କରିଥିଲି ସେତେବେଳେ କହନ୍ତି, ଆମ୍ଭେମାନେ ଏହିପରି ସ୍ଥଳେ ଆମମାନେ ଯେତେବେଳେ ଧର୍ମଶାସ୍ତ୍ର ଖୋଲୁଅଛୁ, ଚାଟା କୁଆରେ ଉପାସନା ଗୁଡ଼ିକ ଯେତେବେଳେ 6 ତାରିଖ ଠାରୁ ଆରମ୍ଭ ହୁଏ, ଏକ ମହାନ ସମୟକୁ ଆମେ ଆଶା କରୁଅଛୁ। ଓହାଇଓର ମିଡିଲ ଟାଉନରେ ତାହାକୁ ଆଶା କରୁଅଛୁ। ଆପଣମାନେ ଯେଉଁମାନେ ନିଜ ନିଜର ଛୁଟିର ଦିନଗୁଡ଼ିକୁ ହାସଲ କରିବାକୁ ଯାଉଅଛନ୍ତି, ଆପଣମାନେ ଆସନ୍ତୁ। ପୁଣି ଏକ ବିରାଟ ବଡ଼ିର ସ୍ଥାନକୁ ଠିକ ନଦୀର ତଟବର୍ତ୍ତୀ ସ୍ଥାନରେ ରହିଅଛି, ଯେଉଁ ସ୍ଥାନରେ ଆମମାନେ ଏକାଠି ହେବୁ। ଆରେ ବା, ଆମମାନେ ତ ଅଟୁ। ସେହି ସବୁ ପ୍ରଚାର ପ୍ରସଙ୍ଗ ଯାହାକୁ ଆପଣମାନେ ପୂର୍ବେ କଦାପି ଶୁଣିଥିବେ ସେଗୁଡ଼ାକ ପ୍ରଚାର କରାଯିବ। ସେମାନେ ସମସ୍ତେ ନଦୀ କୂଳର ଉପର ଆଉ ତଳ ଅଂଶରେ ରହିଥିବେ। ପ୍ରତ୍ୟେକ ସକାଳ ପ୍ରଚାରକଣ ସମସ୍ତ ଦିନ ଓ ରାତ୍ରି ପ୍ରଚାର କରି ଚାଲିଥିବେ, ତେଣୁ ସେମାନେ ସମସ୍ତେ ସମେତ ରୂପେ ଏକତ୍ରିତ ହେବେ। ଏହା ଏକ ବିରାଟ ପଡ଼ିର ସ୍ଥାନ ଅଟେ, ସିଲଭର ହାଇ ଠାରୁ କେତେ ଗୁଣା ଅଧିକ ବଡ଼ ସ୍ଥାନ ଅଟେ। ତତ୍ପରେ ସେପରି ଏକ ବିରାଟ ଆଳୟ ରହିଅଛି, ଯେଉଁ ସ୍ଥାନ ଆମେ 8,000-10,000 ଲୋକଙ୍କୁ ଏକତ୍ରିତ କରିପାରିବା। ପୁଣି ଏହା ତ ସବୁବେଳେ ଭରପୂର ଅବସ୍ଥାରେ ଦେଖିବାକୁ ମିଳେ। ଓହାଇଓରେ ଆମମାନେ ମହାନ ସମୟକୁ ହାସଲ କରିବୁ। ପୁଣି ବୃଦ୍ଧ ଭାଇ କିଡ୍ସ ମହାଶୟ, ସେଦିନର ପ୍ରାତଃକାଳରେ ଯାହାଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ଯାଇଥିଲି, 3 ସପ୍ତାହ ତଳେ ଆପଣମାନଙ୍କୁ କହୁଥିବାର କଥାଟିକୁ ଆପଣମାନେ ମନେ ପକାଇ ପାରନ୍ତି କି, ତାଙ୍କୁ ଚିକିତ୍ସକମାନେ ବଞ୍ଚିବା ନିମନ୍ତେ କେବଳ 24 ଘଣ୍ଟାର ସମୟକୁ ଦେଇଥିଲେ। ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ପୁଣି ଚାରିଆଡ଼କୁ ଚଲାବୁଲା କରୁଅଛନ୍ତି। ସେ ଧର୍ମଶାସ୍ତ୍ରର ଏକ ପଦପର୍ବକୁ ଉଦ୍ଧୃତ କରିଥିଲେ, ଏକ ଗୀତକୁ କହିଥିଲେ ଯାହାକୁ ସେ ଗାଇପାରି ନଥିଲେ। ଆଉ ମୁଁ ଯେତେବେଳେ ଭିତରକୁ ପଶିଲି, ପୁଣି ତାଙ୍କୁ ଦେଖିଲି, ସେଦିନର ସକାଳ ବେଳାର ଘଟଣା ଥିଲା, ପୁଣି ସେହି ଛୋଟ ସାଲ ଖଣ୍ଡିକ ତାଙ୍କ ଉପରେ ପଡ଼ିଥିଲା। ସକାଳ ହେବାର 3-4 ଘଣ୍ଟା ପୂର୍ବରୁ ମୁଁ ଏହି ସ୍ଥାନକୁ ଛାଡ଼ିଥିଲି ଯେପରିକି ମୁଁ ତାଙ୍କ ପାଖରେ ପହଞ୍ଚି ପାରେ। ସେଦିନ ସେ ମରିଯିବେ ବୋଲି ସେମାନେ କହିଥିଲେ, କାରଣ କର୍କଟ ରୋଗଟି ତାଙ୍କର ଗୁର୍ଦ୍ଦାରେ ଥିଲା। ପୁଣି ତାଙ୍କର ସ୍ନେହୀଳ ପତ୍ନୀ, ବୃଦ୍ଧା ପତ୍ନୀ ଦିନକୁ 50 ସେଣ୍ଟ ବିନିମୟରେ ଲୁଗାପଟା କାଚୁଥିଲେ, ତାହା ପୁଣି ପାହାନ୍ତିଆ ପହରରୁ ଆରମ୍ଭ ହୋଇ ରାତ୍ରି ହେବା ପର୍ଯ୍ୟନ୍ତ ଚାଲୁଥିଲା। ଆପଣଙ୍କ ପତିଙ୍କୁ ସେବା କ୍ଷେତ୍ରରେ ଜଣେ ସୁଷମାଚାର ପ୍ରଚାରକ ରୂପେ କର୍ମଠ କରାଇବା ଅଭିପ୍ରାୟରେ ଦିନକୁ 50 ସେଣ୍ଟ ବିନିମୟରେ କଠିନ ପରିଶ୍ରମ କରୁଥିଲେ। ଏକ ଉଦ୍ଦୀପନା ସଭାରେ 2 ସପ୍ତାହ ଧରି ପ୍ରଚାର କରିଥିଲେ, ତତ୍ପରେ ଦାନ ସଂଗ୍ରହ କରିଥିଲେ, ପୁଣି 80 ସେଣ୍ଟର ଅର୍ଥକୁ ସଂଗ୍ରହ କରିଥିଲେ। ସେଦିନର ସକାଳ ବେଳା ସେମାନଙ୍କୁ ଏକତ୍ରିତ ହୋଇ ବସିଥିବାର ମୁଁ ଦେଖିଥିଲି। ସେହି ସାଧାରଣ 2 ବ୍ୟକ୍ତିଙ୍କୁ, ବୃଦ୍ଧ ଦମ୍ପତିଙ୍କୁ, ଏକ ସାଧାରଣ ଦମ୍ପତି ସେଠାରେ ବସିଥିଲେ, ପୁଣି ତାଙ୍କ ପୁରୁଣା ସାଲ ଖଣ୍ଡିକ ତାଙ୍କ କାନ୍ଧ ଉପରେ ପଡ଼ିଥିଲା। ଆଉ ତାଙ୍କ ଦ୍ୱାରା ମନ ପରିବର୍ତ୍ତନ କରାଯାଇଥିବା ଲୋକଙ୍କ ମଧ୍ୟରୁ ଜଣେ 92 ବର୍ଷର ବୃଦ୍ଧ ବ୍ୟକ୍ତି ଅଟନ୍ତି, ଅକ୍ରେଶରେ ଅତି ବୁଦ୍ଧିମାନ ପୁଣି କୌଶଳୀ ଅଟନ୍ତି, ପୁଣି ସର୍ବାନ୍ତରୁ ପେଣ୍ଟିକସ୍ ବିଚାରଧାରା ଅଟନ୍ତି। ପୁଣି ସେହି ସ୍ଥାନରେ ସେ ଯେ ବସିଛନ୍ତି ସେ କଥା ଆପଣମାନେ ଜାଣନ୍ତି। ପୁଣି ମୁଁ କହିଥିଲି ଆପଣମାନଙ୍କ ପରି ବୃଦ୍ଧ ବୃଦ୍ଧାଦ୍ୱୟ ଏହି ସ୍ଥଳରେ କାହିଁକି ଯେ ବସି ଅଛନ୍ତି ସେ କଥାକୁ ଆପଣମାନେ ଜାଣନ୍ତି କି? ତରିଟିକୁ ଆସିବା ପାଇଁ କେବଳ ଅପେକ୍ଷା କରି ରହିଅଛନ୍ତି, ତାହା ହିଁ ସବୁକିଛି ଅଟେ। ସେମାନଙ୍କ ସକଳ କାର୍ଯ୍ୟ ସେହି ସବୁ ସୁଫଳ ଯାହାକୁ ସେମାନେ ହାସଲ କରିଛନ୍ତି, ଏକ ଉଦ୍ଦେଶ୍ୟକୁ ସେମାନେ ହାସଲ କରିଛନ୍ତି, ପୁଣି ସେମାନଙ୍କ ପୁରସ୍କାରକୁ ଲାଭ କରିବା ନିମନ୍ତେ ସେମାନେ ଏତେବେଳେ ପ୍ରସ୍ତୁତ ହୋଇ ରହିଛନ୍ତି। ପୁଣି ମୁଁ ଚେହଙ୍କୁ କହିଥିଲି, ତାହା ପୁଣି ଭାଇ କିଡସନ୍ ଥିଲେ, ସେହି ପାତକାଳରେ କିଡ୍ ଥିଲେ, ପଚାରିଥିଲି ଆପଣ ଚାଟାକୁଆକୁ ଯିବେ କି, ସେଠାରେ ଆପଣ ଉପସ୍ଥିତ ଥିବେ କି? ଗତକାଲି ସେ ମୋତେ ଡକାଇଥିଲେ, କହିଥିଲେ ମୁଁ ଅଟେ। ଭାଇ ବ୍ରାହ୍ମ, ମୁଁ ସେଠାରେ ଉପସ୍ଥିତ ଥିବି, ଖୁବ୍ ଭଲ କଥା। ମୋର ନୂତନ ପ୍ରକାର ସେବା କାର୍ଯ୍ୟରୁ ଏକାଧିକ ଉପାସନା ଗୁଡିକ ଉପସ୍ଥିତ ହେଉଅଛି। ସେହି ଜଣେ ଭାଇ ବ୍ୟାପ୍ଟିଷ୍ଟ ଭାଇ ଜଣେ ଏଠାରେ ଠିଆ ହୋଇଛନ୍ତି, ତାଙ୍କର ଏକ କିଶୋରୀ ବୟସ୍କା ଝିଅ ସେ କିଛି କାଂଶରେ ବିପଥଗାମୀ ହୋଇପଡିଥିଲା। ପୁଣି ତାଙ୍କୁ କହିଥିଲି ମୁଁ ଆପଣଙ୍କ ଝିଅକୁ ପ୍ରଭୁ ଯୀଶୁଙ୍କ ପାଇଁ ଆପଣଙ୍କ ହସ୍ତରେ ସମର୍ପି ଦେଉଅଛି। ସେଦିନ ପଥକାଳର ଘଟଣାଟି ଏହା ଥିଲା। ଆଉ ସେ ଘରକୁ ଯେତେବେଳେ ଫେରିଗଲେ ସେତେବେଳେ ପରିତ୍ରାଣ ପ୍ରାପ୍ତ ଅଟେ। ଆଜିର ପାତକାଳରେ ଅନ୍ୟ ଝିଅଟି ଏହି ଉପାସନାରେ ଉପସ୍ଥିତ ରହିଅଛି, ବାପ୍ତିଜ ହେବା ପାଇଁ ପୁଣି ସେହିପରି ଦଶରେ ଅଗ୍ରସର କରିଯିବାକୁ ଅପେକ୍ଷା କରି ରହିଅଛି। ପୁଣି ଅନ୍ୟ ଜଣେ ବ୍ୟକ୍ତି କାନାଡାରୁ ମୋର ପ୍ରିୟ ବନ୍ଧୁ ସୋଥମ୍ୟାନ୍ ମହାଶୟ ଏଠାରେ ଉପସ୍ଥିତ ଅଛନ୍ତି। ତାଙ୍କ ଶାଶୁ ସେ ମୃତ୍ୟୁମୁଖୀ ଅଟନ୍ତି, କହିଥିଲେ ଆପଣ ସେତେବେଳେ ପହଞ୍ଚନ୍ତି ଆପଣ ନିଜର ଶାଶୁଙ୍କୁ ଭଲ ହୋଇଯାଇଥିବା ଅବସ୍ଥାରେ ପାଇବେ। ଭଲ କଥା, ଆରୋଗ୍ୟତାର ପଥରେ ସେ ରହିଛନ୍ତି, ଉତ୍ତମ ବିଷୟ ଅଟେ। ଏହା ଯାହାକି ଥିଲା ତାହି ପ୍ରକୃତ ପନ୍ଥା ଅଟେ। ପୁଣି କେବଳ ଲୋକମାନେ ଅକ୍ଲେଶରେ ଭିତରକୁ ପ୍ରବେଶ କରୁଅଛନ୍ତି, ଏହା ତ ଆପଣଙ୍କର ପ୍ରାରମ୍ଭିକ ଅବସ୍ଥାର କେତେକ ବିଷୟ ରହିଛି, ବଢୁଅଛନ୍ତି। ତଥାପି ଓହୋ, ଏହି ସବୁର ଉର୍ଦ୍ଧ୍ୱରେ ଆମେ ପ୍ରଚୁରତାକୁ ପୁଣି ଅତ୍ୟଧିକତାକୁ ହଁ ତଥାପି ଆଶା କରୁଅଛୁ। ଆମମାନେ ତ ଦୁଷ୍ଟ ପୁଣି ଶେଷ ଯୁଗରେ ପଦାର୍ପଣ କରିସାରିଛୁ, ତଥାପି ଏକ ଗୌରବଜନକ ଘଡ଼ିଟିର ମଧ୍ୟରେ ପ୍ରବେଶ କରିସାରିଛୁ। ପାଠ କରିବା ପାଇଁ ଆପଣମାନଙ୍କ ପାଖରେ ନିଜ ନିଜର ବାଇବଲ ଅଛି କି? ସାମୁଏଲ ଆଠ ଅଧ୍ୟାୟ ପାଠ କରିବା ପାଇଁ ରହିଛି କି? ସେଠାରେ ପଛେଇ କରି ରହିଯିବାକୁ ମୁଁ ଭାଇ ଜେନିଙ୍କୁ ପ୍ରତିଜ୍ଞା କରି କହିଥିଲି, ଏହାର ବାକି ରହିଥିବା ଅଂଶକୁ ରେକର୍ଡ କରିବାକୁ କହିଥିଲି। ଆମମାନଙ୍କ ଉପାସନା ରହେ ଆମମାନେ କେବଳ ପ୍ରାରମ୍ଭିକ ଅବସ୍ଥାରେ ଥାଇ ଆରମ୍ଭ କରୁଥିଲୁ। ତଥାପି ଲୋକମାନେ ସାମୁଏଲଙ୍କ ରବ ଶୁଣିବାକୁ ନାସ୍ତି କଲେ, ଆଉ ସେମାନେ କହିଲେ ନା, ଆମମାନଙ୍କ ପରେ ଜଣେ ରାଜା ହେଉନ୍ତୁ, ତହିଁରେ ଆମମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା, ଆମମାନଙ୍କ ରାଜା ଆମମାନଙ୍କୁ ବିଚାର କରିବେ ଓ ଆମମାନଙ୍କ ଅଗ୍ରସର ହୋଇ ଆମମାନଙ୍କ ପାଇଁ ଯୁଦ୍ଧ କରିବେ। ଏଥିରେ ସାମୁଏଲ ଲୋକମାନଙ୍କ ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣରେ ତାହା କହିଲେ। ସଦାପ୍ରଭୁ ସାମୁଏଲଙ୍କୁ କହିଲେ ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର। ଏ ଉତ୍ତରେ ସାମୁଏଲ ଇସ୍ରାଏଲ ଲୋକମାନଙ୍କୁ କହିଲେ ତୁମମାନେ ପ୍ରତ୍ୟେକ ଆପଣ ଆପଣ ନଗରକୁ ଯାଅ। ବର୍ତ୍ତମାନ ଏହି ଅଂଶଟିରୁ ମୁଁ ଯଦି ନିରୂପଣ କରିବାକୁ ଉଚିତ ମଣିବି, ଏହି ପାତକାଳରେ ପରବର୍ତ୍ତୀ କିଛି ସମୟ ପାଇଁ ଯାହାକୁ ମୁଁ ଏକ ବିଷୟବସ୍ତୁ କରି ପ୍ରସ୍ତୁତ କରିବି, ତେବେ ମୁଁ ଏହି ବିଷୟବସ୍ତୁଟିକୁ ଅସ୍ୱୀକୃତ ରାଜା ବୋଲି ପରିଚିତ କରାଇବି। ଏହା ତ ସେପରି ଧରଣର ଏକ ମୁହୂର୍ତ୍ତ ଥିଲା ଯାହାକି ପ୍ରାୟ ପ୍ରତିଟି କ୍ଷେତ୍ରରେ ହୋଇଥାଏ, ଅର୍ଥାତ୍ ପରମେଶ୍ୱର ଯେ ସେମାନଙ୍କୁ ପଥ କଢ଼ାଇ ନିଅନ୍ତୁ, ଏ କଥାଟିକୁ ଲୋକମାନେ ଆଦୌ ଇଚ୍ଛା କରିନଥିଲେ। ସେମାନେ ତ ନିଜ ନିଜର ସ୍ୱଇଚ୍ଛାନୁଯାୟୀ ନେତୃତ୍ୱ ପଡ଼ିବାକୁ ଆବଶ୍ୟକ କରିଥିଲେ। ଆଉ ଆଜିର ସକାଳ ବେଳା ଏହି କାହାଣୀଟି ତାହା ହିଁ ଅଟେ। ପୁଣି ଆପଣମାନେ ନିଜ ନିଜର ଘରକୁ ଯେତେବେଳେ ଫେରିଯାଆନ୍ତି, ତେବେ ଏହାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ିଯିବାଟା ଆପଣଙ୍କ ପାଇଁ ଉତ୍ତମ ବିଷୟ ହେବ। ଏହି ଘଟଣାଟି ସେହି ସମୟର ବିବରଣୀ ଥିଲା, ସେହି ସମୟ ଭାବବାଦୀ ପୁଣି ଈଶ୍ୱରଙ୍କ ଜନ ସାମୁଏଲଙ୍କ ସମୟର ଘଟଣାଟି ଥିଲା। ଆଉ ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ପୁଣି ଜଣେ ଉତ୍ତମ ବ୍ୟକ୍ତି, ସମ୍ମାନୀୟ, ଜଣାଶୁଣା, ପୁଣି ପ୍ରଜାଗଣଙ୍କ ପ୍ରତି ସତ୍ୟବାଦୀ ଆଉ ବିଶ୍ୱସ୍ତ ବ୍ୟକ୍ତି ଥିଲେ। ସେ ସେମାନଙ୍କୁ ଆଦୌ ପ୍ରତାରଣା କରିନଥିଲେ, ଆଉ ସେମାନଙ୍କୁ ସିଧାସଳଖ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ତଦ୍ଭିନ୍ନୁ ଅନ୍ୟ କିଛି କଦାପି କହୁନଥିଲେ। ମାତ୍ର ପ୍ରଜାଗଣ ଏପରି ଏକ ସ୍ଥାନକୁ ଆସି ଉପସ୍ଥିତ ହେଲେ ଯେଉଁଠାରେ ସେମାନେ ଏହି ଯୋଜନାଟିକୁ ପରିବର୍ତ୍ତନ କରିପକାଇବାକୁ ଚାହିଁଥିଲେ। ସେମାନେ ପଲେଷ୍ଟିନୀୟମାନଙ୍କ ଉପରକୁ ଧ୍ୟାନ ଦେଇଥିଲେ ଏବଂ ଆମାଲେକିମାନଙ୍କ ଉପରେ, ଇମୋରିୟମାନଙ୍କ ଉପରେ, ହିତ୍ତୀୟ ପୁରୀ ପୃଥିବୀସ୍ଥ ଅନ୍ୟାନ୍ୟ ରାଷ୍ଟ୍ରର ପ୍ରଜାବର୍ଗଙ୍କ ଉପରେ ଧ୍ୟାନ ଲଗାଇଥିଲେ। ପୁଣି ସେମାନେ ଦେଖିଥିଲେ ଯେ ସେମାନଙ୍କ ରାଜାମାନେ ଥିଲେ ଯେଉଁମାନେ କି ସେମାନଙ୍କୁ ଶାସନରେ ରଖିଥିଲେ, ପୁଣି ସେମାନଙ୍କୁ ଶାସନ କରୁଥିଲେ ଆଉ ସେମାନଙ୍କୁ ନେତୃତ୍ୱ ଦେଉଥିଲେ, ସେମାନଙ୍କ ପାଇଁ ଯୁଦ୍ଧ ଗୁଡାକ ଲଢୁଥିଲେ, ପୁଣି ଏହିପରି ବିଭିନ୍ନ ଧରଣ କର୍ମକୁ କରୁଥିଲେ। ଆଉ ଏହା ତ ଅନୁମାନ କରାଗଲା ଯେ ଇସ୍ରାଏଲ ସେମାନଙ୍କ ପରି ଢଙ୍ଗରଙ୍ଗରେ ଆଦର୍ଶ ସୂଚକ ହେବାକୁ ଆପଣମାନଙ୍କୁ ଗଠନ କରିବାକୁ ଚାହିଁଥିଲା, ଏହି ରାଜାମାନଙ୍କ ପରି, ପୁଣି ଏହି ଦେଶୀୟ ଲୋକମାନଙ୍କ ପରି ହେବାକୁ ଚାହିଁଥିଲା। କିନ୍ତୁ ଅନ୍ୟ କୌଣସି ଯୁଗରେ ଏହା ସେପରି ଧରଣ ହୋଇନାହିଁ। ଅର୍ଥାତ୍ ଜଗତର ଲୋକମାନଙ୍କ ପରି ତାଙ୍କର ପ୍ରଜାଗଣ ଯେ ଆଚରଣ କରନ୍ତୁ, ଏ କଥାକୁ ପରମେଶ୍ୱର ଆଦୌ ଇଚ୍ଛା କରିନଥିଲେ। କିମ୍ବା ଜଗତର ଅନ୍ୟାନ୍ୟ ଲୋକମାନଙ୍କ ପରି ଶାସିତ ହେଉନ୍ତୁ ଅବା ଅଧିକାର ରଖାଯାଆନ୍ତୁ, ଏ କଥାକୁ ପରମେଶ୍ୱର ଆଦୌ ଇଚ୍ଛା କରିନଥିଲେ। ଯେପରିକି ସବୁବେଳେ ହୋଇଆସିଛି, ପରମେଶ୍ୱରଙ୍କର ଲୋକମାନେ ଏକ ଅଦ୍ଭୁତ ଧରଣର ପ୍ରଜାମଣ୍ଡଳୀ ରୂପେ, ଭିନ୍ନ ଆତ୍ମବିଶିଷ୍ଟ ପ୍ରଜାଗଣ ରୂପେ, ଏକ ଆହୁତ ପୁଣି ପୃଥକୀକୃତ ହୋଇଥିବା ଏକ ପ୍ରଜା ରୂପେ, ପୁଣି ପୃଥିବୀ ଯେପରି ସମାବିଷ୍ଟି ଲୋକମାନଙ୍କୁ ହାସଲ କରିଅଛି, ସେମାନଙ୍କ ଠାରୁ ଏକ ଭିନ୍ନ ଆତ୍ମବିଶିଷ୍ଟ ପ୍ରଜାଗ ରୂପେ ବିବେଚିତ ହୋଇ ଆସିଅଛନ୍ତି। ଏକ ଆହୁତ ହୋଇସାରିଥିବା ମଣ୍ଡଳୀ, ଏକ ଅଦ୍ଭୁତ ଧରଣର ପ୍ରଜାବର୍ଗ, ଏକ ଭିନ୍ନ ଆଚରଣବିଶିଷ୍ଟ ପ୍ରଜାଗଣ, ପୁଣି ଆପଣାର ଚାଲି ଚଳନରେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଧରଣର, ସେମାନଙ୍କର ସଗ ପନ୍ଥାରେ, ସେମାନଙ୍କର ଜୀବନଯାପନ ଶୈଳୀରେ ସମ୍ପୂର୍ଣ୍ଣ ରୂପେ ପୃଥକ ଅଟନ୍ତି। ଜଗତର ପ୍ରଜାଗଣ ଯେ କିପରି ଆସନ ବିଶିଷ୍ଟ ହୋଇଅଛନ୍ତି, ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ, ସେମାନଙ୍କଠାରେ ପୁରାପୁରି ଭାବେ ଏକ ଭିନ୍ନ ଧରଣ ଆସନ ଯୁକ୍ତ ପ୍ରଜାଗଣ ଅଟନ୍ତି। ବିଷୟବସ୍ତୁ ଗୁଡାକ ସମ୍ବନ୍ଧରେ ସେମାନଙ୍କ ରୁଚି, ପୁଣି ସେପରି ଧରଣର ଅନ୍ୟାନ୍ୟ ସୌଖୀନ ସାମଗ୍ରୀ ଗୁଡିକ ସମ୍ପର୍କରେ ଜଗତ ଲୋକମାନଙ୍କ ମଧ୍ୟରେ ଯେ ପ୍ରକାର ଧରଣର ରୁଚି ରହିଅଛି, ସେମାନଙ୍କ କିନ୍ତୁ ଏହିସବୁ ପ୍ରତି ସବୁବେଳେ ବିତୃଷ୍ଣର ଭାବଟିଏ ରହିଆସିଛି। ଆଉ ଇସ୍ରାଏଲ ପ୍ରଜାଗଣ ସାମୁଏଲଙ୍କ ନିକଟକୁ ଆସିଥିଲେ ଆଉ କହିଥିଲେ, ଆପଣ ତ ବୃଦ୍ଧ ହେବାକୁ ଲାଗିଲେ, ପୁଣି ଆପଣଙ୍କ ପୁତ୍ରଗଣ ଆପଣଙ୍କ ପ୍ରଦର୍ଶିତ ମାର୍ଗରେ ଆଉ ଚାଲୁନାହାନ୍ତି। ଯେହେତୁ ସାମୁଏଲଙ୍କ ପରି ସେମାନେ ବିଶ୍ୱସ୍ତ ନଥିଲେ, ସେମାନେ ତ ଲାଞ୍ଚୁଆ ଥିଲେ, ପୁଣି ଅର୍ଥଲୋଭୀ ଥିଲେ, ତେଣୁ ସେମାନେ କହିଲେ, ହେ ସାମୁଏଲ, ଆପଣଙ୍କ ପୁତ୍ରଗଣ ଆପଣଙ୍କ ପରି ଅମାୟିକ ନୁହନ୍ତି, ତେଣୁ ଆପଣ ବାହାରି ପଡ଼ନ୍ତୁ, ପୁଣି ଆମମାନଙ୍କ ପାଇଁ ଜଣେ ରାଜାଙ୍କୁ ନିରୂପଣ କରନ୍ତୁ, ଏହା ହିଁ ଆମେମାନେ ଆପଣଙ୍କଠାରୁ ଅଭିଳାଷ କରୁଅଛୁ। କହିଲେ ତତ୍ପରେ ତାଙ୍କୁ ଅଭିଷେକ କରନ୍ତୁ, ପୁଣି ଜଗତର ଅନ୍ୟାନ୍ୟ ଲୋକମାନଙ୍କ ପରି ଆମମାନେ ସୁଦ୍ଧା ଏକ ପ୍ରଜାବର୍ଗ ରୂପେ ପ୍ରସ୍ତୁତ କରନ୍ତୁ। ଆଉ ସାମୁଏଲ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ତାହା ଆଦୌ ସାହାଯ୍ୟକାରୀ ପୁଣି ଲାଭଦାୟକ ହେବ ନାହିଁ। ସେ କହିଥିଲେ, ତୁମମାନେ ଯଦି ସେପରି କର, ସର୍ବପ୍ରଥମ କଥାଟି ତୁମମାନେ ଜାଣିଥାଅ ଯେ ତୁମମାନେ ଏପରି ଦେଖିବ ଯେ ସେ ତୁମମାନଙ୍କ ଗୃହରୁ ତୁମମାନଙ୍କ ପୁତ୍ରଗଣକୁ ଡକାଇବ, ପୁଣି ସେମାନଙ୍କ ମଧ୍ୟରୁ ସୈନ୍ୟମାନଙ୍କୁ ପ୍ରସ୍ତୁତ କରିବ, ତାହାର ରଥଗୁଡ଼ିକର ଆଗେ ଆଗେ ଦୌଡ଼ିବା ନିମନ୍ତେ ସେପରି କରିବ, ପୁଣି ଯୁଦ୍ଧାସ୍ତ୍ରଗୁଡ଼ିକୁ ଆଉ ବର୍ଷାଗୁଡ଼ିକୁ ବୁହାଇବ। କେବଳ ସେତିକିଟା ନୁହେଁ, ମାତ୍ର ସେ ତୁମମାନଙ୍କର କନ୍ୟାମାନଙ୍କୁ ଆପଣମାନଙ୍କ ଘରୁ ଡକାଇବ, ପୁଣି ରୋଟି ପ୍ରସ୍ତୁତ କରାଇବାକୁ ଦେବ ଆଉ ନିଜର ସୈନ୍ୟମାନଙ୍କୁ ଭୋଜନ କରିବା ଅଭିପ୍ରାୟରେ ସେ ସେମାନଙ୍କୁ ତୁମମାନଙ୍କଠାରୁ ନେଇଯିବ। ପୁଣି ଏପରି କହିଥିଲେ, ଏହିସବୁର ଅନ୍ତେ ସେ ତୁମମାନଙ୍କ ଉପରେ ଏକ ନିଶ୍ଚିତ କର ଲଗାଇବ, ତୁମମାନଙ୍କର ଶସ୍ୟ ଉପରେ ଲେଭି ଲଗାଇବ, ପୁଣି ତୁମମାନଙ୍କର ସମସ୍ତ ଉପାର୍ଜନ ଉପରେ ସେ କର ଲଗାଇବ, ପୁଣି ସରକାରୀ କେତେକ ଖର୍ଚ୍ଚକୁ ଭରଣ କରିବା ନିମନ୍ତେ ସେ ଏହିସବୁ କରକୁ ତୁମମାନଙ୍କ ଉପରେ ଲଗିଦେବ, ପୁଣି ଏହିସବୁ କରକୁ ତୁମମାନଙ୍କ ଉପରେ ସେ ଲଗାଇବ, ଯାହାକୁ ତୁମମାନଙ୍କୁ ବାଧ୍ୟବାଧକତ ଭାବେ ଦେବାକୁ ହିଁ ପଡିବ। ସେ କହିଥିଲେ, ମୁଁ ଏପରି ବିଚାର କରେ ଯେ ତୁମମାନେ ସର୍ବପ୍ରକାର ଏକ ବଡ଼ ଧରଣ ଭୁଲ କରୁଅଛ। ତଥାପି ଯେତେବେଳେ ସେ ଦେଖିଲେ ପ୍ରଜାଗଣ ତାଙ୍କୁ କହିଲେ, ଏହା ସତ୍ତ୍ୱେ ଅନ୍ୟ ଦେଶୀୟ ପ୍ରଜାମାନଙ୍କ ପରି ଆମମାନେ ପରିଚିତ ହେବାକୁ ଚାହୁଁ, ପୁରୁଷଗଣ ପୁଣି ନାରୀମାନଙ୍କ କ୍ଷେତ୍ରରେ ପ୍ରାୟତଃ ସେପରି କିଛି ବିଶେଷ ଧରଣର ଆଚରଣ ରହିଅଛି, ଅର୍ଥାତ୍ ସେମାନେ ସମସ୍ତେ ପରସ୍ପରର ଆଦର୍ଶ ନାୟ ପରିଚିତ ହେବାକୁ ପସନ୍ଦ କରନ୍ତି। ଆଉ ସେପରି ସ୍ଥଳେ କେବଳ ଜଣେ ମାତ୍ର ବ୍ୟକ୍ତି ଏହି ପୃଥିବୀ ପୃଷ୍ଠରେ ବାସ କରି ରହିଥିଲେ, ଯିଏକି ଆମମାନଙ୍କର ଆଦର୍ଶ ଥିଲେ। ପୁଣି ସେହି ଜଣକ କେବଳ ଏକକ ବ୍ୟକ୍ତି ଥିଲେ ଯିଏକି ଆମ ସମସ୍ତଙ୍କ ପାଇଁ ମୃତ୍ୟୁବରଣ କଲେ, ଆଉ ସେ ତ ଆମମାନଙ୍କର ପ୍ରଭୁ ପୁଣି ତାଳକର୍ତ୍ତା ଯୀଶୁଖ୍ରୀଷ୍ଟ ଦିଲେ। ଆମମାନେ ଯେ କି ପ୍ରକାର ଆଚରଣ ବିଶିଷ୍ଟ ହେବା ଉଚିତ, ସେ ତ ଆମମାନଙ୍କ ଏକ ଯୋଗ୍ୟ ଆଦର୍ଶ ସ୍ୱରୂପେ ଥିଲେ। ସବୁବେଳେ ପିତାଙ୍କର କାର୍ଯ୍ୟରେ ଲାଗି ରହିଥିଲେ, ପୁଣି ଯାହା ଉଚିତ ପ୍ରକାର କାର୍ଯ୍ୟ ଥିଲା ସେଥିରେ ସେ ବ୍ୟସ୍ତ ରହୁଥିଲେ। ଲୋକମାନଙ୍କୁ ବୁଝାଇ ପ୍ରଭାବିତ କରିବା ପାଇଁ ସାମୁଏଲ ଯାହା କିଛି ଉଦ୍ୟମ କରିଥିଲେ ନା କାହିଁକି ସେଥିରେ କିଛି ହେଲେ ଯାଏ ଆସେ ନାହିଁ, କିନ୍ତୁ ସେମାନେ ତ ଲଗାତାର ରୂପେ ତାଙ୍କରି ପିଛା କରିଥିଲେ, ଦିନ ଓ ରାତି ତାଙ୍କରି ପଛରେ ଲାଗିଥିଲେ। କହିଥିଲେ ଆମମାନେ ଜଣେ ରାଜାଙ୍କୁ ଚାହୁଁ, ଆମମାନେ ଜଣେ ବ୍ୟକ୍ତିଙ୍କୁ ଚାହୁଁ, ଆମେ ଜଣେ ବ୍ୟକ୍ତିଙ୍କୁ ଯାହାଙ୍କ ବିଷୟରେ ଆମେ କହିପାରୁ ଯେ ଏହି ଜଣକ ଆମର ନେତା ଅଟନ୍ତି ତାହାଙ୍କୁ ଚାହୁଁ। ପୁଣି ତାହା ତ ଈଶ୍ୱରଙ୍କ ଇଚ୍ଛା ଆଦୌ ନୁହେଁ, ଏହା ପରମେଶ୍ୱରଙ୍କ ଇଚ୍ଛା ଆଦୌ ନଥିଲା, କିମ୍ବା ଏହା ତ କଦାପି ପରମେଶ୍ୱରଙ୍କର ଇଚ୍ଛା ହେବ ନାହିଁ ଯେ କେହି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଉପରେ ଶାସନ କରୁ, ଏହା ଈଶ୍ୱରଙ୍କ ସଂକଳ୍ପିତ ଇଚ୍ଛା ଆଦୌ ହେବ ନାହିଁ। ପରମେଶ୍ୱର ଜଣେ ବ୍ୟକ୍ତିଙ୍କ ଉପରେ ଶାସନ କରନ୍ତି, ପରମେଶ୍ୱର ଆମମାନଙ୍କର ଶାସକ ଓ ଆମମାନଙ୍କର ରାଜା ଅଟନ୍ତି। ତତ୍ପରେ ଏହା ଅତ୍ୟଧିକ ରୂପେ ସମାନ ଧରଣର ଆଚରଣ ଯୁକ୍ତ ପରିସ୍ଥିତି ଅଟେ। ଆଜିକାଲିର ଅବସ୍ଥା ସହିତ ଶତ ପ୍ରତିଶତ ଏକ ସମାନ୍ତରର ପରିଚୟର କାରଣ ଅଟେ, ଯେହେତୁ ଏପରି ଧାରଣା ଜାତ ହୁଏ ଯେ ମନୁଷ୍ୟ ସମାଜଟି ସେହି ସମାନ ଧରଣର ଆଚରଣକୁ ଆଜି ପୋଷଣ କରି ରହିଅଛି। ପୁଣି କେହି ଜଣେ ମନୁଷ୍ୟ ଅପର ମନୁଷ୍ୟକୁ ଶାସିତ କରିବା ପରିବର୍ତ୍ତେ ପରମେଶ୍ୱର ଯେ ଜଣେ ମନୁଷ୍ୟକୁ ଶାସନ କରନ୍ତୁ, ଏହି ଉଦ୍ଦେଶ୍ୟଟିକୁ ହୃଦବୋଧ କରିବା ନିମନ୍ତେ ସେମାନେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ଅଟନ୍ତି, ଏପରି ଧାରଣା ଜାତ ହୁଏ। ତେଣୁ ସାଉଲ ନାମଧାରୀ ଜନୈକ ବ୍ୟକ୍ତିଙ୍କୁ ସେମାନେ ନିରୂପଣ କଲେ, ଯିଏକି କିଶଙ୍କର ପୁତ୍ର ଥିଲେ, ଆଉ ସେ ଜଣାଶୁଣା ପୁଣି ସମ୍ମାନୀୟ ବ୍ୟକ୍ତି ଥିଲେ, କିନ୍ତୁ ଲୋକମାନଙ୍କର ଦୃଷ୍ଟିଭଙ୍ଗୀରେ ସେ ନିହାତି ପକ୍ଷେ ଯୋଗ୍ୟ ବ୍ୟକ୍ତି ରୂପେ ବୁଝାଗଲେ, ଯେହେତୁ ସେ ଜଣେ ମହାନ ଡେଙ୍ଗା ସମ୍ଭ୍ରାନ୍ତ ପୁଣି ବରିଷ୍ଠ ବ୍ୟକ୍ତି ଥିଲେ। ଧର୍ମଶାସ୍ତ୍ର ଏପରି ମତବ୍ୟକ୍ତ କରିଥିଲା ଯେ ଇସ୍ରାଏଲ ମଧ୍ୟରେ ସେ ଯେକୌଣସି ବ୍ୟକ୍ତିର ଉଚ୍ଚତାକୁ ଟପି ଯାଇଥିଲେ, ତାଙ୍କର ଦୁଇ କାନ୍ଧ ପୁଣି ମସ୍ତକ ଖୁବ୍ ଉଚ୍ଚୀକୃତ ଥିଲା, ସେ ଜଣେ ରାଜାର ନ୍ୟାୟ ଦେଖାଯାଉଥିଲେ, ପୁଣି ସେ ଅତି ସୁନ୍ଦର ଦେଖିବାକୁ ଥିଲେ, ସେ ଜଣେ ବୁଦ୍ଧିମାନ ପୁଣି ଅନ୍ୟମାନଙ୍କଠାରୁ ଭିନ୍ନ ଧରଣର ବ୍ୟକ୍ତି ଥିଲେ। ପୁଣି ତାହା ତ ସେପରି ଧରଣର ଏକ ବ୍ୟକ୍ତିଙ୍କ ପରିଚୟ ଅଟେ ଯାହାଙ୍କୁ ଲୋକମାନେ ଆଜିକାଲି ନିରୂପଣ କରିବାକୁ ଇଚ୍ଛା କରନ୍ତି, ଯେପରି ନିରୂପଣ ସହିତ ପରମେଶ୍ୱର ଆପଣା ମଣ୍ଡଳୀ ମଧ୍ୟରେ କୌଣସି ଏକ ବ୍ୟକ୍ତିଙ୍କୁ ଅବସ୍ଥାନ କରିବାକୁ ଚାହାନ୍ତି, ଲୋକମାନେ କିନ୍ତୁ ସେ ନିର୍ବାଚନରେ ଆଦୌ ସନ୍ତୁଷ୍ଟ ହୁଅନ୍ତି ନାହିଁ। ପୁଣି ପବିତ୍ର ଆତ୍ମାଙ୍କ ନିର୍ଦ୍ଦେଶନାରେ ଏକ ମଣ୍ଡଳୀ ଯେ ଶାସିତ ହେଉ ଆଉ ତାଙ୍କ ଦ୍ୱାରା ନିୟନ୍ତ୍ରିତ ହେଉ, ଏଥିରେ ସେମାନେ ଆଦୌ ଏକମତ ନୁହନ୍ତି, ଏପରି ଧାରଣା ଜାତ ହୁଏ। ସେମାନେ କୌଣସି ଏକ ଭିନ୍ନ ବ୍ୟକ୍ତିଙ୍କୁ ଆବଶ୍ୟକ କରନ୍ତି, କେତେକ ବ୍ୟକ୍ତିଙ୍କୁ, କେତେକ ନାମଧାରୀ ସମ୍ପ୍ରଦାୟକୁ, ପୁଣି କେତେକ ନିଶ୍ଚିତ ବ୍ୟକ୍ତି ଯେ ମଣ୍ଡଳୀକୁ ଶାସିତ କରନ୍ତୁ ଏହାକୁ ଇଚ୍ଛା କରନ୍ତି, ଅର୍ଥାତ୍ ପରମେଶ୍ୱରଙ୍କ ହସ୍ତରେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବାକୁ ସେମାନେ ସକ୍ଷମ ହୋଇପାରନ୍ତି ନାହିଁ, ଆତ୍ମିକମନ ହେବାକୁ, ପବିତ୍ର ଆତ୍ମାଙ୍କ ଦ୍ୱାରା ସଞ୍ଚାଳିତ ହେବାକୁ ସକ୍ଷମ ହୋଇପାରନ୍ତି ନାହିଁ। ଅନ୍ୟ ଜଣେ ବ୍ୟକ୍ତି ସେମାନଙ୍କ ଧର୍ମକୁ ଯେ ସେମାନଙ୍କ ପାଇଁ ରକ୍ଷା କରନ୍ତୁ ଏହା ହିଁ ସେମାନେ ଇଚ୍ଛା କରନ୍ତି, କିପରି ଯେ ଏହାକୁ କରିବା କଥା ସେ ବିଷୟକୁ ପୁଣି ଅନ୍ୟାନ୍ୟ କେତେକ କାର୍ଯ୍ୟକୁ କରିବା ପାଇଁ ସେମାନେ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଆବଶ୍ୟକ କରନ୍ତି। ସୁତରାଂ ଏହିପରି ଏକ କ୍ଷେତ୍ର ପାଇଁ ଏହି ବ୍ୟକ୍ତି ଜଣକ ଯେ ନିହାତି ପକ୍ଷେ ଯୋଗ୍ୟ ଥିଲେ ଏପରି ଧାରଣା କରାଗଲା, କାରଣ ସେ ଅତ୍ୟନ୍ତ ରୂପେ ଜଣେ ବିଜ୍ଞ ଆଉ ସୁଶିକ୍ଷିତ ବ୍ୟକ୍ତି ଥିଲେ। ପୁଣି ଆଜିକାଲିର ସମୟରେ ଏହା ସମ୍ପୂର୍ଣ୍ଣ ରୂପେ ସେପରି ଧରଣର ଏକ ବିଷୟ ଅଟେ, ପରମେଶ୍ୱରଙ୍କ ମଣ୍ଡଳୀକୁ ନିୟନ୍ତ୍ରିତ କରିବା ନିମନ୍ତେ, ପୁଣି ଆମମାନଙ୍କର ମଣ୍ଡଳୀ ଗୁଡାକୁ ନିୟନ୍ତ୍ରିତ କରିବା ନିମନ୍ତେ ଆମମାନେ ମଧ୍ୟ ସେପରି ଧରଣର ଲୋକମାନଙ୍କୁ ନିରୂପଣ କରିବାକୁ ଚାହିଁଥାଉ। ଏପରି ନୁହେଁ ଯେ ମୋତେ ଏହାର ବିରୁଦ୍ଧରେ କିଛିଟା ମତବ୍ୟକ୍ତ କରିବାକୁ ଅଛି, କିନ୍ତୁ ଏକ ଯୁକ୍ତି ସେପରି ସ୍ଥଳେ ଅକ୍ଷରେ ପ୍ରସ୍ତୁତ କରି କହିବା ଉଦ୍ଦେଶ୍ୟରେ ଅଟେ, ଅର୍ଥାତ୍ ଏହା ଆଦୌ ନୁହେଁ, ଏହା ଆଦୌ ନଥିଲା, ପୁଣି ଏହା କୌଣସି ପ୍ରକାରେ ଈଶ୍ୱରଙ୍କ ଇଚ୍ଛା ସେପରି ଧରଣ ହୋଇ ଆଦୌ ହେବ ନାହିଁ। ଆପଣାର ଲୋକମାନଙ୍କୁ ପରମେଶ୍ୱର ହିଁ ଶାସନ କରିବାକୁ ଅଛି, ପୁଣି ପ୍ରତ୍ୟେକ ଜଣଙ୍କୁ ଶାସନାଧୀନ କରି ରଖିବାକୁ ତାଙ୍କୁ ଅଛି। ତତ୍ପରେ ଆମେମାନେ ଦେଖିବାକୁ ପାଉ ଯେ କିଶଙ୍କର ଏହି ପୁତ୍ରଟି ଜଣେ ମହାନ ବ୍ୟକ୍ତି ଥିଲେ, ଆପଣଙ୍କର ଗଠନରେ ଜିଲ୍ ଦଲରେ ସେପରି ଥିଲେ, ପୁଣି ତାଙ୍କର ସୁଖ୍ୟାତି ଥିଲା, ଲୋକମାନଙ୍କ ଦୃଷ୍ଟିରେ ସେ ଜଣେ ସୁଯୋଗ୍ୟ ବ୍ୟକ୍ତି ଥିଲେ, ଏପରି ଧାରଣାଜାତ ହେଲା, ଏପରିକି ତାଙ୍କ ଶରୀର ପରେ ତାଙ୍କ ରାଜକୀୟ ବସନଟି ଖୁବ୍ ଲୋଭନୀୟ ଥିଲା, ପୁଣି ତାଙ୍କର ମସ୍ତକରେ ଥିବା ମୁକୁଟଟି ଅନ୍ୟାନ୍ୟ ରାଜାମାନଙ୍କଠାରୁ ଅତି ଆକର୍ଷଣୀୟ ଥିଲା। ଯେତେବେଳେ ସେ ଚାଲୁଥିଲେ ସେତେବେଳେ ଇସ୍ରାଏଲ ରାଜ୍ୟ ପାଇଁ ସେ ଏକ ଶ୍ରେଷ୍ଠ ସମ୍ବଳ ବୋଲି ବିଚାର କରାଯାଇଥିଲେ, କାରଣ ଅନ୍ୟାନ୍ୟ ରାଜାଗଣ ଚକିତ ହୋଇଥାନ୍ତେ, ଅନ୍ୟାନ୍ୟ ରାଜ୍ୟର ପ୍ରଜାଗଣ ବିଚାର କରିଥାନ୍ତେ, ଆରେ ଦେଖ ତ କିପରି ଜଣେ ମହାନ ରାଜାଙ୍କୁ ଆମେ ପାଇଅଛୁ, ଆଙ୍ଗୁଳି ଦେଖାଇ କହିପାରିଥିଲେ, କିପରି ଜଣେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଆମେ ପାଇଅଛୁ, ଦେଖ ତ କିପରି ଜଣେ ମହାନ ବ୍ୟକ୍ତିଙ୍କୁ ଆମେ ଆପଣମାନଙ୍କ ପରେ ହାସଲ କରିଅଛୁ। ଆଉ କହିବାକୁ ଏକ ଦୁଃଖର ବିଷୟ ଏହା ସତ, କିନ୍ତୁ ମଣ୍ଡଳୀ ସହିତ ଆଜିକାଲି ଏହା କେତେ ଯଥାର୍ଥ ରୂପେ ସତ୍ୟ ହୋଇ ପରିଚିତ ଅଟେ। ସେମାନେ କହିବାକୁ ପସନ୍ଦ କରନ୍ତି ଆମମାନଙ୍କର ପାଳକ ମହାଶୟ ଜଣେ ସଂକୀର୍ଣ୍ଣ ବିଚାର ବୁଦ୍ଧିର ବ୍ୟକ୍ତି ନୁହନ୍ତି, ସେ ଜଣେ ମହାନ ବ୍ୟକ୍ତି ଅଟନ୍ତି, ସେ ତ ହାର୍ଟଫୋର୍ଡରୁ ପୁଣି କୌଣସି ଏକ ଜଣାଶୁଣା ଧର୍ମ ବିଦ୍ୟାଳୟରୁ ଶିକ୍ଷିତ ହୋଇ ବାହାରିଥିବା ଜଣେ ଈଶ୍ୱର ତତ୍ତ୍ୱବିତ୍ ବ୍ୟକ୍ତି ଅଟନ୍ତି, ସେ ତ ଏପରି ସେପରି ଅମୁକ ଅମୁକ ସ୍ଥାନରୁ ଚାରୋଟି ବିଭିନ୍ନ ଧରଣର ସ୍ନାତକ ଉପାଧି ହାସଲ କରିଛନ୍ତି, ଆଉ ଲୋକମାନଙ୍କ ମଧ୍ୟରେ ସେମାନେ ଉତ୍ତମ ମେଳ ଖାଉଥିବା ବ୍ୟକ୍ତି ଅଟନ୍ତି। ଏହି ସବୁକିଛି ଯୋଗ୍ୟତା ସମ୍ଭବତଃ ଯଥାର୍ଥ ଥାଇପାରେ, ପୁଣି ଏହାର ଉପଯୁକ୍ତ ସ୍ଥାନକୁ ହାସଲ କରିଥାଇପାରେ, କିନ୍ତୁ ଆପଣଙ୍କ ମଣ୍ଡଳୀ ପାଇଁ ପରମେଶ୍ୱରଙ୍କ ନିରୂପିତ ପନ୍ଥାଟି ତାଙ୍କର ପବିତ୍ର ଆତ୍ମାଙ୍କ ଦ୍ୱାରା ପୁଣି ତାଙ୍କର ଆତ୍ମାଙ୍କ ଦ୍ୱାରା ଚାଳିତ ହେବାର ଉଦ୍ଦେଶ୍ୟ ଅଟେ। କିନ୍ତୁ ସେମାନେ ଏପରି କହିବାକୁ ପସନ୍ଦ କରନ୍ତି ଆମମାନେ ଏକ ମହାନ ସଂଗଠନକୁ ଲାଭ କରିଅଛୁ, ଯାହା ସହିତ ଆମମାନେ ଅଂଶୀଭୂତ ଅଟୁ, ଆମମାନେ ପୂର୍ବେ ଆରମ୍ଭ ହୋଇଥିବା ପ୍ରାରମ୍ଭିକ ଅଗ୍ରଗାମୀମାନଙ୍କ ଦିନରୁ ଆରମ୍ଭ କରିଅଛୁ, ଯେତେବେଳେ ଆମମାନେ ଅଳ୍ପ ସଂଖ୍ୟକ ଥିଲୁ, ପୁଣି କେବଳ ହାତ ଗଣତି ଲୋକଗୁଡାକ ଥିଲୁ, ପୁଣି ଖୁବ୍ ଛୋଟ ଧରଣ ହୋଇ ରହିଥିଲୁ, ଆଉ ଯେତେବେଳେ ଆମମାନେ ଏପରି ବଢିସାରିଛୁ ଯେ ପରିଶେଷରେ ଆମମାନେ ସେପରି କ୍ଷେତ୍ରରେ ରହିଥିବା ଅନ୍ୟ କେତେକ ସଂଗଠନ ପରି ଖୁବ୍ ବିରାଟ ସଂଗଠନଟିଏ ହୋଇସାରିଛୁ। ଆମ୍ଭେମାନେ ସବୁଠାରୁ ସୁନାମଧନ୍ୟ ବିଦ୍ୟାଳୟଗୁଡ଼ିକୁ ହାସଲ କରିଅଛୁ, ପୁଣି ସବୁଠାରୁ ସୁଶିକ୍ଷିତ ସେବକଗଣଙ୍କୁ ହାସଲ କରିଅଛୁ, ଆମମାନେ ଚାକଚକ୍ୟ ପରିଧାନରେ ପରିହିତ ହୋଇଥିବା ଏକ ବିରାଟ ଜନସମୂହକୁ ଲାଭ କରିଅଛୁ, ଆଉ ଆମମାନଙ୍କର ସଂଗଠନ ମଧ୍ୟକୁ ସବୁଠାରୁ ସୁଶିକ୍ଷିତ ବ୍ୟକ୍ତିଗଣ, ଏହି ସହରର ସବୁଠାରୁ ସମ୍ଭ୍ରାନ୍ତ ବ୍ୟକ୍ତିଗଣ ସହଭାଗ ରଖିବାକୁ ଆସନ୍ତି, ଆଉ ଆମମାନେ ସାହାଯ୍ୟ କ୍ଷେତ୍ରକୁ ଦାନ ଦେଇଥାଉ, ପୁଣି ଆମମାନେ ଉତ୍ତମ ଧରଣର ସକଳ କାର୍ଯ୍ୟ କରିଥାଉ, ଆଉ ସେପରି ଧରଣର ଅନ୍ୟାନ୍ୟ କର୍ମ ସୁଦ୍ଧା କରିଥାଉ, ତେଣୁ ଅନ୍ୟ କୌଣସି ବିଷୟ ଆଦୌ ନୁହେଁ, ପରମେଶ୍ୱର ଏଥିପାଇଁ ମୋତେ କ୍ଷମା କରନ୍ତୁ, ଅର୍ଥାତ୍ ସେହି ସବୁ କାର୍ଯ୍ୟ ବିରୁଦ୍ଧରେ ମୋତେ ଗୋଟିଏ ମାତ୍ର ଶବ୍ଦକୁ କହିବା ଆଦୌ ଉଚିତ ନୁହେଁ, ଯେହେତୁ ସେହି ସବୁ କର୍ମ ଖୁବ୍ ଉତ୍ତମ ଧରଣର କାର୍ଯ୍ୟ ଅଟେ, ତଥାପି କେହି ଜଣେ ମନୁଷ୍ୟ ଯେ ଅନ୍ୟ ଜଣେ ମନୁଷ୍ୟ ପରେ ଶାସନ କରୁ, ଏହା ତଥାପି ଈଶ୍ୱରଙ୍କ ଇଚ୍ଛା ଆଦୌ ନୁହେଁ। ପରମେଶ୍ୱର ପେଣ୍ଟିକସ୍ ଦିନ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଥିଲେ ଯେପରିକି ସେ ମନୁଷ୍ୟ ହୃଦୟ ପରେ ଶାସନ କରନ୍ତି, ପୁଣି ତାହାର ଜୀବନ ପରେ ଅଧିକାର ରଖନ୍ତି। ମାତ୍ର ଜଣେ ମନୁଷ୍ୟ ଉପରେ ଅନ୍ୟ ଜଣେ ମନୁଷ୍ୟ କର୍ତ୍ତାପଣ କରୁ, ଏହାକୁ ଆଦୌ ଅର୍ଥ କରାଯାଇ ନଥିଲା, କିନ୍ତୁ ତାହାକୁ କହିବା ପାଇଁ ଆମେମାନେ ପସନ୍ଦ କରୁ, ଆମମାନେ ସେପରି ଧରଣର ଏକ ବିରାଟ ସଂଗଠନର ସହିତ ଅଂଶୀଭୂତ ଅଟୁ, ଏପରି କଥାଟିକୁ ଆମମାନେ ଯେତେବେଳେ କହିପାରିଥାଉ, ତାହା ଏକ ପ୍ରକାର ଏକ ବିରାଟ ଅପରିଶୋଧିତ ବିଷୟ ଅଟେ। ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଯେତେବେଳେ ଚିକିତ୍ସାଳୟରେ ଭର୍ତ୍ତି ଥିଲି, ସେହି ଏହି ବିଷୟବସ୍ତୁଟିର ଉପରେ ମୁଁ ଏହିପରି ଭାବେ ଅନୁଭବ କରିଥିଲି। ଆମ ଜଣଙ୍କୁ ପଚାରିଥିଲି, ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଅମୁକ ଅମୁକ ସହିତ ଅଂଶୀଭୂତ ଅଟେ। ଆପଣ ଜଣେ କଣ ଖ୍ରୀଷ୍ଟିଆନ ଅଟନ୍ତି କି? ମୁଁ ଅମୁକ ଅମୁକ ନାମଧାରୀ ସମ୍ପ୍ରଦାୟ ସହିତ ସମ୍ପର୍କ ସ୍ଥାପନ କରିଥାଏ। ଜଣେ ସାଧାରଣ ପରିଚାରିକା ମୋର ଖଟ ପାଖକୁ ଆସିଲେ, ଯେଉଁଠାରେ ମୁଁ ନିଜର ବାଇବଲକୁ ପାଠ କରୁଥିଲି, ପୁଣି ସେ ଚାକିରି କ୍ଷେତ୍ରରେ ଜନୈକା ନୂତନ ସେବିକା ଥିଲେ, ଆଉ ସେ କହିଥିଲେ ଆପଣ କିପରି ଅଛନ୍ତି? ସେ ପଚାରିଥିଲେ, ମୁଁ ଏପରି ବିଚାର ରଖେ ଯେ ଆପଣ ଆଚାର୍ଯ୍ୟ ବ୍ରହ୍ମ ଅଟନ୍ତି, ଏଠାରେ ନିଜର ଶାରୀରିକ ସ୍ୱାସ୍ଥ୍ୟକୁ ପରୀକ୍ଷା କରିବା ନିମନ୍ତେ ଆସିଅଛନ୍ତି। ମୁଁ କହିଲି, ହଁ, ମୁଁ ସେଇ ଜଣକ ଅଟେ। ଆଉ ସେ ମୋତେ ପଚାରିଥିଲେ, ମୁଁ ଆପଣଙ୍କର ପିଠିକୁ ମାଲିସ କରିଦେଇ ପାରନ୍ତି କି, ଯେପରିକି ଆପଣ ତଦ୍ୱାରା କିଛିଟା ଉପଶମକୁ ଅନୁଭବ କରିପାରନ୍ତି, କିଛିଟା ସୁରା ଦ୍ୱାରା ମୁଁ ସେପରି କରିପାରେ କି? ଆଉ ମୁଁ ତାଙ୍କୁ କହିଥିଲି, ହଁ, ତୁମେ ସେପରି କରିପାର, ଆଉ ମୋର ପିଠି ପାଖକୁ ସେ ଯେତେବେଳେ ମାଲିସ କରୁଥିଲା ସେ ପଚାରିଥିଲା ଆପଣ କେଉଁ ନାମଧାରୀ ସମ୍ପ୍ରଦାୟିକ ମଣ୍ଡଳୀ ସହିତ ସମ୍ପର୍କ ରଖିଛନ୍ତି ଆଉ ମୁଁ କହିଥିଲି ଆରେ ବା ଏପରି ଏକ ସର୍ବପୁରାତନ ଏକ ସାମ୍ପ୍ରଦାୟିକ ମଣ୍ଡଳୀ ଅଛି ଯାହା ସହିତ ମୁଁ ସମ୍ପର୍କ ସ୍ଥାପନ କରିଅଛି ଆଉ ସେ ପଚାରିଥିଲା ତା ପୁଣି କେଉଁ ଧରଣର ଏକ ସାମ୍ପ୍ରଦାୟିକ ମଣ୍ଡଳୀ ଅଟେ ମୁଁ କହିଥିଲି ଏହା ତ ସେପରି ଧରଣର ଏକ ମଣ୍ଡଳୀ ଅଟେ ଯାହାକି ଜଗତର ପତ୍ରାବଧି ପୂର୍ବରୁ ସଂଗଠିତ କରାଯାଇ ସାରିଥିଲା ଆଉ ଓହୋ ଏପରି କହିଥିଲା ପଚାରିଥିଲା କଣ କହିଲେ ମୁଁ ଯେ ନିହାତି ପକ୍ଷେ ତାହାକୁ ଜାଣେ ଏପରି ଆଦୌ ବିଶ୍ୱାସ କରେ ନାହିଁ ସେ କହିଥିଲା ମୁଁ ଏକ ଜଣାଶୁଣା ମଣ୍ଡଳୀ ସହିତ ସମ୍ବନ୍ଧକୁ ରଖିଥାଏ ଏହା କଣ ସେହି ସଂଗଠନଟି କଥା ମୁଁ କହିଥିଲି ଝିଅ ତାହା ନୁହେଁ ସେହି ସଂଗଠନଟି ତାହା ତ କେବଳ 200 ବର୍ଷର ଏକ ପୁରୁଣା ସଂସ୍ଥା ଅଟେ ମାତ୍ର ସେହି ସଂସ୍ଥାଟି ତ ସେହି ସମୟରେ ଆରମ୍ଭ ହେଲା ଯେତେବେଳେ ପ୍ରଭାତି ନକ୍ଷତ୍ରଗଣ ଏକ ସଙ୍ଗେ ଗାନ କଲେ ପୁଣି ପରମେଶ୍ୱରଙ୍କ ପୁତ୍ରଗଣ ଆନନ୍ଦରେ ଚିତ୍କାର କରିଥିଲେ ଯେତେବେଳେ ସେମାନେ ମନୁଷ୍ୟ ଜାତିର ପରିତ୍ରାଣ ନିମନ୍ତେ ଜଣେ ତଳକର୍ତ୍ତାଙ୍କୁ ଆଗମନ କରୁଥିବା ଦେଖିଥିଲେ ସେତେବେଳେ ଏମାନେ ଆନନ୍ଦରେ ବିମୋହିତ ହୋଇ ଚିତ୍କାର କରିଥିଲେ ଆଉ ଏହି ସଂସ୍ଥାଟି ସେହି ସମୟରୁ ଆରମ୍ଭ ଅଟେ ଆଉ ମୋହର ପିଠିକୁ ମାଲିସ କରିବାରୁ ସେ କିଛି କ୍ଷଣ ପାଇଁ ଅଟକି ଗଲା ମୁଁ ଖେଳଘର ପାଇଁ ରହିଗଲି ପୁଣି ଅନ୍ୟ ପାଖକୁ ବୁଲି ପଡିଲି ଯେପରିକି ନାରୀ ଜଣକ ମାଲିସ କରିପାରନ୍ତି ପୁଣି ଏଠାକାର ଅନତି ଦୂରରେ ଅବସ୍ଥିତ ଥିବା ଦୁଇଜଣରୁ ସେ ଥିଲା ଆମମାନେ କଥାବାର୍ତ୍ତା କରିବାରେ ଲାଗିଥିଲୁ ଆଉ ସେ କହିଥିଲା ମହାଶୟ ମୁଁ ସବୁବେଳେ ବିଶ୍ୱାସ କରି ଆସିଥିଲି ଯଦି ପରମେଶ୍ୱର ନିହାତି ପକ୍ଷେ ପରମେଶ୍ୱର ଥିଲେ ତେବେ ସେ ଅଦ୍ୟାବଧି ପରମେଶ୍ୱର ଅଟନ୍ତି ଯେପରି ସେ ପୁରାତନର ସକଳ ଯୁଗରେ ଯେପରି ଥିଲେ ସେ କହିଥିଲା ଯଦ୍ୟପି ମୋର ମଣ୍ଡଳୀଟି ଏହାକୁ ସିଧାସଳଖ ରୂପେ ଅସ୍ୱୀକାର କରେ ତଥାପି ଏହା ଯେ ସତ୍ୟ ଏପରି ମୁଁ ବିଶ୍ୱାସ କରେ ଆଉ ମୁଁ କହିଥିଲି ଆହେ କନ୍ୟା ତୁମେ ପରମେଶ୍ୱରଙ୍କ ରାଜ୍ୟରୁ ଆଦୌ ଦୂରବର୍ତ୍ତୀ ନୁହଁ ସେ ପଚାରିଥିଲା ଯଦି ସେ କଦାପି ଆରୋଗ୍ୟକାରୀ ଥିଲେ ତେବେ ସେ ଆଜି ମଧ୍ୟ ଆରୋଗ୍ୟକାରୀ ନୁହନ୍ତି କି ମୁଁ କହିଥିଲି ହେ ମୋର ଭଉଣୀ ସେ ନିଶ୍ଚିତ ଭାବେ ତାହା ହିଁ ଅଟନ୍ତି ଏବଂ ତାହା ହେବା ତାଙ୍କ ପକ୍ଷେ ଉଚିତ ବିଷୟ ଅଟେ କିନ୍ତୁ ମନୁଷ୍ୟ ତ ଶାସନ କରିବାକୁ ଚାହେଁ ପୁଣି ମଣିଷ ଉପରେ ଶାସନ କରିବାକୁ ଚାହେଁ ପୁଣି ମଣିଷ ଚାହେଁ ଯେ ଜଣେ ଅନ୍ୟ ଜଣେ ମନୁଷ୍ୟ ତାରି ଉପରେ ଶାସନ କରୁ ପରମେଶ୍ୱରଙ୍କ ଶାସନଟି ଯେ ତାପରେ ରହୁ ଏହାକୁ ସେ ଇଚ୍ଛା କରେ ନାହିଁ କିନ୍ତୁ କିଶଙ୍କର ଏହି ପୁତ୍ରଟି ସାଉଲ ନାମରେ ପରିଚିତ ଏହି ବ୍ୟକ୍ତିଟି ସେମାନେ ଯାହାକୁ ଆବଶ୍ୟକ କରିଥିଲେ କେବଳ ତାହାରି ଉତ୍ତର ସ୍ୱରୂପ ଥିଲେ ସ୍କନ୍ଧରୁ ଉର୍ଦ୍ଧକୁ ଉଚ୍ଚ ଜଣେ ବ୍ୟକ୍ତି ଥିଲେ ଆଉ ସେ ତ ଆରେ ବା ସେ ତ ଅକ୍ଲେଶରେ ସେମାନଙ୍କ ସକଳ ଯୁଦ୍ଧରେ ସେମାନଙ୍କର ଅଗ୍ରଣୀ ଥିଲେ ପୁଣି ସେହିପରି ଭାବରେ ଅନେକ କିଛି ଥିଲେ ତଥାପି ଯୋଜନା ଗୁଡିକୁ ସେପରି ଭାବରେ ସଫଳ କରିବାର ପନ୍ଥାଟି ତାହା ତ କୌଣସି ରୂପେ ପରମେଶ୍ୱରଙ୍କ ଇଚ୍ଛା ନଥିଲା ପରମେଶ୍ୱର ଚାହିଁଥିଲେ ଯେ ତାଙ୍କର ବିଶ୍ୱସ୍ତ ବୃଦ୍ଧ ଭାବବାଦୀ ସେମାନଙ୍କର ପଥ ପ୍ରଦର୍ଶକ ହେଉନ୍ତୁ ପୁଣି ତାଙ୍କର ସକଳ ବଚନକୁ ସେମାନଙ୍କଠାରେ ପ୍ରକାଶ କରନ୍ତୁ ଆଉ ଆଜିକାଲି ଆମମାନଙ୍କର ଏହି ପ୍ରମୁଖ ମଣ୍ଡଳୀ ଯୁଗରେ ଯାହା ମଧ୍ୟରେ ଆମେ ବାସ କରୁ ଆମମାନେ ସେପରି ଅଟୁ ମୁଁ ଏପରି ବିଚାର ରଖେ ପୁଣି ମୁଁ ଏହାକୁ ନିଜର ସମ୍ପୂର୍ଣ୍ଣ ହୃଦୟର ସହିତ ବିଶ୍ୱାସ କରେ ଯେ ଅର୍ଥାତ୍ ଯାହାକୁ କରିବା ପାଇଁ ଈଶ୍ୱର ଆମମାନଙ୍କୁ ଅଭିଷେକ କରିଥିଲେ ଆମମାନେ ସେଥିରୁ ଉଭୟ ଦିଗରୁ ପ୍ରକୃତରେ ଦୂରେଇ ଯାଇଛୁ ମାର୍କ ଲିଖିତ ସୁସମାଚାରରେ ଲିଖିତ ହୋଇଥିବା ଅନୁସାରେ ଆମ୍ଭମାନଙ୍କ ତାଳକର୍ତ୍ତାଙ୍କ ଶେଷ ଶବ୍ଦ ଗୁଡିକ ଏପରି ଥିଲା ମାର୍କ 16 ପ୍ରବେଶରେ କହିଥିଲେ ତୁମମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ପ୍ରଚାର କର ଯେ ବିଶ୍ୱାସ କରେ ଆଉ ବାପ୍ତିତ ହୋଇଅଛି ସେ ପରିତ୍ରାଣ ପାଇବ କିନ୍ତୁ ଯେ ବିଶ୍ୱାସ କରେ ନାହିଁ ସେ ଦଣ୍ଡାଜ୍ଞା ପାଇବ ଆଉ ବିଶ୍ୱାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ ସେମାନେ ମୋ ନାମରେ ଭୂତ ଛଡ଼ାଇବେ ନୂତନ ନୂତନ ଭାଷାରେ କଥା କହିବେ ହସ୍ତରେ ସର୍ପ ଧରିବେ ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ ସେମାନେ ପୀଡିତମାନଙ୍କ ଉପରେ ଯଦି ହସ୍ତ ଛୁଅନ୍ତି ତେବେ ସେମାନେ ସୁସ୍ଥ ହେବେ ଯେପରି ସ୍ଥଳେ ଅନ୍ୟ କୌଣସି ବ୍ୟକ୍ତିଟିଏ ନୁହନ୍ତି ସେପରି ସ୍ଥଳେ କିଶଙ୍କର ପୁତ୍ର ମଧ୍ୟ ନୁହନ୍ତି ପୁଣି ପବିତ୍ର ଆତ୍ମାଙ୍କର ନେତୃତ୍ୱର ବାହାରେ ରହି ଅନ୍ୟ କେହି ବ୍ୟକ୍ତି ତାହାକୁ ଆଦୌ ସମ୍ପାଦନ କରିପାରନ୍ତି ନାହିଁ ତଥାପି ଆମେମାନେ ବିଦ୍ୟାଳୟ ଗୁଡିକୁ ନିର୍ମାଣ କରିଅଛୁ ଆମେମାନେ ଧର୍ମ ବିଦ୍ୟାଳୟ ଗୁଡିକୁ ପ୍ରସ୍ତୁତ କରିଅଛୁ ପୁଣି କେତେକ ନାମଧାରୀ ସଂଗଠନ ଗୁଡିକୁ ପ୍ରସ୍ତୁତ କରିଅଛୁ ନିଜକୁ ସନ୍ତୁଷ୍ଟ କରିବାକୁ ପୁଣି ଜଗତର ଅନ୍ୟାନ୍ୟ ସମ୍ପ୍ରଦାୟ ପରି ପରିଚିତ ହେବାର ଅଭିପ୍ରାୟକୁ ପୋଷଣ କରି ଆମେ ସେଗୁଡ଼ିକୁ ପ୍ରସ୍ତୁତ କରିଅଛୁ। ଆଉ ଏହି ରାଷ୍ଟ୍ରର ନେତା ପ୍ରକୃତ ପବିତ୍ର ଆତ୍ମା ହିଁ ବିବେଚିତ ହୋଇ ରହିଥିଲେ। ଏହି ରାଷ୍ଟ୍ରଟି ସେହିପରି ଭାବେ ପୂର୍ବେ ଶାସିତ ହେଉଥିଲା, ଯେତେବେଳେ କି ବିଗତ ଦିନମାନଙ୍କରେ ସେମାନେ ସ୍ୱାଧୀନତାର ଘୋଷଣା ନେବାକୁ ଲେଖିଥିଲେ, ସେତେବେଳେ ପୁଣି ସେହି କୋଠରୀ ମଧ୍ୟରେ ଅଧିକ ଗୋଟିଏ ଚୌକି ପଡ଼ିଥିଲା। ଏପରି ସ୍ଥଳେ ମୋର ମସ୍ତିଷ୍କରେ ତିଳେ ହେଲେ ସନ୍ଦେହ ଭାବନା ନାହିଁ ଯେ ଏହି ରାଷ୍ଟ୍ରଟି ଯେତେବେଳେ ଧର୍ମର ସ୍ୱାଧୀନତା ସମ୍ବନ୍ଧିତ ସକଳ ପ୍ରକାର ନିୟମ ଉପରେ ସ୍ତ୍ରୀକୃତ ହେଲା, ସେତେବେଳେ ଅନ୍ୟ କେହି ନୁହନ୍ତି ମାତ୍ର ସ୍ୱୟଂରୁ ପରମେଶ୍ୱରଙ୍କ ପୁତ୍ର ହିଁ ମେଜ ନିକଟରେ ବସିଥିଲେ। ତତ୍ପରେ ପରମେଶ୍ୱରଙ୍କ ଚିରସ୍ଥାୟୀ ପବିତ୍ର ବଚନ ଉପରେ ଆଧାର କରି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ରତାର ନିୟମ ପ୍ରଣୟନ କରାଯାଇଥିଲା, କିନ୍ତୁ ଏହାକୁ ଆମମାନେ କଳୁଷିତ କରିସାରିଛୁ। ରାଜନୀତି ଗୁଡ଼ିକ ଯୋଗୁଁ ସେହି ସ୍ଥାନରେ ଆମମାନେ କେତେକ ବ୍ୟକ୍ତିଙ୍କୁ ମତଦାନ କରିଅଛୁ, କିଣା ବିକାର ଅଧୀନରେ ପୁଣି ମିଥ୍ୟାଚାରୀ ପ୍ରତିଜ୍ଞା ଗୁଡ଼ିକ ଅଧୀନରେ ଥାଇ ଆମମାନେ କେତେକ ବ୍ୟକ୍ତିଙ୍କୁ ନିର୍ବାଚିତ କରିଅଛୁ। ପରିଶେଷରେ ଆମର ରାଷ୍ଟ୍ରଟି ପୁଣି ଆମମାନଙ୍କର ସକଳ ରାଜନୀତି ଆଉ ଆମମାନଙ୍କର ଗଣତନ୍ତ୍ର ନୀତିଟି ଏତେ ଅଧିକ ରୂପେ କଳୁଷିତ ଅଟେ ଯେ ଅବଶେଷରେ ଏହା ସାମ୍ୟବାଦର ନୀତି ସହିତ ପୁଣି ଆଉ କେତେକ ଅନ୍ୟ ନୀତି ସହିତ ସଂଯୁକ୍ତ ଅଟେ। ପୁଣି ବହୁଧା ଆମେମାନେ ପ୍ରାର୍ଥନାର ଏକ ପ୍ରକାର ସମୟ ଗୁଡ଼ାକ ମଧ୍ୟକୁ ଆହୁତ ହୋଇଥାଉ, ଆଉ ରାଷ୍ଟ୍ରଗୁଡ଼ିକର ସମୁଦାୟଟି ଯେତେବେଳେ ଏକତ୍ରିତ ହୁଅନ୍ତି ପୁଣି ସେପରି ସ୍ଥଳେ ବା କେତେକ ଆଲୋଚନା କରିବା ପାଇଁ ଏକତ୍ରିତ ହୁଅନ୍ତି, ସେତେବେଳେ ଆମେ ପ୍ରାର୍ଥନା କରିବାକୁ ନିବେଦନ କରାଯାଉ। ଆଉ ଖୁବ୍ ନିକଟ ଅତୀତରେ ଏପରି ଏକ ମହାନ ପୁଣି ନିଶ୍ଚିତ ସମୟ ଉପସ୍ଥିତ ହୋଇଥିଲା, ଯେତେବେଳେ କି ଥରକର ପାଇଁ ସୁଦ୍ଧା ପ୍ରାର୍ଥନା ସମୟ ନିମନ୍ତେ ଆହ୍ୱାନ କରାଯାଇନଥିଲା। ବିନା ପ୍ରାର୍ଥନାରେ ଆମେ କିପରି ଭାବରେ ବିଭିନ୍ନ ଧରଣର ମତଭେଦ ଉପରେ ସମାଧାନ କରିବାକୁ ଯାଉଅଛୁ? ପବିତ୍ର ଆତ୍ମାଙ୍କର ନେତୃତ୍ୱ ବିନା ଆମେ କିପରି ଭାବରେ ସମସ୍ତ ବିଶ୍ୱରେ କୌଣସି ଏକ ନିଶ୍ଚିତ ପ୍ରକାର ନିର୍ଣ୍ଣୟକୁ ନେବା ପାଇଁ ଆଶା କରୁଅଛୁ? ଆମ୍ଭମାନଙ୍କର ରାଷ୍ଟ୍ରକୁ ପୁଣି ଏହାର ପତାକାକୁ ପ୍ରେମର ସହିତ ସକଳ ପ୍ରକାର ସମ୍ମାନ ସହିତ ମୋତେ ଏହାକୁ କହିବା ପାଇଁ ଦିଅନ୍ତୁ। ପୁଣି ଯେଉଁ ଗଣତନ୍ତ୍ର ପାଇଁ ଏହା ଦଣ୍ଡାୟମାନ ତାହା ପାଇଁ ମୋତେ କହିବାକୁ ଦିଅନ୍ତୁ। ଆମମାନେ ଆମର ମାର୍ଗଦର୍ଶକଙ୍କୁ ନେତାଙ୍କୁ ଅର୍ଥାତ୍ ପବିତ୍ର ଆତ୍ମାଙ୍କୁ ଅସ୍ୱୀକାର କରିସାରିଅଛୁ। ତତ୍ପରେ ଦୂଷିତ ରାଜନୀତି ଗୁଡ଼ାକର ମାଧ୍ୟମରେ ଏପରି ମନୁଷ୍ୟଗଣଙ୍କୁ ପ୍ରବେଶ କରାଇଛୁ ଯେଉଁମାନେ କି ବିଚାର ବୁଦ୍ଧିରେ ବିପଦଗାମୀ ଅଟନ୍ତି, ପ୍ରତାରକଗଣ ଅଟନ୍ତି। ପୁଣି ଆପଣମାନେ ଯଦି ଧ୍ୟାନ ସହିତ ଲକ୍ଷ୍ୟ ନ କରନ୍ତି ତେବେ ତ ସେମାନେ ଏପରି ଏକ ବିରାଟ ଧରଣର ଭୁଲକୁ ଏତେବେଳେ କରିବାକୁ ଯାଉଛନ୍ତି ଯାହାକୁ ସେମାନେ ସମ୍ଭବତଃ ପୂର୍ବେ କଦାପି କରିନଥିଲେ। ଏହା ନିମନ୍ତେ ଅଟେ ଯେହେତୁ ସେପରି ଧରଣର ବ୍ୟକ୍ତିଗଣ ଯେ ସେମାନଙ୍କୁ ଶାସନ କରନ୍ତୁ, ଏହା ହିଁ ଲୋକମାନେ ଆବଶ୍ୟକ କରୁଅଛନ୍ତି। ଜଣେ ରାଷ୍ଟ୍ରପତିଙ୍କ ସ୍ଥାନକୁ ଅଳଙ୍କିତ କରିବାକୁ ଏହି ରାଷ୍ଟ୍ରର ରାଜଧାନୀରେ ଆମମାନେ କଣ ଆବଶ୍ୟକ କରୁ? କଂଗ୍ରେସ ମଧ୍ୟରେ ଆମମାନେ କଣ ଆବଶ୍ୟକ କରୁ? ଆମମାନଙ୍କ ନ୍ୟାୟାଳୟ ମଧ୍ୟରେ ଆମେ କଣ ଆବଶ୍ୟକ କରୁ? ତାହା ତ ସେ ପ୍ରକାର ସଭା ବିଶିଷ୍ଟ ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ପରମେଶ୍ୱର ନିକଟରେ ଆପଣଙ୍କ ଜୀବନ ଗୁଡ଼ିକୁ ଉତ୍ସର୍ଗିତ କରିଅଛନ୍ତି, ପୁଣି ପବିତ୍ର ଆତ୍ମାରେ ଭରପୁର ହୋଇ ରହିଛନ୍ତି ଆଉ ତାଙ୍କର ଐଶ୍ୱରିକ ଚଳା ଦ୍ୱାରା ଚାଳିତ ଅଟନ୍ତି। ମାତ୍ର ଏସବୁର ପରିବର୍ତ୍ତେ ଆମମାନେ ବୁଦ୍ଧିମନ୍ତ ଲୋକଗୁଡାକୁ ନିର୍ବାଚିତ କରିଥାଉ, ସେପରି ଆଚରଣ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ବାଛିଥାଉ ଯେଉଁମାନେ ଭକ୍ତିର ଭେକତ ଧରନ୍ତି କିନ୍ତୁ ତାର ଶକ୍ତିକୁ ପରମେଶ୍ୱରଙ୍କୁ ଅସ୍ୱୀକାର କରନ୍ତି। ଏପରି ଧରଣର ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ କି ନାସ୍ତିକ ଅଟନ୍ତି, ପୁଣି କେତେକ କ୍ଷେତ୍ରରେ ଏଥିରୁ ଅଧିକ ମନ୍ଦ ଅଟନ୍ତି। ଆମମାନଙ୍କ ରାଷ୍ଟ୍ରର ରାଜନୈତିକ ସତ୍ୟତା ଗୁଡ଼ିକ ମଧ୍ୟକୁ ଆମେ ଏମାନଙ୍କୁ ପ୍ରବେଶ କରାଇଥାଉ। କେବଳ ତାହା ହିଁ ନୁହେଁ, ମାତ୍ର ଆମ୍ଭମାନଙ୍କର ମଣ୍ଡଳୀ ଗୁଡ଼ିକରେ ମଧ୍ୟରେ ତାହା ହିଁ ରହିଅଛି। ଆମମାନଙ୍କର ସକଳ ମଣ୍ଡଳୀ ଆମମାନଙ୍କୁ ମାର୍ଗଦର୍ଶନ କରାଇବା ଅଭିପ୍ରାୟରେ ଯେଉଁ ପାଳକଗଣଙ୍କୁ ଆମମାନେ ମନୋନୀତ କରିଅଛୁ ସେମାନେ ମଧ୍ୟ ସେହି ସ୍ତରରେ ଥାଇ କଳଙ୍କିତ ହୋଇସାରିଛନ୍ତି। ଆମମାନେ ଧର୍ମ ବିଦ୍ୟାଳୟ ଗୁଡ଼ିକୁ ଚାଲି ଯାଇଅଛୁ, ପୁଣି ଏପରି ଲୋକମାନଙ୍କୁ ମନୋନୀତ କରିଅଛୁ ଯେଉଁମାନେ କି ବିଦ୍ୟା ବୁଦ୍ଧିରେ ଖୁବ୍ ପାରଙ୍ଗମ ଅଟନ୍ତି, ଏପରି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ବିଚାର ବୁଦ୍ଧିରେ ଖୁବ୍ ଚତୁର ଆଉ ନିପୁଣ ଅଟନ୍ତି, ଏପରି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ମେଧା ବୃତ୍ତିଧାରୀଗଣ ଅଟନ୍ତି, ତତ୍ପରେ ଲୋକମାନଙ୍କ ମଧ୍ୟରେ ଖୁବ୍ କୌଶଳୀଗଣ ଅଟନ୍ତି, ତତ୍ପରେ ପଡ଼ୋଶୀମାନଙ୍କ ମଧ୍ୟରେ ଖୁବ୍ ପ୍ରତିଷ୍ଠିତ ବ୍ୟକ୍ତିଗଣ ଅଟନ୍ତି, ଯାହା ବିରୁଦ୍ଧରେ ମୋତେ କିଛି ହେଲେ କଟୁକ୍ତିକୁ ପ୍ରକାଶ କରି କହିବାର ଆଦୌ ନାହିଁ। ଏପରି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନେ ନିଜ ନିଜର ଚାଲିଚଳନରେ ଖୁବ୍ ବିନମ୍ର ଆଉ ଦୟାଳୁ ଅଟନ୍ତି, ସେମାନଙ୍କ ଜୀବନର ସକଳ ମାର୍ଗରେ ଅତି ଯତ୍ନଶୀଳ ଅଟନ୍ତି। ପୁଣି ଅନ୍ୟାନ୍ୟ ବ୍ୟକ୍ତିଗଣଙ୍କ ମଧ୍ୟରେ ସେମାନେ ସ୍ୱୟଂରୁ କିପରି ଧରଣର ଆଚରଣକୁ ସମ୍ପାଦନ କରନ୍ତି, ପୁଣି ଅନ୍ୟ କେତେକ ବ୍ୟକ୍ତିଙ୍କ ସହିତ କିପରି ଧରଣର ବ୍ୟବହାରକୁ କରନ୍ତି ସେଥିପ୍ରତି ସେମାନେ ଖୁବ୍ ସତର୍କ ଦୃଷ୍ଟି ରଖିଥାନ୍ତି। ସେମାନେ ଆପଣ ଆପଣଙ୍କର କର୍ମମୟ ଜୀବନରେ ମହାନ ବ୍ୟକ୍ତିଗତ ଅଟନ୍ତି, ଯାହାର ସମ୍ବନ୍ଧରେ ମୁଁ କୌଣସି ପ୍ରକାର କଟୁକ୍ତିକୁ ପ୍ରକାଶ କରେ ନାହିଁ। ମୋର ପ୍ରାଣ ଯେ କଦାପି ସେପରି ଧରଣର ମନ୍ଦ ବିଚାରକୁ ପ୍ରସାର କରିବ କହିଲୁ ଈଶ୍ୱର ମୋତେ ଦୂରେଇ ରଖନ୍ତୁ। ତଥାପି ଏହା ସତ୍ତ୍ୱେ ପରମେଶ୍ୱର ଆମ ନିମନ୍ତେ ଯାହାକୁ ନିରୂପଣ କରିଅଛନ୍ତି ଏହା କିନ୍ତୁ ତାହା ଆଦୌ ନୁହେଁ। ଏହା ତ ପବିତ୍ର ଆତ୍ମାଙ୍କର ନେତୃତ୍ୱ ବିଷୟ ଅଟେ, ଲୋକମାନଙ୍କ ହୃଦୟ ମଧ୍ୟରେ ଖ୍ରୀଷ୍ଟଙ୍କର ଅବସ୍ଥାନର କାରଣ ଅଟେ। ସେପରି କେତେକ ଜ୍ଞାନୀ ଲୋକ ଗୁଡିକ ଆମମାନଙ୍କ ପ୍ରଚାର ମଞ୍ଚର ଚତୁର୍ଦିଗରେ ଠିଆ ହୋଇ ରହିଥାନ୍ତି, ଯେଉଁମାନେ କି ପରମେଶ୍ୱରଙ୍କ ବାସ୍ତବ ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ପବିତ୍ର ଆତ୍ମାଙ୍କର ଅବସ୍ଥିତିକୁ ଅସ୍ୱୀକାର କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଅଲୌକିକ ରୂପେ ହେଉଥିବା ଆରୋଗ୍ୟତାକୁ ପୁଣି ଆତ୍ମାଙ୍କର ସମର୍ଥକୁ ସୁଦ୍ଧା ଅସ୍ୱୀକାର କରନ୍ତି। ଗତକାଲି ମୁଁ ଏକ ଲେଖାକୁ ପଢୁଥିଲି, ତାହା ଯେ ଜ୍ୟାକ୍ କୋଇଙ୍କର ଧାରାବାହିକ ଖବରକାଗଜରେ ସୂଚନା ଉପରେ ଥିଲା କିମ୍ବା ପ୍ରମୋଦ ଥିଲା, ଏପରି ମୁଁ ବିଚାର କରେ। ସେ ମୃତ ଜ୍ୟାକ୍ କୋଇ ଅଟନ୍ତି, ପ୍ରଭୁ ଯୀଶୁଙ୍କ ପାଇଁ ମୋର ଧର୍ମ ପରିବର୍ତ୍ତିତ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ, ଯିଏକି ଆପଣ ସମୟରେ ଜଣେ ଶକ୍ତିମନ୍ତ ଯୋଦ୍ଧା ଥିଲେ। ପୁଣି ପ୍ରଶ୍ନ ପଚାରିବା ନିମନ୍ତେ ସେ ଫ୍ଲୋରିଡାକୁ ଡକାଯାଇଥିଲେ, ଯେହେତୁ ଜଣେ ଯୁବକ ବ୍ୟକ୍ତିଙ୍କୁ ତାଙ୍କର ଗୋଡ଼ ଦୁଇଟି ମଧ୍ୟରୁ ଆପଣା ଛାତିକୁ କାଢି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ, ପୁଣି ମଞ୍ଚ ଉପରେ ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଚାଲିବାକୁ କହିଥିଲେ, ପୁଣି ଏହାରି ଉପରେ ସେପରି ଭାବେ ଆଜ୍ଞା ପାଳନ କରୁଥିବା ଦ୍ୱାରା ସେ ବାଳକଟି ଅତି ସାଧାରଣ ରୂପେ ମଞ୍ଚର ଗୋଟିଏ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଚାଲିଥିଲା, ପୁଣି ନିଜର ମାତାଙ୍କ ନିକଟରେ ସେତେବେଳେ ପହଞ୍ଚିଲା, ତାପରେ ସେ ତାଙ୍କ କୋଳରେ ପଡ଼ିଗଲା। ଏହିସବୁ ବିଷୟ ଖ୍ରୀଷ୍ଟଙ୍କର ଶତ୍ରୁ ପାଇଁ ଏକ କୌଶଳ କାରଣ ଥିଲା। ଏହି ଯୁବକ ଏବଂ ଯୁବତୀ ଜଣକ ଏହି ସାହସୀ ଭାଇଙ୍କୁ ରାଷ୍ଟ୍ର ନ୍ୟାୟାଳୟ ଗୁଡିକୁ ନେଇଯାଇଥିଲେ, ଆଉ ସକଳ ମଣ୍ଡଳୀକୁ ଭାଇ ଜ୍ୟାକଙ୍କ ସହିତ ଯେତେବେଳେ ଦଣ୍ଡାୟମାନ ରହିବାକୁ ଆବଶ୍ୟକ ଥିଲା, ପୁଣି ପ୍ରତ୍ୟେକ ମଣ୍ଡଳୀର ସଦସ୍ୟଗଣ ଯେଉଁମାନେ ଯୀଶୁଖ୍ରୀଷ୍ଟ ନାମକୁ ଉଚ୍ଚାରଣ କରନ୍ତି ସେମାନଙ୍କୁ ତାଙ୍କର ସପକ୍ଷରେ ହୋଇ ରହିବା ଉଚିତ ବିଷୟ ଥିଲା, ସାହସିକତା ସହିତ ଠିଆ ହେବାକୁ ଥିଲା। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ପ୍ରଭୁ ଯୀଶୁଙ୍କର ନାମକୁ ସ୍ୱୀକାର କରନ୍ତି ସେମାନଙ୍କୁ ପ୍ରାର୍ଥନା କରିବା ପାଇଁ ଆପଣମାନଙ୍କର ଜନପାତ କରିବାକୁ ଥିଲା, ମାତ୍ର ଏହାର ପରିବର୍ତ୍ତେ ସମସ୍ତ ସମ୍ବଳପତ୍ରର ପ୍ରମୁଖଧାରୀମାନଙ୍କରେ ଆମମାନଙ୍କର ପ୍ରମୁଖ ନାମଧାରୀ ମଣ୍ଡଳୀଗୁଡ଼ିକ ମଧ୍ୟରୁ ଗୋଟିଏ ମଣ୍ଡଳୀ ଏପରି କହିଥିଲା ଯେ ସେମାନେ ନାସ୍ତିକମାନଙ୍କ ସହିତ ହାତ ମିଳାଇଥିଲେ, ପୁଣି ଭାଇ ଜ୍ୟାକଙ୍କୁ ଦୋଷୀ ବୋଲି କହିବାକୁ ଆଉ ତାଙ୍କୁ କାରାଗାରରେ ବନ୍ଦୀ କରି ରଖିବାକୁ ମନ୍ତ୍ରଣା ଦେଇଥିଲେ। ଗୋଟିଏ ମଣ୍ଡଳୀ ବିଷୟରେ ଆପଣମାନେ ଚିନ୍ତା କରିପାରିଥିଲେ କି ଆପଣମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ନାମରେ ବୋଲାଯାଉଥିବା ସମୟରେ ଜଣେ ପରମେଶ୍ୱର ପ୍ରେମୀ ବ୍ୟକ୍ତିଙ୍କୁ ଦୋଷୀ ବୋଲି ପ୍ରମାଣିତ କରିବାକୁ ଯାଇ ନାସ୍ତିକମାନଙ୍କ ସହିତ ହାତ ମିଳାଇବ, ଯେଉଁ ଈଶ୍ୱରଙ୍କ ଜନ ଆପଣ ସର୍ବାନ୍ତରଣ ସହିତ ବାଇବଲର ନିମନ୍ତେ ସୁଦୃଢ଼ ହୋଇ ଠିଆ ହେବାକୁ ଚେଷ୍ଟା କରୁଛନ୍ତି, ମାତ୍ର ସେମାନେ ଏପରି ଧରଣ କର୍ମକୁ କରିଥିଲେ। ପୁଣି ଭାଇ ଗର୍ଡନ୍ ଲିଣ୍ଡସେ ତତ୍ପରେ ଜେଲଖାନାରୁ ମୁକ୍ତି ପାଇଁ ପ୍ରୟାସ କରିଥିଲେ, ଆଉ ଅବିଶ୍ୱାସୀ ନ୍ୟାୟାଧୀଶ ଯେତେବେଳେ କହିଥିଲେ ଏହି ବ୍ୟକ୍ତି ଜଣକ ଜଣେ ଭଣ୍ଡ ବ୍ୟକ୍ତି ଅଟନ୍ତି, କାରଣ ସେ ସେହି ଶିଶୁଟିର ମଧ୍ୟରୁ ବନ୍ଧନ ବସ୍ତ୍ରଗୁଡ଼ିକୁ କାଢି ଆଣିଥିଲେ ଆଉ ତାଙ୍କୁ ପ୍ରଚାର ମଞ୍ଚ ଉପରକୁ ପଢାଇ ନେଇଥିଲେ, ପୁଣି ସେ ଯେ ସୁସ୍ଥତା ଲାଭ କରିସାରିଛି ଏପରି ଧରଣର କଥାକୁ କହିଥିଲେ, ଆଉ ସେ ତ ମିଛ କଥା କହିଥିଲେ, ପୁଣି ସେ ଚିକିତ୍ସକମାନଙ୍କ ପରାମର୍ଶର ବିରୁଦ୍ଧରେ କେତେକ ଅଧଘତର କାର୍ଯ୍ୟକୁ କରିଥିଲେ, ତେଣୁ କରି ତାଙ୍କ ବିରୁଦ୍ଧରେ ସେ ଯେ ଭ୍ରାନ୍ତ ଅଟନ୍ତି ଏପରି ମକଦ୍ଦମାକୁ ପ୍ରସ୍ତୁତ କରାଯାଇଅଛି। ତତ୍ପରେ କୋଏ ମହାଶୟ ଉଠି ପଡ଼ିଥିଲେ, ଆଉ ସେ କହିଥିଲେ ମହାଶୟ ସେହି ବକ୍ତବ୍ୟକୁ ମୁଁ ଖଣ୍ଡନ କରେ, ପରମେଶ୍ୱର ସେ ବାଳକକୁ ସୁସ୍ଥ କରିଥିଲେ। ପୁଣି ନ୍ୟାୟାଧୀଶ କହିଥିଲେ ଏହି ନ୍ୟାୟରେ ଯେ କେହି ବ୍ୟକ୍ତିଙ୍କୁ ମୁଁ ପଚାରିବି ସେହି ବକ୍ତବ୍ୟଟି ଯଦି ସତ୍ୟ କଥା ହୋଇଥାଏ, ପ୍ରଚାର ମଞ୍ଚର ଗୋଟିଏ ଦିଗରେ ପରମେଶ୍ୱର ସେ ବାଳକଟିକୁ ସୁସ୍ଥ କରିପାରିଥିଲେ, ମାତ୍ର ସେହି ପ୍ରଚାର ମଞ୍ଚର ଅପର ପାର୍ଶ୍ୱରେ ସେ ତାକୁ ପୁଣି ରୋଗଗ୍ରସ୍ତ ହେଉ ବୋଲି କହିପାରନ୍ତି। ସେହି ମନ୍ତବ୍ୟକୁ ବାଇବଲ ଯଦି ପ୍ରମାଣିତ କରାଯାଇପାରେ ତେବେ ସିମାନ କୋଏ ଆପଣଙ୍କ ମନ୍ତବ୍ୟ ପାଇଁ ସେ ନ୍ୟାୟ ଅଟନ୍ତି ବୋଲି ବିବେଚିତ କରାଯାଇପାରନ୍ତି। ପୁଣି କେହି ଜଣେ ସେବକ ନିଜ ହାତକୁ ଉଠାଇଥିଲେ, ପୁଣି ସେ କହିଥିଲେ ଆପଣଙ୍କର ସମ୍ମାନାର୍ଥେ ମହାଶୟ ମୁଁ ଏହାକୁ ଟିପ୍ପଣୀ କରି କହିପାରେ କି? ତତ୍ପରେ ନ୍ୟାୟାଧୀଶ ଆଜ୍ଞାରେ କହିଥିଲେ ଟିପ୍ପଣୀ କରି କହନ୍ତୁ। ତତ୍ପରେ ସେବକ ଜଣକ ଠିଆ ହୋଇ ପଡିଲେ, ପୁଣି କହିଲେ ଏକଦା ରାତ୍ରି କାଳରେ ଢେଉରେ ତରଙ୍ଗିତ ହେଉଥିବା ସମୁଦ୍ରରେ ଯେତେବେଳେ ଏକ ସାନ ଡଙ୍ଗା ସମୁଦ୍ର ଅତଳ ଗର୍ଭକୁ ବୁଡ଼ିଯିବାକୁ ପ୍ରାୟତଃ ଆରମ୍ଭ କରିଥିଲା, ରକ୍ଷା ପାଇବାର ସକଳ ପ୍ରକାର ଆଶା ହଜି ଯାଇଥିଲା। ସେମାନେ ଯୀଶୁଙ୍କୁ ପରମେଶ୍ୱରଙ୍କ ପୁତ୍ରଙ୍କୁ ଜଳ ଉପରେ ଚାଲି ଚାଲି ଅଗ୍ରସର ହେଉଥିବାର ଦେଖିଲେ। ଆଉ ପ୍ରେରିତ ମାନଙ୍କ ମଧ୍ୟରୁ ଜଣେ ପିତର ନାମଧାରୀ ଶିଷ୍ୟ ଜଣକ କହିଥିଲେ ଯଦି ଆପଣ ହିଁ ସେଇ ଜଣ ଘଟନ୍ତି ତେବେ ହେ ପ୍ରଭୁ ଜଳ ଉପରେ ଚାଲି ଚାଲି ଆପଣଙ୍କ ପାଖକୁ ମୋତେ ଆସିବାକୁ ଅନୁମତି ଦିଅନ୍ତୁ। ଆଉ ସେ କହିଲେ ପ୍ରଭୁ ପ୍ରେରିତ ପିତରଙ୍କୁ ଚାଲି ଚାଲି ଆସ ବୋଲି ପିତରଙ୍କୁ ଆଦେଶ ଦେଲେ। ମହାଶୟ ସେ ଡଙ୍ଗାରୁ ଓହ୍ଲାଇ ପଡିଲେ। ପୁଣି ଯୀଶୁ ଯେପରି ଅକ୍ଲେଶରେ ପାଣି ଉପରେ ଚାଲୁଥିଲେ, ସେ ମଧ୍ୟ ଠିକ ସେହିପରି ଭାବରେ ଯୀଶୁଙ୍କ ସମ ପାଣିରେ ଅକ୍ଲେଶ ଚାଲିଲେ। ମାତ୍ର ସେ ଯେତେବେଳେ ଭୟଭୀତ ହେଲେ, ଏଥିପୂର୍ବେ କି ସେ ଯୀଶୁଙ୍କ ନିକଟରେ ପହଞ୍ଚନ୍ତି ତା ପୂର୍ବେ ପିତର ବୁଡ଼ିବାକୁ ଲାଗିଲେ। ତତ୍ପରେ ନ୍ୟାୟାଧୀଶ କହିଲେ କେସ୍ଟି ମକଦ୍ଦମାଟି ଏଇଠାରେ ରଦ୍ଦ କରାଗଲା। ଆମ୍ଭେମାନେ ବୁଦ୍ଧିମନ୍ତ ଲୋକମାନଙ୍କର ନୁହେଁ, ମାତ୍ର ପବିତ୍ର ଆତ୍ମାଙ୍କର ନେତୃତ୍ୱକୁ ଆବଶ୍ୟକ କରୁ। ସାଉଲ କିଶଙ୍କର ପୁତ୍ରଟି ତତ୍ପରେ ପ୍ରଜାଗଣଙ୍କ ଉପରେ ସେନାପତି ରୂପେ ବ୍ୟବସ୍ଥିତ ହେଲେ। ପୁଣି ସେ 2000 ସଂଖ୍ୟକ ଲୋକଙ୍କୁ ଆପଣ ସଙ୍ଗୀତ ନେଲେ, ଆଉ ଜୋନାଥନ 1000 ସଂଖ୍ୟକ ଲୋକଙ୍କୁ ଆପଣ ସଙ୍ଗ ନେଲେ। ପୁଣି ଜୋନାଥନ ସୈନ୍ୟ ଛାଉଣିଆକୁ ଗଲେ, ଆଉ ଦଳେ ଅରାମ୍ୟ ମାନଙ୍କୁ ଇମୋରିଆ ମାନଙ୍କୁ ହତ କଲେ। ପୁଣି ସେ ମାନଙ୍କୁ ଯେତେବେଳେ ହତ କଲେ, ତତ୍ପରେ ସାଉଲ ତୁରି ବଜାଇଲେ, ଆଉ କହିଲେ ସାଉଲ ଯେ କଣ କରିଅଛି ତାକୁ ତୁମମାନେ ଦେଖିଲ କି? ସେ ତ ଗର୍ବିତ ହେବାକୁ ଲାଗିଲେ। କେହି ଜଣେ ବ୍ୟକ୍ତି ଅଧ୍ୟକ୍ଷଙ୍କ ପଦବୀକୁ, ସ୍ନାତକର ପଦବୀକୁ ଯେତେବେଳେ ଶୀଘ୍ର ପାଇଯାନ୍ତି, କିମ୍ବା ଡକ୍ଟର ଅଫ୍ ଡିଭିନିଟିର ପଦକୁ ଯେତେବେଳେ ପାଇଯାନ୍ତି, କିମ୍ବା ଆପଣଙ୍କ ନାମ ପଛରେ ଏକ ଛୋଟ କାଟ ପଦବୀକୁ ପାଇଯାନ୍ତି, ସେ ତ ନିଜକୁ ଅଳ୍ପ ବହୁତ ସବୁକିଛି ବିଷୟକୁ ଯାଆନ୍ତି ବୋଲି ବିଚାର କରନ୍ତି। ପରମେଶ୍ୱରଙ୍କ ସେବକ ଗଣ ସେମାନେ ତ ବିନମ୍ର ଲୋକଗୁଡା ଅଟନ୍ତି। ପରମେଶ୍ୱର ଲୋକମାନେ ଖୁବ୍ ନମ୍ର ବ୍ୟକ୍ତିଗଣ ଅଟନ୍ତି। ଜଣେ ବ୍ୟକ୍ତିଙ୍କୁ, କେତେକ ବ୍ୟକ୍ତିଙ୍କୁ ଆପଣମାନେ ଏପରି କହୁଥିବାର, ଅର୍ଥାତ୍ ସେମାନେ ପବିତ୍ର ଆତ୍ମାକୁ ପାଇଛନ୍ତି ବୋଲି କହୁଥିବା ଦେଖନ୍ତି, ପୁଣି ଆପଣ ଆପଣଙ୍କୁ ପୃଥକ କରି ରଖିବାକୁ ଆରମ୍ଭ କରନ୍ତି, ଏପରି ବୋଧ ହୋଇଥାଏ ଯେପରିକି ଯେପରି ଭାବେ ଅଗ୍ରସର ହେଉଥିବା କାରଣରୁ ସେମାନେ ଆଦୌ ବିଶ୍ୱାସକୁ ହାସଲ କରିନାହାନ୍ତି। ପୁଣି ସେମାନେ ଯାହା ନୁହନ୍ତି ତାହା ହେବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ତେବେ କେବଳ ଏତିକି ମନେ ରଖନ୍ତୁ ଯେ ସେମାନେ ପ୍ରଭୁ ଯୀଶୁଙ୍କୁ ଆଦୌ ହାସଲ କରିନାହାନ୍ତି, ସେମାନେ ତାଙ୍କୁ କୌଣସି ପ୍ରକାରେ ପାଇନାହାନ୍ତି। ତତ୍ପରେ ଶତ୍ରୁ ଯେ ପ୍ରବେଶ କରିଥିଲା ସେ କଥାକୁ ଆମେ ପାଇଥାଉ। ପୁଣି ପରମେଶ୍ୱରଙ୍କ ପ୍ରଜାଗଣଙ୍କର ଏକ ଛୋଟ ଦଳ ମଧ୍ୟକୁ ସେ ଯେ ପ୍ରବେଶ କରିବାକୁ ତତ୍ପର ହେଉଥିଲା, ଆଉ ପ୍ରତ୍ୟେକ ଜଣର ଦକ୍ଷିଣ ପାର୍ଶ୍ୱର ଚକ୍ଷୁକୁ ଟାଣି ଆଣି ଉପାଡ଼ିବାକୁ ଯାଉଥିଲା, ସେ ବିଷୟରେ ସୁଦ୍ଧା ଆମେ ଦେଖିଲୁ। ତାହା ହିଁ ସେହି ବ୍ୟବହାରଟି ଅଟେ ଯାହାକୁ ଶତ୍ରୁ ସବୁବେଳେ କରିବାକୁ ଯତ୍ନ କରିଥାଏ। ଉଭୟ ପାର୍ଶ୍ୱ ଚକ୍ଷୁଦୟକୁ ଉପାଡ଼ି ଆଣିବାକୁ ଚାହେଁ, ଯଦି ସେ ସେପରି କରିପାରିଥାଏ ତେବେ ସେ କରିଥାଏ, ଯଦ୍ୱ ଲୋକମାନେ ଯେ କଣ କରୁଛନ୍ତି ତାକୁ ସେମାନେ ଦେଖି ନ ପାରନ୍ତି। ତାହା ହିଁ ଆଜିକାଲିର ପ୍ରତ୍ୟେକ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କ ପାଇଁ ସହାୟତା କରିବାକୁ ଚେଷ୍ଟା କରେ, ତାହାର ଆତ୍ମିକ ଦୃଷ୍ଟି ଶକ୍ତିକୁ ଉପାଡ଼ି ଆଣିଥାଏ, ଯେପରିକି ସେ ତତ୍ଦ୍ୱାରା ସକଳ ବିଷୟର ବୁଦ୍ଧି ଜ୍ଞାନଯୁକ୍ତ ବିଚାରକୁ କେବଳ ଅନୁସରଣ କରିପାରେ, ମାତ୍ର ପବିତ୍ର ଆତ୍ମା ଯେ ତାହାକୁ ମାର୍ଗଦର୍ଶନ କରାଉଛନ୍ତି ଏହାର ଚେତନାଗାନକୁ ଆଦୌ ପାଇ ନ ପାରେ। ତେଣୁ ସେମାନେ ଯେତେବେଳେ ତାହାକୁ କରିଥିଲେ, ମହାନ ପରାଜୟର ପରିସ୍ଥିତି ଯେତେବେଳେ ଆସି ଉପସ୍ଥିତ ହେଲା, ଠିକ ସେତିକି ବେଳେ ସାଉଲ 2 ହୃଷ୍ଟପୃଷ୍ଟ ବଳଦଙ୍କୁ ଖଣ୍ଡ ଖଣ୍ଡ କରି କାଟିଲେ, ପୁଣି ପ୍ରତ୍ୟେକ ଲୋକଙ୍କ ନିକଟକୁ ପ୍ରେରଣ କଲେ। ଆଉ ଆପଣମାନେ ଏହି ସ୍ଥାନରେ ଧ୍ୟାନ ଦେବେ ବୋଲି ମୁଁ ଇଚ୍ଛା କରେ। ସାଉଲ ଇସ୍ରାଏଲ ପ୍ରଜାର ପ୍ରତ୍ୟେକ ସୀମାକୁ ଯେତେବେଳେ ବଳଦ ଦ୍ୱୟର ଖଣ୍ଡ ଖଣ୍ଡ ଅଂଶକୁ ପ୍ରେରଣ କଲେ, ପୁଣି କହିଥିଲେ ଯେ କେହି ସାଉଲ ଓ ସାମୁଏଲଙ୍କର ପଶ୍ଚାତଗମନ ନ କରେ ତାହାର ବଳଦମାନଙ୍କ ପରି ଏହିପରି କରାଯିବ। ପରମେଶ୍ୱରଙ୍କ ସେବକ ସହିତ ସେ ଯେ କିପରି ଧରଣର ପ୍ରତାରଣାପୂର୍ଣ୍ଣ ରୂପେ କାର୍ଯ୍ୟ କରୁଛନ୍ତି, ପୁଣି ସ୍ୱୟଂକୁ ତାଙ୍କ ସହିତ ପ୍ରତିନିଧିତ୍ୱ କରିବାକୁ ଚେଷ୍ଟା କରୁଛନ୍ତି, ସେ ବିଷୟ ଆପଣମାନେ ଧ୍ୟାନ ଦିଅନ୍ତି କି? ଏହା କିପରି ଭାବେ ଅଖ୍ରୀଷ୍ଟିଆନର ଆଚରଣ ଥିଲା। ଲୋକମାନଙ୍କର ଭୟର କାରଣଟି କେବଳ ସାମୁଏଲଙ୍କ ଯୋଗୁଁ ହିଁ ଥିଲା। ଆଉ ପ୍ରଜାଗଣ ଯେହେତୁ ସାମୁଏଲଙ୍କୁ ଭୟ କଲେ ତେଣୁ ସାଉଲ ସେମାନଙ୍କୁ ତାଙ୍କର ଅନୁସରଣ କରାଇବାର ସୁଯୋଗକୁ ପାଇଲେ ସେମାନଙ୍କୁ ସାମୁଏଲଙ୍କର ପୁଣି ସାଉଲଙ୍କର ଅନୁଗମନ କରିବାକୁ ଦିଆଯାଉ। ତତ୍ପରେ ଆଜିକାଲି ଆମମାନେ ଏକାଧିକ ଥର ଏହାକୁ ଶ୍ରବଣ କରିଅଛୁ। ଆମମାନେ ଏକ ଶ୍ରେଷ୍ଠ ମଣ୍ଡଳୀ ଅଟୁ, ଆମମାନେ ଖ୍ରୀଷ୍ଟଙ୍କର ମଣ୍ଡଳୀ ଅଟୁ, ଆମମାନେ ପରମେଶ୍ୱରର ମଣ୍ଡଳୀ ଅଟୁ, ଆମମାନେ ତ ଅମୁକ ଅମୁକ ମଣ୍ଡଳୀଟି ଅଟୁ। ଏହା ହିଁ ଲୋକମାନଙ୍କୁ ଏକ ପ୍ରକାର ଭୟଭୀତ କରି ପକାଏ, ପୁଣି ଚିନ୍ତାଶୀଳ କରି ପକାଏ ଯେ ତାହା ହିଁ ପ୍ରକୃତରେ ସେହି ସ୍ଥାନଟି ଅଟେ ଯେଉଁଠାରେ ଈଶ୍ୱର କାର୍ଯ୍ୟ କରୁଅଛନ୍ତି। ଆଉ ସେମାନେ ପବିତ୍ର ଆତ୍ମାଙ୍କର ନେତୃତ୍ୱକୁ ଆଦୌ ଆବଶ୍ୟକ କରିନଥାନ୍ତି। ଅପରପକ୍ଷେ ସେମାନେ ପ୍ରକୃତରେ ମନୁଷ୍ୟମାନଙ୍କୁ ଠିକ୍ ସେହିପରି ଭାବରେ ଅନୁସରଣ କରନ୍ତି, ଯେହେତୁ ସେମାନେ ନିଜ ନିଜର ବ୍ୟକ୍ତିଗତ ଜୀବନଶୈଳୀରେ ଜୀବନ କାଟିବାକୁ ପସନ୍ଦ କରନ୍ତି। ସେମାନେ ଯାହାକୁ ବିଶ୍ୱାସ କରିବାକୁ ପସନ୍ଦ କରନ୍ତି ତାହା ହିଁ ସେମାନେ ବିଶ୍ୱାସ କରିଥାନ୍ତି। ଆପଣମାନେ ଲକ୍ଷ୍ୟ କରନ୍ତି କି ପବିତ୍ର ଆତ୍ମା ଆମମାନଙ୍କର ବିଚାରପତି ଅଟନ୍ତି ବୋଲି? ପରମେଶ୍ୱର ଆମମାନଙ୍କୁ କଦାପି ଜଣେ ପୋପଙ୍କୁ କିମ୍ବା ଜଣେ ବିଶପଙ୍କୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଜଣେ ନ୍ୟାୟାଧୀଶ କରି ଦିଅନ୍ତି ନାହିଁ। ପବିତ୍ର ଆତ୍ମା ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ଜଣ ଅଟନ୍ତି। ପବିତ୍ର ଆତ୍ମାଙ୍କ ରୂପରେ ଆମମାନଙ୍କ ବିଚାରପତି ପୁଣି ଆମମାନଙ୍କର ମାର୍ଗଦର୍ଶକ ଅଟନ୍ତି। ସୁତରାଂ ତାହା ସେପରି ଧରଣର କାହିଁକି ଏହି ରୁକ୍ଷ ପଣିଆକୁ ପୁଣି ଏହି ଅତି ରୁକ୍ଷ ଭାବକୁ ପ୍ରକାଶନକୁ ଆପଣମାନେ ଦୟାକରି କ୍ଷମା ଦିଅନ୍ତୁ। ଏହାକୁ ଯେ ସେପରି ଭାବେ ଅର୍ଥ କରି କହେ ସେପରି ଧରଣର ଏକ ଭାବନାକୁ ମୁଁ ଏହା ପାଇଁ ଆଦୌ ଅର୍ଥ କରିନଥିଲି। ମୁଁ ତ ଏହାକୁ ସ୍ନେହଶୀଳତା ଭାବନାକୁ ନେଇ କହିଥାଏ। ଆମ୍ଭମାନଙ୍କର ନାରୀଗଣ ଯେ ସେମାନଙ୍କର କେଶଗୁଡ଼ିକୁ କାଟି ପକାନ୍ତୁ ଏହାକୁ ପବିତ୍ରାତ୍ମା ଭୁଲ ବୋଲି କହନ୍ତି। ପୁଣି ଆମମାନଙ୍କର ନାରୀଗଣ ଯେ ଆଣ୍ଠୁ ଉପର ପର୍ଯ୍ୟନ୍ତ ଅଧିକ ବସ୍ତ୍ରକୁ ପିନ୍ଧନ୍ତୁ, ପୁଣି ସ୍ଲାକ୍ସ ଗୁଡ଼ିକୁ ପିନ୍ଧନ୍ତୁ, ଆଉ ନିଜ ଓଠକୁ ପୁଣି ମୁଖମଣ୍ଡଳକୁ ରଙ୍ଗ ବିରଙ୍ଗ କରି ପ୍ରସାଧନ ବସ୍ତୁ ଗୁଡ଼ିକରେ ସଜାନ୍ତୁ, ସେ ବିଷୟ ସୁଦ୍ଧା ପବିତ୍ରାତ୍ମା ଭୁଲ ଧରଣ ବିଷୟ ବୋଲି କହନ୍ତି। ଏହା ଯେ ଭ୍ରାନ୍ତିଜନକ ବିଷୟ ସେ କଥାକୁ ପବିତ୍ରାତ୍ମା କହନ୍ତି, ତଥାପି ଏହା ଯେ ସଠିକ ଆଚରଣ ଅଟେ। ପୁଣି ଯେତେ ଦିନ ଧରି ତୁମମାନେ ମୋତେ ଆଉ ସାମୁଏଲଙ୍କୁ ଅନୁସରଣ କରିଥାଅ ତାହା ଯେ ଉଚିତ ପ୍ରକାରର କାର୍ଯ୍ୟ ଅଟେ, ସେପରି ଧରଣର ବାକ୍ୟକୁ କହିବା ପାଇଁ ଆମମାନେ ମନୁଷ୍ୟଗଣକୁ ଆବଶ୍ୟକ କରିଥାଉ। ଦୀର୍ଘ ଛଅ ଦିନ ଧରି ସେମାନେ ଯେପରି ଭାବେ ପସନ୍ଦ କରନ୍ତି ତଦନୁସାରେ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି। ତତ୍ପର ରବିବାର ପ୍ରାତଃକାଳରେ ସେମାନେ ଆରାଧନାଳୟକୁ ଯାଇଥାନ୍ତି। ପୁଣି ଜଣେ ସୁଶିକ୍ଷିତ ପ୍ରବୀଣ ମହାବିଦ୍ୟାଳୟର ସ୍ନାତକ ପଦବୀ ସହିତ ପୁଣି ବିଭିନ୍ନ ପ୍ରକାରର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହିତ ପରିଚିତ ଥାଇ ପାଳକ ସେମାନଙ୍କୁ ଏକ ଛୋଟ କାଟ ଉପଦେଶମୂଳକ ଶିକ୍ଷାକୁ ଦିଅନ୍ତି, ଯାହା ମଧ୍ୟରେ କିଛିଟା ହସ ଖୁସିର ଥଟ୍ଟା ପରିହାସର ବିଷୟବସ୍ତୁ ଥାଏ, ଯାହାକି ସେମାନଙ୍କ କର୍ଣ୍ଣକୁ ସନ୍ତୁଷ୍ଟି ଦେଇଥାଏ, ପୁଣି ଆନନ୍ଦ ଉଲ୍ଲାସକୁ ଉପଭୋଗ କରିବାକୁ ସେମାନଙ୍କୁ ସୁବିଧା ଦେଇଥାଏ। ଯେପରିକି କେତେକ ଚଳଚ୍ଚିତ୍ରର ପୁଣି ଦୂରଦର୍ଶନର କାର୍ଯ୍ୟକ୍ରମ ଆଦି ପୁଣି ସେମାନଙ୍କ ପରେ ସଂକ୍ଷେପରେ ପ୍ରାର୍ଥନାଟିଏ କରିପକାନ୍ତି, ଆଉ ସେମାନେ ଆପଣଙ୍କ ଧର୍ମ ସହିତ ଯାହା କିଛି ଆଶାକୁ କରିଛନ୍ତି ସେପରି ଧରଣର ଆତ୍ମସନ୍ତୁଷ୍ଟ ଏକ ଭାବନାକୁ ପୋଷଣ କରାଇ ସେମାନଙ୍କୁ ଗୃହକୁ ଚାଲିଯିବାକୁ ଦିଅନ୍ତି। ତାହା ପବିତ୍ର ଆତ୍ମାଙ୍କ ଇଚ୍ଛା କଦାପି ନୁହେଁ। ଈଶ୍ୱର ପରାୟଣ ହୋଇ ଆପଣମାନେ ଯେ ବାସ କରନ୍ତୁ ଏହା ହିଁ ପବିତ୍ର ଆତ୍ମା ଇଚ୍ଛା କରନ୍ତି। ସପ୍ତାହର ପ୍ରତିଟି ଦିନ ପୁଣି ପ୍ରତ୍ୟେକ ରାତ୍ରି ଜଗତର ସବୁକିଛି ବିଶ୍ୱାସ ଶକ୍ତିରୁ ଯେ ଆପଣମାନେ ନିଜ ନିଜକୁ ପୃଥକ ରଖନ୍ତୁ ଏହା ହିଁ ପବିତ୍ର ଆତ୍ମା ଇଚ୍ଛା ପ୍ରକାଶ କରନ୍ତି, କିନ୍ତୁ ମଣ୍ଡଳୀ ତାହାକୁ ଆବଶ୍ୟକ କରେ ନାହିଁ। ସେମାନେ ଏପରି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରନ୍ତି ଯିଏକି ବାଇବଲକୁ ସେହିପରି ଭାବରେ ବ୍ୟାଖ୍ୟା କରିପାରନ୍ତି ଯେପରି ଧରଣର ବ୍ୟାଖ୍ୟାକୁ ଶୁଣିବା ନିମନ୍ତେ ସେମାନେ ଇଚ୍ଛା କରନ୍ତି। ବାଇବଲ ମଧ୍ୟରେ ପବିତ୍ର ଆତ୍ମା କହୁଥିବା ରବକୁ ସେମାନେ ଶୁଣିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କେତେକ ଏପରି କହିବାକୁ ଚାହିଁଥାନ୍ତି ସକଳ ପ୍ରକାରର ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ କରିବାର ଦିନଗୁଡ଼ିକ ତ ବିତିସାରିଛି, ତାହା ହିଁ ଯାହାକି ଲୋକମାନଙ୍କୁ ଖୁସି କରାଇଥାଏ। ସେମାନେ ଏପରି କହିବାକୁ ଇଚ୍ଛା କରିଥାନ୍ତି ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ବିଷୟ ବୋଲି କିଛି ନାହିଁ। ପୁଣି ଜଗତର ଅନ୍ୟାନ୍ୟ ଲୋକମାନେ ଯେପରି ଧରଣର ଆଚରଣକୁ କରିଥାନ୍ତି ଲୋକମାନେ ତହିଁରୁ ଏକ ଭିନ୍ନ ଧରଣର ଜୀବନକୁ ଯାପନ କରିବାକୁ ଆଦୌ ଇଚ୍ଛା ପ୍ରକାଶ କରିନଥାନ୍ତି। ସେମାନେ ସହରର ରାସ୍ତାପଥକୁ ଚାଲି ଆସିବାକୁ ପୁଣି ନିଜ ନିଜର ମୁଖମଣ୍ଡଳକୁ ଧୋଇ ପରିଷ୍କାର କରି ପକାଇବାକୁ ଆଦୌ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଆଉ ପୁରୁଷଙ୍କର ନିଜର ଚେହେରାକୁ ପରିଷ୍କାର ପରିଚ୍ଛନ୍ନ କରି ରଖିବାକୁ ପୁଣି ନିଜର ଓଠରେ ସିଗାରେଟ୍ ଜାକି ଧରିବାକୁ ଆଉ ସିଗାରେଟ୍ ଗୁଡ଼ିକୁ ପୁଣି ଧୂମ୍ରପାନର ନଳୀ ଗୁଡ଼ିକୁ ପୁଣି ଅନ୍ୟାନ୍ୟ ଭୋଗ ବିଳାସର ସାମଗ୍ରୀ ଗୁଡ଼ିକୁ ଯାହାକୁ ଲୋକମାନେ ବ୍ୟବହାର କରିଥାନ୍ତି ଏଗୁଡ଼ିକୁ ଆଦୌ ବ୍ୟବହାର ନ କରିବାକୁ ଚେଷ୍ଟା କରନ୍ତି ନାହିଁ। ପୁଣି ନାରୀଗଣ ସେମାନଙ୍କ କେଶ ଗୁଡ଼ାକୁ ପ୍ରକୃତରେ ଅଧିକ ଛୋଟ ଛୋଟ କରି କାଟି ପକାଇବାକୁ ଇଚ୍ଛା କରନ୍ତି ଆଉ ଅଧିକ ବସ୍ତ୍ର ଗୁଡ଼ାକୁ ପିନ୍ଧିବାକୁ ପସନ୍ଦ କରନ୍ତି। ପୁଣି ସେମାନଙ୍କ ଗଠନ ପ୍ରଣାଳୀକୁ ଶାରୀରିକ ଆକୃତିକୁ ବାହାରେ ଦେଖା ହେବାକୁ ପସନ୍ଦ କରନ୍ତି। ପୁଣି ଅନ୍ୟାନ୍ୟ ରଙ୍ଗଢଙ୍ଗକୁ ଯାହା ସବୁ ସେମାନେ କରିବାକୁ ଇଚ୍ଛା କରନ୍ତି ସେଗୁଡ଼ିକ କରିଥାନ୍ତି। ସେମାନେ ତ ସେପରି ଧରଣର ପୁରୁଷ ଗୁଡ଼ାକୁ ପସନ୍ଦ କରନ୍ତି ଯେଉଁମାନେ ସେମାନଙ୍କୁ ଏପରି କହିବେ ଯେ ସେଗୁଡ଼ାକ ଅତି ପ୍ରୀତିଜନକ ଅଟେ। ତତ୍ପରେ ସେଦିନର ରାତ୍ରି ବେଳା ମୋତେ କହିବା ନିମନ୍ତେ ଏଠାକୁ ଜଣେ ବ୍ୟକ୍ତି ଆସିଥିଲେ, ଅର୍ଥାତ୍ ତାହାରି ଉପରେ କହିବାକୁ ଆସିଥିଲେ। ଯେହେତୁ ସେସବୁର ବିରୁଦ୍ଧରେ ମୁଁ ପ୍ରଚାର କରି କହିଥିଲି, ଏକ ଖ୍ୟାତନାମା ବିରାଟ ମଣ୍ଡଳୀର ସେମାନେ ପାଞ୍ଚ ଜଣ ବ୍ୟକ୍ତି ଥିଲେ, ଆମେ ଭାଇ ବ୍ରାହ୍ମଣଙ୍କୁ ଛାଡ଼ିଦେବୁ, ତାଙ୍କ ସହିତ ଆମର ଆଉ କୌଣସି ପ୍ରକାର ସମ୍ପର୍କ ନାହିଁ। ଆପଣ ସେହି ସବୁ ଟେପ୍କୁ ପୁନର୍ବାର ଫେରାଇ ଆଣନ୍ତୁ, ପୁଣି ସେଗୁଡ଼ିକ ପାଇଁ ଦୁଃଖ ପ୍ରକାଶ କରନ୍ତୁ, ଅନ୍ୟଥା ଆମେ ଆପଣଙ୍କୁ ଛାଡ଼ିଦେବୁ। ମୁଁ କହିଥିଲି ପରମେଶ୍ୱର ବଚନ ସହିତ ମୁଁ ଠିଆ ହୋଇ ରହିବି, ମୋର ଜୀବନରେ ଯାହା କିଛି ଅଛି ସେସବୁ ଏହା ଯଦି ହରଣ କରିନିଏ ତଥାପି ମୁଁ ବଚନ ସହିତ ସୁସ୍ଥିର ହୋଇ ରହିଥିବି। ପଚାରିଥିଲେ ଆଚ୍ଛା ତେବେ ଆପଣ ଅମୁକ ଅମୁକ ସନ୍ଦେଶର ଟେପ୍ ଗୁଡାକୁ ଫେରାଇ ଆଣିବେ ନାହିଁ କି? ମୁଁ କହିଥିଲି ମୋର ଜୀବନରେ ମୁଁ ଏପରି କୌଣସି ବିଷୟକୁ ଆଦୌ ପ୍ରଚାର କରିନାହିଁ ଯାହା ସମ୍ବନ୍ଧରେ ମୁଁ ଲଜ୍ଜାବୋଧ କରିଥିଲି। ମୁଁ କୌଣସି ଦସ୍ତାବେଜକୁ ଆଉ ଟେପ୍ ଗୁଡାକୁ କଦାପି ଫେରସ୍ତ ନିଏ ନାହିଁ ଆଉ ପବିତ୍ରାତ୍ମା ଯାହା କିଛି କହନ୍ତି ତହିଁରେ ମୁଁ ଅଟଳ ରହିଥାଏ, ତଦ୍ୱାରା ମୁଁ ବଞ୍ଚିଥାଏ ପୁଣି ମରିଥାଏ। ମୋହର ସମ୍ବନ୍ଧରେ ମୁଁ ଏତେବେଳେ କିଛି ହେଲେ କହେ ନାହିଁ, ତଥାପି ମୁଁ ଆପଣମାନଙ୍କୁ ଏକ ଦୃଷ୍ଟାନ୍ତକୁ ଦେବାକୁ ଇଚ୍ଛା କରୁଅଛି ଯାହାକି ଘଟୁଅଛି, ଯେପରିକି ଆପଣମାନେ ଧ୍ୟାନ ଦେବେ ପୁଣି ବୁଝିଯିବେ। ଏହା ତ ଲୋକମାନଙ୍କର ଆଚରଣ ଅଟେ ଯେ ସେମାନେ ଅନ୍ୟମାନଙ୍କ ଦ୍ୱାରା କଢ଼ାଇ ନିଆଯିବା ନିମନ୍ତେ ଅଧିକ ପସନ୍ଦ କରନ୍ତି। ସେମାନେ ସାମୁଏଲଙ୍କୁ କଦାପି ଆବଶ୍ୟକ କରିନଥିଲେ, ତତ୍ପରେ ସାମୁଏଲଙ୍କୁ ସେମାନେ ରାଜାଭିଷେକ କରିବା ପୂର୍ବେ କିମ୍ବା ମୋତେ କ୍ଷମା କରିଦେବେ, ସାଉଲଙ୍କୁ ରାଜାଭିଷେକ କରିବା ପରେ ସାଉଲଙ୍କୁ ରାଜା ରୂପେ ଅଭିଷେକ କରିବା ପୂର୍ବେ ସାମୁଏଲ ସେମାନଙ୍କ ନିକଟକୁ ପୁନର୍ବାର ଆସିଲେ। ତତ୍ପରେ ମୁଁ ଠିକ ସେହିପରି ଭାଷାର ଶୈଳୀକୁ ବ୍ୟବହାର କରି କହିବାକୁ ଯାଉଅଛି ଯେପରି ଭାବରେ ସେ ଆଜିକାଲି ଦିନରେ କହିପାରିଥାନ୍ତେ, ଆପଣମାନେ ଏହାକୁ ପଢି ନେଇ ପାରନ୍ତି। ସେ ଏପରି ପଚାରିଥିଲେ ପରମେଶ୍ୱରଙ୍କୁ ତୁମମାନଙ୍କ ରାଜା ହୋଇ ରହିବା ସମ୍ବନ୍ଧରେ ତୁମମାନଙ୍କ କଣ ଅସୁବିଧା ଅଛି? ଆଚ୍ଛା ତେବେ ଯେହେତୁ ଆମମାନେ ଈଶ୍ୱରଙ୍କୁ କଦାପି ଦେଖିନପାରୁ ଭଲ କଥା, କିନ୍ତୁ ମୁଁ ତାଙ୍କର ପ୍ରତିନିଧି ଅଟେ। ସାମୁଏଲ କହିଥିଲେ ମୁଁ ତୁମମାନଙ୍କୁ କଦାପି କିଛି ଭୁଲ କଥା କହିଛି କି? ଏହା ଯେପରି ଭାବେ ଘଟିବ ବୋଲି ମୁଁ ପ୍ରଭୁଙ୍କ ନାମରେ କହିଥିଲି, ତଦ୍ଭିନ୍ନ ମୁଁ ଏପରି କିଛି ଭାବାଣୀ କହିଥିଲି କି ଯାହାକି କଦାପି ସଫଳ ହୋଇନଥିଲା? ଆ ମୁଁ ଏହାକୁ ତୁମମାନଙ୍କୁ ପଚାରିବି, ମୁଁ ତୁମମାନଙ୍କଠାକୁ କଦାପି ଆସିଥିଲି କି? ପୁଣି ତୁମମାନଙ୍କଠାରୁ କିଛି ଅର୍ଥକୁ ମାଗିଥିଲି କି? ମୁଁ ତୁମମାନଙ୍କଠାରୁ କୌଣସି ବସ୍ତୁ କଦାପି ମାଗିଥିଲି କି? ମୁଁ ସିଧାସଳଖ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଭିନ୍ନ ମୁଁ ତୁମମାନଙ୍କୁ ଅନ୍ୟ କିଛି ବାକ୍ୟ କହିଛି କି? ପୁଣି ଏହା ଯେ ସତ୍ୟ କଥା ଥିଲା ତାହାକୁ ପରମେଶ୍ୱର ସଦାସର୍ବଦା ସତ୍ୟ କଥା ବୋଲି କହି ପ୍ରକଟ କରିଛନ୍ତି। ପୁଣି ସେ ଏକ ମେଘଗର୍ଜନକୁ ପୁଣି ବର୍ଷା ଜଳକୁ ପ୍ରେରଣ କରିଥିଲେ। ଆପଣମାନେ ଧର୍ମଶାସ୍ତ୍ରର ଉକ୍ତିକୁ ଜାଣନ୍ତି, ଠିକ ଏହି ସ୍ଥାନରେ ଲିଖିତ ଅଛି ବୋଲି ଆପଣମାନଙ୍କୁ ଜଣା। ସାମୁଏଲ ଯେ ପରମେଶ୍ୱରଙ୍କର ଅଧିବକ୍ତା ଥିଲେ, ସେ ଯେ ପ୍ରଭୁଙ୍କର ମୁଖପାତ୍ର ଥିଲେ, ତାହାକୁ ପ୍ରମାଣ କରିଦେବାକୁ ସେ ପ୍ରକାର ପ୍ରଶ୍ନ ଗୁଡାକ ପଚାରିଥିଲେ। ପୁଣି ସାମୁଏଲ ଯେ ପ୍ରକାରେ ସିଦ୍ଧତା ସହିତ ପ୍ରତିନିଧିତ୍ୱ କରିଥିଲେ, ଆଜିକାଲି ପବିତ୍ରାତ୍ମା ଠିକ ସେହିପରି ଭାବେ ପ୍ରତିନିଧିତ୍ୱ କରନ୍ତି। ପବିତ୍ରାତ୍ମା ପରମେଶ୍ୱରଙ୍କର ଅଧିବକ୍ତ ଅଟନ୍ତି, ଯିଏକି ସତ୍ୟ ରୂପେ ପ୍ରକଟ କରି କହନ୍ତି ଯେ ବାଇବଲ ପ୍ରକୃତରେ କଣ କହେ, ଅର୍ଥାତ୍ ବାଇବଲର ଯାହା କିଛି କହିଥାଏ ତାହାକୁ ବିଶ୍ୱାସ କରନ୍ତି। ପୁଣି କେବେ ମାତ୍ର ତହିଁରୁ ବିପରୀତ ମାନେ ହେବେ ନାହିଁ, ସରକାର ପାଇଁ ସଦା ସେପରି କରିବେ ନାହିଁ, କିନ୍ତୁ ସେମାନେ ତ ଏପରି ଜଣେ ବ୍ୟକ୍ତିଙ୍କର ଆବଶ୍ୟକ କରିଥିଲେ ଯିଏକି ସେମାନଙ୍କୁ ଏକ ଭିନ୍ନ ଧରଣ ବିଷୟକୁ କହିପାରନ୍ତି। ଆଉ ସାମୁଏଲଙ୍କର ଭାବନୀ ଯେ ସତ୍ୟ କଥା ନଥିଲା ସେପରି ଧରଣର ଏକ କଥାକୁ ପ୍ରଜାଗଣ ଆଦୌ କହିପାରିନଥିଲେ। ସେମାନେ ଉତ୍ତରରେ କହିଥିଲେ, ସାମୁଏଲ ଆପଣ ପ୍ରଭୁଙ୍କ ନାମରେ ଯେ ସକଳ କଥାକୁ କହିଅଛନ୍ତି ସେ ସବୁକୁ ସଦାପ୍ରଭୁ ଠିକ ସେହିପରି ଭାବେ ସଫଳ କରିଅଛନ୍ତି ଯେପରି ଭାବରେ ଆପଣ କହିଥିଲେ, ସେଥିରୁ ଗୋଟିଏ ମାତ୍ର ବିଷୟ ଅନ୍ୟଥା ହୋଇନଥିଲା। ତୁମ୍ଭେ ଆମ୍ଭମାନଙ୍କ ନିକଟକୁ ଆଦୌ ଆସିନଥିଲ, ପୁଣି ଆମମାନଙ୍କ ପାଖରୁ କଦାପି ଅର୍ଥ ଭିକ୍ଷା କରିନଥିଲ। ତୁମ୍ଭେ ନିଜର ଭରଣ ପୋଷଣ ସ୍ୱୟଂ କରିଥିଲ। ତୁମ୍ଭେ ଆମମାନଙ୍କୁ ନିଜର ଆବଶ୍ୟକ ନିମିତ୍ତ କୌଣସି ପ୍ରକାରେ ମହାନ ପୁଣି ଅସମ୍ଭବ ଧରଣର କାର୍ଯ୍ୟକୁ କରିବା ପାଇଁ କଦାପି କହିନାହଁ। ତୁମେ ତ ଆପଣଙ୍କ ପରମେଶ୍ୱର ଉପରେ ଭରସା ରଖିଅଛ, ପୁଣି ସେ ତୁମକୁ ସକଳ ପ୍ରକାରର ସଙ୍କଟରୁ ଉଦ୍ଧାର କରିଛନ୍ତି। ପୁଣି ଆପଣଙ୍କର ସକଳ ବାକ୍ୟ ସତ୍ୟ ଅଟେ। ପ୍ରଭୁଙ୍କ ନାମରେ ଆପଣ ଯାହା କିଛି କହିଥିଲେ ସେହି ସବୁ ବିଷୟ ଠିକ ତଦ୍ରୁପ ହୋଇ ଘଟିଛି, ଯେପରି ଭାବରେ ଘଟିବ ବୋଲି ଆପଣ କହିଥିଲେ। ତଥାପି ଆମମାନେ ଜଣେ ରାଜାଙ୍କୁ ଆବଶ୍ୟକ କରୁ। ଆପଣମାନେ ବିରୋଧ ଭାବକୁ ଲକ୍ଷ୍ୟ କରନ୍ତି କି? ଜଣେ ମନୁଷ୍ୟ ପରେ ଏକ ମାନବ ଜାତି ଉପରେ ଶୟତାନର ଚାତୁରୀ ପଣିଆ ଯେ କାର୍ଯ୍ୟ କରିଥାଏ, ସେ କଥାକୁ ଆପଣମାନେ ଧ୍ୟାନ ଦେଇପାରନ୍ତି କି? ପବିତ୍ର ଆତ୍ମାଙ୍କ ପ୍ରତି ଜଣେ ପୁରୁଷ ଆପଣଙ୍କୁ ପୁଣି ଜଣେ ନାରୀ ସ୍ୱୟଂକୁ ଆଜ୍ଞାକାରୀ ହେବା ପରିବର୍ତ୍ତେ ପୁଣି ଏକ ବିଶୁଦ୍ଧ ଜୀବନଯାପନ କରିବା ନିମନ୍ତେ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତାହାକୁ ଶୁଣିବା ପରିବର୍ତ୍ତେ ପୁଣି ଏକ ଭିନ୍ନ ଧରଣ ଜୀବନଯାପନ ପାଇଁ ଏକ ବିଶୁଦ୍ଧ ଆଚରଣକୁ ଗ୍ରହଣ କରିବାକୁ ଏକ ପବିତ୍ର ରାଷ୍ଟ୍ର ପୁଣି ଏକ ମନୋନୀତ ପ୍ରଜାବର୍ଗ ହେବାକୁ ତତ୍ପରେ ଏକ ଅସାଧାରଣ ବ୍ୟକ୍ତିମାନଙ୍କ ପରି ଆଚରଣ କରିବା ପରିବର୍ତ୍ତେ ସେମାନେ ଜଗତର ସହିତ ସମତୁଲ ହୋଇଯାଇଥିଲେ, ପୁଣି ଜଗତ ପରି ଆଚରଣ ବ୍ୟବହାର କରିଥିଲେ, ପୁଣି ଏପରି କେତେକ ମଣ୍ଡଳୀର ସହିତ ସମ୍ପର୍କ ରଖିବାରେ ଲାଗିଥିଲେ ଯିଏକି କହିଥାଏ ତାହା ତ ଯଥାର୍ଥ ଆଚରଣ ଅଟେ, କେବଳ ସେହିପରି ଭାବେ କରିଚାଲ ଆଉ ଅଗ୍ରସର ହୁଅ। ଏହା ଯେ କିପରି ଧରଣର ଏକ ବିଷୟ ଅଟେ ତାହାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ସେମାନେ କହନ୍ତି ଆରୋଗ୍ୟ କରିବାର ବିଷୟଟି କେପରି ଧର କର୍ମ ଆଉ ନାହିଁ, ଆହେ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମର ବାକ୍ୟଟି ତାହା ତ ମଣ୍ଡଳୀ ପାଇଁ ଏକ ପ୍ରକାର ଗଠନ ପ୍ରଣାଳୀର ବିଷୟ ଥିଲା। ତେବେ ତ ଅନ୍ୟ କେତେକ ଶବ୍ଦରେ ଈଶ୍ୱର ମନୁଷ୍ୟ ଗୁଡାକୁ ଗ୍ରହଣ କରି ନେଇଥିଲେ, ପବିତ୍ର ଆତ୍ମାଙ୍କୁ ମଣ୍ଡଳୀ ମଧ୍ୟରୁ କାଢି ନେଇଥିଲେ, ପୁଣି ସଂଗଠନ ଗୁଡାକୁ ଏହାକୁ ନିର୍ମାଣ କରନ୍ତୁ ବୋଲି କହି ସେମାନଙ୍କ ତାଙ୍କୁ ଛାଡି ଦେଇଥିଲେ। ନୁହେଁ, ସେପରି ଆଦୌ ନୁହେଁ, ସେପରି ଧରଣର କୌଣସି ବିଷୟ ଆଦୌ ନାହିଁ। ପବିତ୍ର ଆତ୍ମା ବାକ୍ୟ ସତ୍ୟତା ଯୀଶୁଖ୍ରୀଷ୍ଟ ଆସିବା ପର୍ଯ୍ୟନ୍ତ ଆପଣଙ୍କୁ ପଥ ପ୍ରଦର୍ଶନ କରାଇବାକୁ ନିରୂପିତ ଥିଲେ, ମାତ୍ର ତାହା ତ ସେହି ଧରଣର ଏକ ପନ୍ଥା ଥିଲା ଯାହାର ମଧ୍ୟ ଦେଇ ଏହା ଅଗ୍ରସର କରିଥିଲା। ସାଉଲ ଶକ୍ତିଶାଳୀ ହେବାରେ ଲାଗିଲେ, ସେ ତ ଏକ ପ୍ରକାର ଶ୍ରେଷ୍ଠ ନେତୃତ୍ୱକୁ ହାସଲ କରିଥାନ୍ତେ, ଆରେ ବା ସେ ତ ଖୁବ୍ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅଧିକାରୀ ଥିଲେ, ସେ ଗୀତ ଗାୟନକାରୀ ଏକ ଦଳକୁ ଲାଭ କରିଥିଲେ, ସେ ତ ଢାଲ ଗୁଡିକୁ ହାସଲ କରିଥିଲେ, ପୁଣି ସେ ବର୍ଷା ଗୁଡିକ ଅଧିକାରୀ ଥିଲେ, ଆରେ ବା ଅନ୍ୟାନ୍ୟ ରାଷ୍ଟ୍ର ଗୁଡିକ ନାୟକ ସେ ମଧ୍ୟ ଖୁବ୍ ତେଜିଆନ ପୁଣି ପ୍ରଭାବଶାଳୀ ଦେଖାଯାଉଥିଲେ, ପୁଣି ସେ ସେମାନଙ୍କୁ ଏପରି ଗୋଟିଏ ଗଣତନ୍ତ୍ର ନୀତି ମଧ୍ୟକୁ କଢାଇ ଦେଇଥିଲେ ଯାହାକି ଅନ୍ୟ କୌଣସି ନୀତିରୁ ବାହାର ଥିଲା, ପୁଣି ତାହା ଏକ ଏପରି ବିଷୟ ଥିଲା ଯାହାକି ଅନ୍ୟାନ୍ୟ ପୁଣି ଅନ୍ୟ କେହି କଦାପି ଶୁଣି ନଥିବା ନୀତି ଥିଲା। ପୁଣି ତାହା ହିଁ ପ୍ରକୃତରେ ସେପରି ଧରଣର ଏକ ନୀତି ଅଟେ ଯାହାକୁ ଆମମାନଙ୍କର ସଂଗଠନ ଗୁଡିକ ପୁଣି ମଣ୍ଡଳୀ ଗୁଡିକ ଆଜିକାଲି ସମ୍ପାଦନ କରିଛନ୍ତି। ବିଶ୍ୱରେ ସବୁଠାରୁ ବିରାଟକାୟ ଉପାସନାଳୟର ଭବନ ଗୁଡିକୁ ଆମମାନେ ଲାଭ କରିଅଛୁ। ଜଗତସ୍ଥ ଲୋକମାନଙ୍କ ମଧ୍ୟରୁ ଅତି ସୁନ୍ଦର ବସ୍ତ୍ର ଗୁଡିକରେ ପରିଧାନ କରି ରହିଥିବା ସଦସ୍ୟଗଣକୁ ଆମମାନେ ଲାଭ କରିଅଛୁ। ଆମମାନେ ସବୁଠାରୁ ସୁନାମ ଧନ୍ୟ ଛାତ୍ରବୃତ୍ତିକୁ ଯାହାକୁ କଦାପି ପରିଚୟକୁ ଅଣାଯାଇ ପାରିଥିଲା ତାହାକୁ ଆମମାନେ କାର୍ଯ୍ୟକାରୀ କରିଅଛୁ। ଯେପରିକି ସାଉଲ କେତେକ ବ୍ୟକ୍ତିଙ୍କୁ ପ୍ରଶିକ୍ଷିତ କରିଥିଲେ ଯେଉଁମାନେ କି ବର୍ଷାକୁ ବହନ କରି ପାରିଥିଲେ, ପୁଣି ରାଷ୍ଟ୍ରଗୁଡିକ ସେମାନଙ୍କୁ ଭୟ କଲା ପର୍ଯ୍ୟନ୍ତ ସେମାନେ ଏହାକୁ କୌଶଳ ସହିତ ବୁଲାଇ ପାରିଥିଲେ, ପୁଣି ଚାଳିତ କରିପାରିଥିଲେ। ସେମାନେ ସମସ୍ତେ ଏକ ସୁଶିକ୍ଷିତ ପ୍ରଜା, ପୁଣି ସବୁକିଛି ବିଷୟରେ ଅତି ଉନ୍ନତ ଥିଲେ। କିନ୍ତୁ ଏକଦା ଏପରି ଏକ ସମୟ ମଧ୍ୟ ସେତେବେଳେ ଉପସ୍ଥିତ ହେଲା ଯେତେବେଳେ କି ଏକ ଆହ୍ୱାନ ଆସି ଉପସ୍ଥିତ ହେଲା, ଆଉ ଏହା ସମସ୍ତ ଇସ୍ରାଏଲ ସେନାକୁ ଏପରି ଉତ୍ତେଜିତ କରିଥିଲା ଯେ ପରିଶେଷରେ ସେମାନେ ସୁସ୍ଥିର ହୋଇ ରହିଥିଲେ, ସେମାନେ ଥରହର ହୋଇ ଉଠିଥିଲେ। ଗଲିଅତ ସେମାନଙ୍କୁ ଏକ ଆହ୍ୱାନ ଦେଇଥିଲା, ଯଦି ତୁମମାନଙ୍କ ପରମେଶ୍ୱର ଯେପରି ଧରଣ ଅଟନ୍ତି, ଯେପରି ସାମର୍ଥ୍ୟ ଈଶ୍ୱର ବୋଲି ତୁମମାନେ କହିଥାଅ, ତେବେ ତୁମମାନେ ତ ସବୁଠାରୁ ସୁଶିକ୍ଷିତ ସେନା ଦଳ ଅଟ। ଆଉ ସେ ସେମାନଙ୍କୁ ଆହ୍ୱାନ ଦେଇଥିଲା, କଣ ଯେ କରିବା କଥା ସେ କଥା ସେମାନେ ବୁଝିନଥିଲେ। ସେମାନଙ୍କର ତୀକ୍ଷ୍ଣ ପୁଣି ଉନ୍ନତ ଧରଣର ଅସ୍ତ୍ରଶସ୍ତ୍ର ଗୁଡାକ ସେମାନଙ୍କର କୌଣସି ପ୍ରକାର ସାହାଯ୍ୟ କରିପାରିନଥାନ୍ତା, ସେମାନଙ୍କର ବର୍ଷା ଗୁଡିକ ସାହାଯ୍ୟ କରିପାରିନଥାନ୍ତା। ଏପରି ଏକ ବିଷୟ ସେହି ସ୍ଥଳରେ ଥିଲା ଯାହାକୁ ସେମାନେ ଶୁଣିନଥିଲେ, ଯାହା ଘଟିବା ପୂର୍ବେ ସେମାନେ କଦାପି ଆଶା କରିନଥିଲେ। ତତ୍ପରେ ସକଳ ଭକ୍ତିର ସହିତ, ଈଶ୍ୱରୀୟ ସକଳ ସମ୍ମାନର ସହିତ, ତତ୍ପରେ ଆଦର, ଗୌରବ, ମହାନତା, ପ୍ରେମ ଓ ଖ୍ରୀଷ୍ଟୀୟ ସହିତର ପ୍ରସନ୍ନତା ସହିତ ମୁଁ ଏହାକୁ କହିଥାଏ। ଆଫ୍ରିକୀୟ ଏକ ସମ୍ବାଦପତ୍ରରେ ମୁଁ ସେଦିନ ପାଠ କରିଥିଲି, ଯେଉଁଠାରେ ସେହି ଆମମାନଙ୍କ ସେହି କିଶୋରଙ୍କର ପୁତ୍ର ଜଣକ ଆମମାନଙ୍କ ସୁଷମାଚାର ପ୍ରତି ସେହି ଆମମାନଙ୍କ ଜଣକ ସେ ଥିଲେ, ଯେତେବେଳେ କି ସେହି ଜଣେ ମୁସଲମାନ ବ୍ୟକ୍ତି ତାଙ୍କୁ ଅର୍ଥାତ୍ ବିଲି ଗ୍ରାହମକୁ ଆହ୍ୱାନ ଦେଇଥିଲେ, କହିଥିଲେ ଆପଣଙ୍କର ପରମେଶ୍ୱର ଯଦି ପ୍ରକୃତରେ ଈଶ୍ୱର ଅଟନ୍ତି ତେବେ ତାଙ୍କୁ ଏହି ରୋଗୀଟିକୁ ଆରୋଗ୍ୟ କରିବାକୁ ଦିଅନ୍ତୁ। ଯେ ପ୍ରକାର କାର୍ଯ୍ୟକୁ କରିବା ନିମନ୍ତେ ସେ କହିଥିଲେ। ତତ୍ପରେ କିଶୋରଙ୍କର ପୁତ୍ର ଅନ୍ୟାନ୍ୟ ଯୋଦ୍ଧାଙ୍କ ସହିତ ସେମାନଙ୍କୁ ଶାନ୍ତ କରିଥିଲେ, ପୁଣି ପରାଜିତ ହୋଇ ରାଷ୍ଟ୍ରକୁ ଛାଡି ଚାଲି ଯାଇଥିଲେ। ଏହା ଅତିଶୟ ଅପମାନଜନକ ବିଷୟ ଅଟେ। ଆମମାନଙ୍କ ପରମେଶ୍ୱର ତ ଯୋଗ୍ୟ ଈଶ୍ୱର ଅଟନ୍ତି। ଆମ୍ଭେମାନେ ଆପଣମାନଙ୍କର ଆକର୍ଷଣୀୟ ମଣ୍ଡଳୀ ଗୁଡାକୁ ହାସଲ କରିଅଛୁ। ଆମମାନେ ଉତ୍ତମ ଧରଣର ସୁଷମାଚାର କାର୍ଯ୍ୟ ବ୍ୟବସ୍ଥାକୁ ହାସଲ କରିଅଛୁ। ଆମମାନେ ଅର୍ଥ ସାହାଯ୍ୟ ପାଉଥିବା ସୁନ୍ଦର ଗୀତଗାନକାରୀ ଦଳ ଗୁଡିକୁ ଆମମାନଙ୍କ ଘରେ ହାସଲ କରିଅଛୁ। ଆମମାନେ ସବୁଠାରୁ ମଧୁର ସଙ୍ଗୀତ ଗାନକାରୀ ଦଳ ଗୁଡିକୁ ହାସଲ କରିଅଛୁ। ରାଷ୍ଟ୍ର ମଧ୍ୟରେ ଉପଲବ୍ଧ ଥିବା ସବୁଠାରୁ ଶ୍ରେଷ୍ଠତମ ଘୁରି ବୁଲୁଥିବା ଦଳ ଗୁଡିକୁ ଲାଭ କରିଅଛୁ। ଆମମାନେ ସବୁଠାରୁ ଉତ୍ତମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ହାସଲ କରିଅଛୁ। କେତେକ ବ୍ୟକ୍ତିଙ୍କୁ ଯେଉଁମାନେ ଖୁବ୍ ଧନଶାଳୀ ଅଟନ୍ତି ସେମାନଙ୍କୁ ହାସଲ କରିଅଛୁ। ଆମମାନେ ବିଦ୍ୱାନମାନଙ୍କୁ ହାସଲ କରିଅଛୁ। ଆମମାନେ ମୂଳ ପର୍ଯ୍ୟନ୍ତ ଈଶ୍ୱର ତତ୍ତ୍ୱବିତ୍ ଲୋକମାନଙ୍କୁ ଲାଭ କରିଅଛୁ। ଆମମାନେ ଏହାକୁ ପ୍ରଚାର କରିପାରୁ, ଆମମାନେ ଏହାକୁ କହିପାରୁ, ଆମମାନେ ସୁସମାଚାର ପ୍ରଚାର କରିପାରୁ, ପୁଣି ଲୋକମାନଙ୍କୁ ସହଭାଗିତା ମଧ୍ୟକୁ ଆଣିପାରୁ, ପୁଣି ପ୍ରତ୍ୟେକ ବର୍ଷ ଲକ୍ଷାଧିକ ସଦସ୍ୟଙ୍କୁ ପ୍ରସ୍ତୁତ କରିପାରୁ, ଆଉ ଅଗଣିତ ଧର୍ମ ପରିବର୍ତ୍ତିତମାନଙ୍କୁ ମଣ୍ଡଳୀ ମଧ୍ୟକୁ ଆଣିପାରୁ। ଆମ୍ଭମାନଙ୍କର ଅର୍ଥ ଲାଭକାରୀ ଗୀତଗାରକାରୀଗଣ ଆମମାନଙ୍କର ଜ୍ଞାନ ବିଶିଷ୍ଟ ସୁଷମାଚାର ପ୍ରସାରର କାର୍ଯ୍ୟକ୍ରମଟି ଯେପରି ଧରଣର ଏକ ଆହ୍ୱାନକୁ ଯେ କିପରି ଭାବରେ ସାମ୍ନା କରିପାରନ୍ତି ସେ କଥାକୁ ଆଦୌ ଜାଣନ୍ତି ନାହିଁ। ସେମାନେ ଏହା ବିଷୟରେ କିଛି ହେଲେ ବୁଝନ୍ତି ନାହିଁ। ସେମାନେ ତାଙ୍କର ଆରୋଗ୍ୟକାରୀ ସାମର୍ଥ୍ୟ ସମ୍ବନ୍ଧରେ କିଛି ହେଲେ ଜାଣନ୍ତି ନାହିଁ। ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ବିଷୟରେ ଆଦୌ ବୁଝନ୍ତି ନାହିଁ। ସେହି ସମର୍ଥଟି ଯିଏକି କର୍କଟ ରୋଗରେ ଆକ୍ରାନ୍ତ ଥାଇ ମୃତ୍ୟୁବରଣ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ପରୁ ସେହି ବାଦଲଟିକୁ ହଟାଇ ନିଅନ୍ତି, ପୁଣି ଉକ୍ତ ବ୍ୟକ୍ତିଙ୍କୁ ତହିଁରୁ ମୁକ୍ତ କରି ପକାନ୍ତି, ତାଙ୍କ ବିଷୟରେ ଆଦୌ କିଛି ଜାଣନ୍ତି ନାହିଁ। ସେମାନେ ଏହା ବିଷୟରେ କିଛି ହେଲେ ଜାଣନ୍ତି ନାହିଁ। ପୁଣି ସାଉଲ ଆଉ ତାଙ୍କର ମନୁଷ୍ୟକୃତ ଦଳଟି ଯେପରି ଧରଣର ଥିଲେ ଠିକ୍ ସେହିପରି ଭାବରେ ମାନେ ଉକ୍ତ କ୍ଷେତ୍ରରେ ଆଦୌ ପ୍ରଶିକ୍ଷିତ ହୋଇନାହାନ୍ତି। କିନ୍ତୁ ପରମେଶ୍ୱର ଲୋକମାନଙ୍କୁ ମୋତେ ଏହି କଥା କହିବାକୁ ଦିଅନ୍ତୁ, ପୁଣି ବାଳକଗଣ ତୁମମାନଙ୍କୁ ସୁଦ୍ଧା କହିବାକୁ ଦିଅ ଯେ ସାକ୍ଷ୍ୟ ବିହୀନ କରି ପରମେଶ୍ୱର ଆପଣମାନଙ୍କୁ ଆଦୌ ଛାଡିପାରନ୍ତି ନାହିଁ ବୋଲି ଆପଣମାନେ ଯେପରି ବୁଝିପାରିଥାନ୍ତେ। ତେଣୁ ଏପରି ହିଁ ସାଉଲଙ୍କୁ ଆଦୌ ଜଣାନଥିଲା। ସାଉଲ ଏ ବିଷୟରେ କିଛି ହେଲେ ଜାଣିନଥିଲେ। କିନ୍ତୁ ପର୍ବତର ପଛ ପାଖରେ ଥିବା କୌଣସି ଏକ ସ୍ଥାନରେ ପରମେଶ୍ୱର ଦାଉଦ ନାମକ ଜଣେ ବାଳକକୁ ଲାଭ କରିଥିଲେ, ଯିଏକି ଧର୍ମଯାଜକୀୟ ଦଳଗୁଡ଼ିକର ମଧ୍ୟରେ ଆପଣା ମେଷଗୁଡ଼ିକୁ ଆଦୌ ଚଳାଉନଥିଲେ। ସେ ତ ସୁଖଦାୟୀ ଝରଣାର କୁଳେ କୁଳେ ହରିତବର୍ଣ୍ଣର ଉପତ୍ୟକା ଗୁଡ଼ିକରେ ସେମାନଙ୍କୁ ଚରାଇ ନେଉଥିଲେ। ସେ ତ ଆପଣାର ପିତାଙ୍କ ମେଷଗୁଡିକ ନିମନ୍ତେ ଚିନ୍ତିତ ଥିଲେ। ଆଉ କେହି ଜଣେ ଶତ୍ରୁ ଯଦି ଚାରଣୀ ଭୂମିକୁ ପଶି ଆସୁଥିଲା, ପୁଣି ତାଙ୍କ ପିତାଙ୍କର ମେଷଗୁଡାକ ମଧ୍ୟରୁ ଗୋଟିକୁ ଧରି ପକାଉଥିଲା, ତେବେ ସେହି ମେଷଟିକୁ ମୁକ୍ତ କରିବା ସମ୍ବନ୍ଧରେ ସେ ପରମେଶ୍ୱରଙ୍କ ସମର୍ଥ ବିଷୟକୁ ଭଲ ରୂପେ ଜାଣିଥିଲେ। ଯେ କୌଣସି ସ୍ଥାନରେ ପରମେଶ୍ୱର ଆଜି ମଧ୍ୟ ଜଣେ ଦାଉଦଙ୍କୁ ତଥାପି ଲାଭ କରିଛନ୍ତି, ଯିଏକି ଏ କଥାକୁ ବୁଝନ୍ତି ଯେ ପରମେଶ୍ୱରଙ୍କ ସାମର୍ଥ୍ୟ ଦ୍ୱାରା ଏକ ମେଷକୁ ମୁକ୍ତ କରିବାର ଅର୍ଥଟି କ'ଣ, ଯେ ଏହା ବିଷୟରେ ଅଦ୍ୟାବଧି ସବୁକିଛି ବିଷୟକୁ ବୁଝନ୍ତି। ସେ ଭରସା ରଖିଥିଲେ। ସେ ସାଉଲଙ୍କର ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ କିଛି ହେଲେ ଜାଣିନଥିଲେ, କିମ୍ବା ତହିଁରୁ ସେ ଗୋଟିଏ ଯୁଦ୍ଧାସ୍ତ୍ରକୁ ଆଦୌ ବ୍ୟବହାର କରିନଥିଲେ। ସେ ସେମାନଙ୍କର କୌଣସି ସଂସ୍ଥାର ଆବଶ୍ୟକତାକୁ ଆଦୌ ଜାଣିନଥିଲେ। ଆପଣଙ୍କ ଶରୀର ପରେ ପୁରାତନ କବଚ ଗୁଡାକୁ ସେ ଆବଶ୍ୟକ କରିନଥିଲେ। ସେ ତ କହିଥିଲେ ଏହାରି ସମ୍ବନ୍ଧରେ ମୁଁ କିଛି ହେଲେ ଜାଣିନାହିଁ। ମାତ୍ର ଯେଉଁ ସମର୍ଥକ ବିଷୟରେ ମୁଁ ଜାଣେ ତାହାଙ୍କ ସହିତ ଥାଇ ମୋତେ ଆଗେଇ ଯିବାକୁ ଦିଅନ୍ତୁ। ସେ ତ ନିଜର ପିତାଙ୍କ ମେଷ ଗୁଡାକୁ ପ୍ରତିପାଳନ କରୁଥିଲେ। ସେ ନିଜର ସକଳ ଚାଉଳ ଭୂମିର ଉପତ୍ୟକାର ଯତ୍ନ ନେଉଥିଲେ। ସେ ସେମାନଙ୍କୁ ଉପଯୁକ୍ତ ଧରଣର ଭୋଜନକୁ ପ୍ରଦାନ କରିଥିଲେ। ପୁଣି ସେମାନେ ଜୀବିତ ରହିଥିଲେ ଆଉ ବୃଦ୍ଧି ଲାଭ କରିଥିଲେ। ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖର ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ଜଣେ ପ୍ରକୃତ ମେଷପାଳକ ସେମାନଙ୍କୁ ଚରାନ୍ତି। ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ପୁଣି ଜଣେ ଶତ୍ରୁ ଯେତେବେଳେ ଜଣକୁ ରୋଗ ଦ୍ୱାରା ଆକ୍ରମଣ କରି ଧରି ପକାଏ, ସେ ପରମେଶ୍ୱରଙ୍କ ସମର୍ଥକୁ ସେତେବେଳେ ବୁଝିଥାଏ। ସେଠାରେ ଠିଆ ହୋଇଥିବା ସୁକୁମାର ଦାଉଦଙ୍କ ପ୍ରତି ଦୃଷ୍ଟିପାତ କରନ୍ତୁ। କହିଥିଲେ ସେହି ବ୍ୟକ୍ତି ଜଣକ ଜନ୍ମରୁ ଜଣେ ଯୋଦ୍ଧା ଅଟନ୍ତି। ପୁଣି ଆପଣାର ଯୌବନାବସ୍ଥାରୁ ଏକ ବର୍ଷା ପୁଣି ଅସ୍ତ୍ରଶସ୍ତ୍ର ବ୍ୟତୀତ ଆଉ କିଛିକୁ ସେ ଚିହ୍ନି ନଥିଲେ। ସେ ଭଲ ରୂପେ ଶିକ୍ଷିତ ହୋଇଥିଲେ। ସେ ଜଣେ ଈଶ୍ୱର ତତ୍ତ୍ୱବିତ୍ ଥିଲେ। ତତ୍ପରେ ଏହା ବିନୁ ଆପଣମାନେ ଅନ୍ୟ କିଛି ବିଷୟକୁ ଆଦୌ ବୁଝନ୍ତି ନାହିଁ। ସେ କହିଥିଲେ ମହାଶୟ ତାହା ସତ୍ୟ କଥା ଅଟେ। ତାଙ୍କର ଈଶ୍ୱର ତତ୍ତ୍ୱ ପ୍ରଶିକ୍ଷଣକୁ ମୁଁ ଆଦୌ ଜାଣେ ନାହିଁ। ତଥାପି ସେପରି ସ୍ଥଳେ ମୁଁ କେବଳ ଗୋଟିଏ ବାତ ବିଷୟକୁ ଜାଣେ, ଅର୍ଥାତ୍ ଗୋଟିଏ ଶତ୍ରୁ ଯେତେବେଳେ ଭିତରକୁ ପଶି ଆସେ, ମୋର ପିତାଙ୍କର ମେଷ ଗୁଡ଼ିକରୁ ଗୋଟିଏ ମେଷକୁ ଧରି ନେଇଯିବାକୁ ପଶି ଆସେ, ମୁଁ ଈଶ୍ୱରଙ୍କ ସମର୍ଥ ସହିତ ବିରୋଧ କରିବାକୁ ଚାଲିଗଲି। ମୁଁ ତାହାକୁ ମୁକ୍ତ କଲି। ମୁଁ ତାହାକୁ ଉତ୍ତମ ସ୍ୱାସ୍ଥ୍ୟ ସହିତ ସୁରକ୍ଷିତ ଭାବେ ଖୁଆର ମଧ୍ୟକୁ ନେଇ ଆସିଥିଲି। ମୁଁ ତାହାକୁ ଛାୟାଦର ହରିବର୍ଣ୍ଣର ଉପତ୍ୟକା ଗୁଡ଼ିକର ମଧ୍ୟକୁ ପୁଣି ଶୀତଳ ଝରଣର ଜଳ ନିକଟକୁ କଢାଇ ନେଇଥିଲି। ତତ୍ପରେ ଯେଉଁ ପରମେଶ୍ୱର ସିଂହକୁ ମୋର ହସ୍ତ ଦ୍ୱାରା ଅପହରଣ କରିଥିଲେ, ପୁଣି ବେଶ ଛୁଆ ଗୁଡ଼ିକ ମଧ୍ୟରୁ ଗୋଟିକୁ ସେ ଯେତେବେଳେ ଧରି ପକାଉଥିଲା, ସେତେବେଳେ ମୁଁ ତାହାକୁ ବଧ କରିଥିଲି। ପୁଣି ଭାଲୁଟିଏ ବଧ କରିବାକୁ ସେ ମୋତେ ସୁଯୋଗ ଦେଇଥିଲେ। ତେଣୁ ସେହି ଈଶ୍ୱର ସ୍ୱର୍ଗବାସୀ ପରମେଶ୍ୱର ମୋର ସହବର୍ତ୍ତୀ ହୋଇ ମୋର ସଙ୍ଗରେ ଯିବେ। ସେହି ଅସୁନ୍ନତ ପଲେଷ୍ଟିୟକୁ ମୋର ସଙ୍ଗୀ ହୋଇ ବଧ କରିବେ। ଆମମାନେ ପବିତ୍ରାତ୍ମାଙ୍କର ଏପରି ଏକ ନେତୃତ୍ୱକୁ ଆବଶ୍ୟକ କରୁ। ମୋର ଦିନଗୁଡ଼ିକୁ ମୁଁ ଆଦୌ ଜାଣେ ନାହିଁ। କେହି ଜଣେ ହେଲେ ବ୍ୟକ୍ତି ସେ କଥାକୁ ଜାଣନ୍ତି ନାହିଁ। ସେଦିନର ସକାଳେ ମୁଁ ନିଜ ବିଛଣା ଉପରେ ଶୋଇ ରହିଥିଲି, ପୁଣି ମୁଁ ଶୋଇପଡ଼ିଥିଲି। ତତ୍ପରେ ଯୋସେଫ ଯେ ପୀଡିତ ଥିଲା ସେପରି ଏକ ସ୍ୱପ୍ନକୁ ଦେଖିଥିଲି, ଆଉ ତା ନିମନ୍ତେ ପ୍ରାର୍ଥନା କରିବା ପାଇଁ ମୁଁ ତାକୁ ଯୋଗାଇ ଦେଇଥିଲି। ମୁଁ ଯେତେବେଳେ ଉଠି ପଡ଼ିଥିଲି, ବଡ଼ ବିଚଳିତ ଅବସ୍ଥାରେ ନିରାଶରେ ବୁଡ଼ି ରହିଥିଲି। ମୁଁ କହିଥିଲି ଏପରି ହୋଇପାରେ, ଯୋସେଫ ସମ୍ଭବତଃ ଅସୁସ୍ଥ ହୋଇ ପଡ଼ିବାକୁ ଯାଉଅଛି। ଆଉ ମୁଁ ଚାହିଁ ଦେଖିଲି ଏକ କଳା ରଙ୍ଗର ଛାୟାଟିର ରୂପରେ ଏପରି ହୋଇପାରେ, ଏକ ଧୂସର ବର୍ଣ୍ଣର ଛାୟା ରୂପେ ଦେଖାଯାଇ ମୋର ସମ୍ମୁଖ ଦେଇ ଆଗେଇ ଯାଉଥିଲା। ଏପରି ଅନୁମାନ କରାଗଲା ଯେପରି ଏହା ଠିକ ମୋର ଆକୃତିର ଥିଲା। ତେଣୁ ମୁଁ ଏହାକୁ ଧ୍ୟାନର ସହିତ ଦେଖିଲି। ପୁଣି ଏହି ଛାୟାକୃତିର ଠିକ ପଛରେ କେହି ଜଣେ ଶୁକ୍ରବର୍ଣ୍ଣର ଆକୃତି ବିଶିଷ୍ଟ ହୋଇ ଠିଆ ହୋଇଥିଲେ। ପୁଣି ସେ ଛାୟାବୃତ୍ତିଟି ତାଙ୍କର ଥିଲା। ମୁଁ ଆପଣଙ୍କ ପତ୍ନୀଙ୍କର ଅନାଇ ଦେଖିଲି, ସେ ଜାଗିଛନ୍ତି କି ନାହିଁ ତାହାକୁ ବୁଝିବା ପାଇଁ ତାଙ୍କର ଅନାଇ ଦେଖିଥିଲି, ଯେପରିକି ମୁଁ ତାଙ୍କୁ ଏହା ଦେଖାଇ ଦେଇପାରେ, ସେ ଯେପରି ଦର୍ଶନଟିକୁ ଦେଖିପାରନ୍ତି। କିନ୍ତୁ ସେ ତ ଶୋଇଥିଲେ। ମୁଁ କହିଥିଲି ଆହେ ପ୍ରଭୁ, ମୁଁ ଖୁବ୍ ଦୁଃଖିତ ଅଟେ, କିନ୍ତୁ ତାହା ତ ମୋର ଜୀବନର ଘଟଣାଟି ହୋଇ ଆସିଅଛି। ମୁଁ ଯାହା କିଛି କର୍ମ କରିଅଛି ଆପଣ ତ ସେହି ସମୟର ମଧ୍ୟ ଦେଇ ମୋତେ ଚଳାଇ ଆଣିଥିଲେ। ପ୍ରତିଟି କ୍ଷେତ୍ରରେ ଯାହା କିଛି ଘଟଣା ଘଟିବାକୁ ଥିଲା ନା କାହିଁକି, ସେ ଜଣକ ତ ଆପଣ ହେଇଥିଲେ ଯିଏକି ଏହାକୁ ଘଟାଇଥିଲେ। ପୁଣି ମୁଁ ଏପରି ହୃଦବୋଧ କରିଥିଲି ଯେ ତାହା ତ ଶୟତାନ ଥିଲା ଯିଏକି ମୋତେ ଏଥିରୁ ଦୂରେଇ ରଖିବାକୁ ସବୁବେଳେ ଯତ୍ନ କରୁଥିଲା। ମୁଁ କହିଥିଲି ଯଦି ଆପଣ ହିଁ ମୋତେ ମାର୍ଗଦର୍ଶନ କରାଇ ନେଇପାରନ୍ତି। ତତ୍ପରେ ମୁଁ ଯେତେବେଳେ ଚାହିଁ ଦେଖିଲି ସେତେବେଳେ ମୁଁ ସବୁଠାରୁ ସୁନ୍ଦର ଆଦରଣୀୟ ମୁଖମଣ୍ଡଳକୁ ଦେଖିପାରିଲି। ଯେଉଁ ସୁନ୍ଦର ମୁଖର ଆକୃତିକୁ ମୁଁ କୌଣସି ବ୍ୟକ୍ତିଙ୍କଠାରେ କଦାପି ଦେଖିନଥିଲି। ସେ ମୋହର ସାମ୍ନାରେ ଉପସ୍ଥିତ ଥିଲେ, ପୁଣି ପଛ ପାଖକୁ ଅନାଉଥିଲେ, ସେ ଆପଣ ହାତକୁ ବଢ଼ାଇଥିଲେ ଆଉ ମୋତେ ଧରି ପକାଇଥିଲେ, ପୁଣି ଅନ୍ୟ ଏକ ଦିଗକୁ ମୋତେ ବୁଲାଇ ଦେଲେ। ଦର୍ଶନଟି ମୋ ପାଖରୁ ଅନ୍ତର ହୋଇଗଲା। ଗତ ରବିବାର ଦିନ ସକାଳ ବେଳା ମୋତେ ବଡି ଭୋରରୁ ଉଠିବାକୁ ପଡ଼ିଥିଲା, ତାହା ତ ଶନିବାର ଦିନ ଘଟଣା ଥିଲା। ଏହି ଦର୍ଶନଟି ସେହି ଦିନର ଘଟଣା ଥିଲା। ସବୁବେଳେ ବିଚଳିତ ରହୁଥିଲି, ମୁଁ ତ ସବୁବେଳେ ଏପରି ଭାବୁଥିଲି ଯେପରିକି ମୁଁ ମରିଯାଉଅଛି। ଏହା ତ ମୋତେ 50 ବର୍ଷ ହୋଇସାରିଛି, ଏହା ଅଟେ ମୋର ସମୟଟି ନୁହେଁ, ଦୀର୍ଘ ସମୟ ନୁହେଁ। ଏପରି ମୁଁ ବିଚାର କରିନଥିଲି। ପୁଣି ମୁଁ ବିବ୍ରତ ହୋଇ ପଡୁଥିଲି ଯେ ଏହି ଐଶ୍ୱରିକ ଶରୀରରେ ଥାଇ ସେହି ଅଲୌକିକ ଶରୀରରେ ଥାଇ ମୁଁ କି ପ୍ରକାର ଅବସ୍ଥା ମଧ୍ୟରେ ରହିଥିବି। ଏପରି ହେବ କି ତାହା ଏପରି ଧରଣ ଏକ ଶରୀର ହୋଇଥିବ କି ମୁଁ ମୋର ବହୁମୂଲ୍ୟ ଭାଇମାନଙ୍କୁ ଦେଖିପାରିବି। ପୁଣି କହିବି ଏକ ଛୋଟ କାଟ ଧଳା ରଙ୍ଗର ବାଦଲ ଖଣ୍ଡେ ଅତିକ୍ରମ କରି ଚାଲି ଯାଉଥିବ। ପୁଣି ମୁଁ କହିବି ସେହି ସ୍ଥାନରେ ଭାଇ ନେଭିଲ ଚାଲି ଯାଆନ୍ତି। ଏପରି ମଧ୍ୟ ହୋଇପାରେ ଯେ ଆହେ ଭାଇ ବ୍ରହ୍ମ ଏପରି ମଧ୍ୟ ସମ୍ବୋଧନ କରି କହିପାରନ୍ତି ନାହିଁ। ତତ୍ପରେ ପ୍ରଭୁ ଯୀଶୁ ଯେତେବେଳେ ପୁନର୍ବାର ଆଗମନ କରନ୍ତି ସେତେବେଳେ ମୁଁ ଜଣେ ପୁରୁଷ ବ୍ୟକ୍ତି ପୁନର୍ବାର ହୋଇଯିବି। ମୁଁ ତ ପ୍ରାୟ ଅନେକ ସମୟ ସେ ବିଚାରକୁ ଜାଗ୍ରତ କରିଥିଲି। ମୁଁ ଯେ ପଶ୍ଚିମ ଅଞ୍ଚଳରେ ଥିଲି ଏପରି ଧର ଏକ ସ୍ୱପ୍ନକୁ ମୁଁ ଦେଖିଥିଲି। ପୁଣି ମୁଁ ଏକ ଛୋଟ ଧରଣର ଜଙ୍ଗଲୀ ନିବାସ ସ୍ଥାନରୁ ଫେରୁଥିଲି। ପୁଣି ମୋର ପତ୍ନୀ ମୋ ସାଙ୍ଗରେ ଥିଲେ ଆଉ ଆମମାନେ ରାଉଣ୍ଡ ଘାସ ମାରୁଥିଲୁ। ମୁଁ ଛମି ପଡିଥିଲି। ତତ୍ପରେ ଫାଟକଟିକୁ ଖୋଲିଥିଲି। ଆକାଶର ସକଳ ବକ୍ଷ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଥିଲା। ସେମାନେ ଯେପରି ଧରଣର ହୋଇ କଦାପି ଦିଶୁନଥିଲେ ଯେପରିକି ଏଠାସ୍ଥିତ ଉପତ୍ୟକାରେ ଏମାନେ ପ୍ରାୟତଃ ଦିଶନ୍ତି। ସେଗୁଡ଼ିକ ନୀଳବର୍ଣ୍ଣ ଦେଖାଥିଲା ଆଉ ଖୁବ୍ ଧଳା ରଙ୍ଗର ବାଦଲ ଗୁଡ଼ିକରେ ଭରପୁର ଥିଲା। ପୁଣି ମୁଁ ପତ୍ନୀଙ୍କୁ କହିଥିଲି ପ୍ରିୟ ଏହି ସ୍ଥାନ ଟିଆଡ଼କୁ ଆମମାନଙ୍କୁ ଆହୁରି ଶୀଘ୍ର ଆସିବାକୁ ଥିଲା। ସେ କହିଥିଲେ ବିଲି ପିଲାମାନଙ୍କ ନିମନ୍ତେ ଆମମାନଙ୍କୁ ସେପରି କରିବାଟା ଉଚିତ ଥିଲା। ମୁଁ କହିଥିଲି ଏହା ହିଁ ଅଟେ। ତତ୍ପରେ ମୁଁ ଜାଗି ଉଠିଥିଲି। ମୁଁ ଚିନ୍ତା କଲି ମୁଁ ଅତ୍ୟଧିକ ରୂପେ ସ୍ୱପ୍ନ ଦେଖୁଅଛି। ଏପରି କାହିଁକି ତାହା ଘେନି ମୁଁ ବିସ୍ମୟ ପ୍ରକାଶ କରେ ଆଉ ମୁଁ ତଳକୁ ଚାହିଁ ଦେଖିଥିଲି। ପୁଣି ସେ ମୋହର ପାଖରେ ଶୋଇ ରହିଥିଲେ। ତତ୍ପରେ ମୋହର ତକିଆ ଉପରକୁ ମୁଁ ଉଠିଗଲି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଯେପରିକି କରିଥାନ୍ତି ଠିକ୍ ସେହିପରି ମୁଖଟର ବାଡ ଉପରେ ମୋର ମୁଣ୍ଡଟି ଉଠାଇ ରଖିଲି। ତତ୍ପରେ ଆପଣ ମୁଣ୍ଡକୁ ପଛକୁ ରଖିଲି। ପୁଣି ଏହିପରି ଭାବରେ ମୁଁ ସେଇଠାରେ ଲେଟି କରି ରହିଲି ଆଉ ମୁଁ କହିଲି ଆଚ୍ଛା ତେବେ ଏହା ଯେ କିପରି ଧର ହେବ ସେ କଥାକୁ ଭାବି ମୁଁ ବିସ୍ମିତ ହୁଏ। ସେହି ଅପର ପାରିରେ ଏହା ଯେ କିପରି ଧରର ଅନୁଭୂତିଟିଏ ହେବ ତାହାକୁ ଭାବି ମୁଁ ବିଚଳିତ ହୁଏ। ମୁଁ ବର୍ତ୍ତମାନ ସୁଦ୍ଧା 50 ବର୍ଷର ବୟସ ହୋଇସାରିଛି ତଥାପି ଅଦ୍ୟାବଧି ମୁଁ କୌଣସି ପ୍ରକାର କର୍ମକୁ କରିନାହିଁ। ପୁଣି ପ୍ରଭୁଙ୍କୁ ସାହାଯ୍ୟ କରିବା ଅଭିପ୍ରାୟରେ ଯଦି ମୁଁ କେବଳ କିଛିଟା କାର୍ଯ୍ୟକୁ କରିପାରିଥାନ୍ତି ଯେହେତୁ ମୁଁ ଯେ ମରଣଶୀଳ ହେବି ନାହିଁ ସେ କଥାକୁ ମୁଁ ଜାଣେ। ମୋର ଜୀବନର ଅଧା ଅଧି ସମୟ ବିତିସାରିଛି। ପ୍ରାୟତଃ ସେତିକିଟା ସମୟ କିମ୍ବା ତହିଁରୁ ଅଧିକ ସମୟ ବିତିସାରିଛି। ପୁଣି ମୋହର ପୂର୍ବଜମାନଙ୍କ ପରି ମୁଁ ଯଦି ସେତିକିଟା ବୟସ ହୋଇ ଜୀବିତ ରହେ ତଥାପି ମୋର ଅଧାଅଧି ସମୟ ବିତିସାରିଛି। ତତ୍ପରେ ମୁଁ ଚାରିଦିଗକୁ ଅନାଇ ଦେଖିଲି। ମୁଁ ସେଇଠାରେ ଶୋଇ ରହିଲି ତଥା ଉଠି ପଡିବାକୁ ପ୍ରସ୍ତୁତ ହେଉଥିଲି। ଏହା ପ୍ରାୟ 7ଟା ସମୟର ଘଟଣା ଥିଲା। ମୁଁ କହିଥିଲି ମୁଁ ଏପରି ଭରସା ରଖେ ଯେ ଆଜିର ସକାଳ ବେଳା ମୁଁ ଆରାଧନାଳୟକୁ ଯିବି। ଯଦି ମୋର ଗଳାରେ ଖରଖରି ରହିଥାଏ ତେବେ ଭାଇ ନେଫିଲଙ୍କୁ ପ୍ରଚାର କରୁଥିବା ପ୍ରସଙ୍ଗଟିକୁ ଶୁଣିବାକୁ ମୁଁ ପସନ୍ଦ କରିବି। ତେଣୁ ମୁଁ ପଚାରିଲି ପ୍ରିୟେ ତୁମେ ଜାଗିଛ କି? ପୁଣି ସେ ତ ବଡ ଶାନ୍ତ ରୂପେ ଶୋଉଥିଲେ। ଆଉ ଆପଣମାନେ ଯେ ଏହାକୁ ହାତ ଛଡ଼ା କରି ପକାନ୍ତୁ ତାହା ମୁଁ ଇଚ୍ଛା କରେ ନାହିଁ। ଏହା ମୋତେ ପରିବର୍ତ୍ତନ କରି ପକାଇଛି। ତେଣୁ ମୁଁ ପୂର୍ବେ ଯାହା ଥିଲି ସେପରି ଜଣେ ଭାଇ ବ୍ରହ୍ମ ମୁଁ ଆଉ ହୋଇପାରେ ନାହିଁ। ତତ୍ପରେ ମୁଁ ଚାହିଁ ଦେଖିଲି ଆଉ କେହି ଜଣେ କିଛିଟା ବାକ୍ୟକୁ ତୁହାକୁ ତୁହା ଲଗାତାର ରୂପେ ଏପରି କହୁଥିବାର ଶୁଣିଲି ଯେ ତୁମେ କେବଳ ମାତ୍ର ଆରମ୍ଭ କରୁଅଛ, ଯୁଦ୍ଧକୁ ସାମ୍ନା କରି ଚାଲ, କେବଳ ବଢିବାରେ ଲାଗ। କ୍ଷଣଭର ପାଇଁ ମୁଁ ନିଜର ମୁଣ୍ଡଟିକୁ ହଲାଇ ପକାଇଲି। ମୁଁ ବିଚାର କଲି ଆଚ୍ଛା ତେବେ ସମ୍ଭବତଃ ମୁଁ ଏହିପରି ଭାବରେ କେବଳ ଚିନ୍ତା କରୁଥିଲି। ଆପଣମାନଙ୍କୁ ତ ଜଣା କେତେକ ବ୍ୟକ୍ତି ଏକାଧିକ ଧାରଣାକୁ ହାସଲ କରିପାରନ୍ତି ଆଉ ମୁଁ କହିଥିଲି ସମ୍ଭବତଃ ମୁଁ ଏହାକୁ କେବଳ ଧାରଣା କରିଥିଲି। ଏହା କହିଥିଲେ ଯୁଦ୍ଧକୁ ସାମ୍ନା କର, ଅଗ୍ରସର ହେଉଥାଅ, ଅଗ୍ରସର କରୁଥାଅ। ମୁଁ କହିଥିଲି ଏପରି ହୋଇପାରେ, ମୁଁ ଏହାକୁ ସମ୍ଭବତଃ କହିଥିଲି। ତେଣୁ ମୁଁ ନିଜର ଦୁଇ ଓଠକୁ ନିଜର ଦାନ୍ତ ମଧ୍ୟରେ ପୁରାଇ ଚାପି ଧରିଥିଲି। ତତ୍ପରେ ମୋର ଗୋଟିଏ ହାତକୁ ନିଜର ପାଟି ଉପରକୁ ଚାପି ଧରିଥିଲି। ସେହି ରବଟି ପୁନର୍ବାର ଉପସ୍ଥିତ ହେଲେ କହିଲେ କେବଳ ଆଗକୁ ବଢିବାରେ ଲାଗିଥାଅ, ପଥର ଶେଷ ଭାଗରେ ଯେ କଣ ରହିଛି ସେହି କଥାଟିକୁ ତୁମେ ଯଦି ପ୍ରକୃତରେ ଜାଣିଥାନ୍ତ। ପୁଣି ଏହା ଏପରି ଅନୁଭୂତ ହେଲା ଯେପରିକି ମୁଁ ଗ୍ରାହମ ସ୍ନେଲିଙ୍କର କଣ୍ଠସ୍ୱର ଶୁଣିବାକୁ ପାଇଲି କିମ୍ବା ଅନ୍ୟ କେହି ଜଣେ ବ୍ୟକ୍ତିଙ୍କର କଣ୍ଠସ୍ୱରକୁ ଶୁଣିପାରିଲି ଯିଏକି ସେ ଗୀତଟିକୁ ଠିକ୍ ଏହିପରି ଭାବରେ ଗାଉଥିଲେ। ସେମାନେ ତାହାକୁ ଏହି ସ୍ଥାନରେ ଗାଇଥାନ୍ତି। ଆନ୍ନା ମେଇ ପୁଣି ଅନ୍ୟମାନେ ସମସ୍ତେ ଗାଆନ୍ତି। ମୁଁ ସ୍ୱର୍ଗସ୍ଥାନ ପୁଣି ରମ୍ୟ ଭୁବନର ପାଇଁ ଆଉ ଯୀଶୁଙ୍କୁ ଦର୍ଶନ କରିବାକୁ ବ୍ୟଗ୍ର ଅଟେ। ସେହି ତଟର ସୁମଧୁର ଘଣ୍ଟାର ଧ୍ୱନିକୁ ମୁଁ ଶୁଣିବାକୁ ଇଚ୍ଛା କରିବି। ମୋହର ପଥକୁ ମୁଁ ପ୍ରଜ୍ୱଳିତ କରିବି। ଏହି ସକଳ ଭୟକୁ ମୁଁ ଲୋପ କରିଦେବି। ହେ ପ୍ରଭୁ, ପର୍ଦ୍ଦାର ପଛରେ ଥିବା ଅତୀତକୁ ମୋତେ କେବଳ ଦେଖିବାକୁ ଦିଅନ୍ତୁ। ଏହି ଉପାସରେ ଏହାକୁ ଗ୍ରହଣ କରୁଥିବା ବିଷୟଟିକୁ ଆପଣମାନେ ଅନେକ ଥର ଶୁଣିଛନ୍ତି। ପୁଣି କେହି ଜଣେ ବ୍ୟକ୍ତି କହୁଥିବା ବିଷୟକୁ ମୁଁ ଶୁଣିଲି, ତୁମ୍ଭେ ପର୍ଦ୍ଦାର ପଛରେ ରହିଥିବା ବିଷୟକୁ କେବଳ ଦେଖିବା ପାଇଁ ଇଚ୍ଛା କରିବ କି? ମୁଁ କହିଥିଲି, ଏହା ମୋତେ କେତେ ଅଧିକ ରୂପେ ସାହାଯ୍ୟ ପ୍ରଦାନ କରିବ। ମୁଁ ଚାହିଁ ଦେଖିଲି, କେବଳ କିଛି ମୁହୂର୍ତ୍ତର ମଧ୍ୟରେ ମୁଁ ଏକ ପ୍ରଶ୍ୱାସରେ ମୁଁ ଏପରି ଏକ ଛୋଟ ସ୍ଥାନ ମଧ୍ୟରେ ଆସି ଉପସ୍ଥିତ ହେଲି ଯାହାକି ଗଡ଼ାଣିଆ ଥିଲା। ମୁଁ ପଛକୁ ଚାହିଁ ଦେଖିଲି, ପୁଣି ସେଠାରେ ମୁଁ ଉପସ୍ଥିତ ଥିଲି ଆଉ ଏକ ଖଟ ଉପରେ ଶୋଇ ରହିଥିଲି। ଆଉ ମୁଁ କହିଥିଲି, ଏହା ଏକ ବିରାଟ ଅଦ୍ଭୁତ ଧରଣର ଦୃଶ୍ୟ ଅଟେ। ଏହାକୁ ଆଉ ଥରେ ଆପଣମାନଙ୍କୁ ଦୋହରାଇ କହିବାକୁ ମୁଁ ଚାହିଁବି ନାହିଁ। ଏହା ତ ମୋହର ମଣ୍ଡଳୀ ସମ୍ମୁଖରେ କିମ୍ବା ମୋହର ମେଷମାନଙ୍କ ସମ୍ମୁଖରେ ଅଟେ, ଯେମାନଙ୍କୁ ମୁଁ ପ୍ରତିପାଳନ କରୁଅଛି। ମୁଁ ଏହି ଶରୀରରେ ଥିଲି କିମ୍ବା ଏହି ଶରୀରର ବାହାରେ ଥିଲି, ଏହା ଯେ ଏକ ରୂପାନ୍ତରୀକରଣ ଘଟଣା ଥିଲା ଅଥବା ଏହା ଅନ୍ୟ କୌଣସି ଅଦ୍ଭୁତ ଧରଣର ଘଟଣା ଥିଲା, କିନ୍ତୁ ମୁଁ ଦେଖିଥିବା କୌଣସି ଦର୍ଶନ ବିଷୟ ପରି ନଥିଲା ତାହା ନିଶ୍ଚିତ। ମୁଁ ସେହି ସ୍ଥାନଟିର ଆଡ଼କୁ ଦେଖିପାରିଥିଲି, ପୁଣି ମୁଁ ଏହି ସ୍ଥାନଟିର ଆଡ଼କୁ ସୁଦ୍ଧା ଦେଖିପାରିଥିଲି। ସେହି ଛୋଟ ସ୍ଥାନଟିର ମଧ୍ୟରେ ମୁଁ ଆସି ଯେତେବେଳେ ଉପସ୍ଥିତ ହେଲି, ମୁଁ ଏତେ ଅଧିକ ସଂଖ୍ୟକ ଲୋକଙ୍କୁ କଦାପି ଦୌଡ଼ି ଆସୁଥିବା ଦେଖିନଥିଲି। ଚିତ୍କାର କରି କହୁଥିଲେ, ଆହେ ଆମମାନଙ୍କର ଆଦରଣୀୟ ଭାଇ। ତତ୍ପରେ ମୁଁ ନଜର ଉଠାଇ ଦେଖିଲି, ପୁଣି ଯୁବତୀ ନାରୀଗଣ ଥିଲେ। ହୋଇପାରେ ସେମାନେ ଆପଣମାନଙ୍କର ସଦ୍ୟ କିଶୋରୀ ଅବସ୍ଥାକୁ 20 ବର୍ଷର ବୟସରେ ପଦାର୍ପଣ କରିଥିଲେ। ସେମାନେ ନିଜ ନିଜ ହାତ ଗୁଡ଼ିକୁ ମୋର ଗଳାର ଚାରିପାଖକୁ କୁଣ୍ଢାଇ ଧରୁଥିଲେ, ପୁଣି ଚିତ୍କାର କରି କହୁଥିଲେ, ଆମମାନଙ୍କର ଆଦରଣୀୟ ଭାଇ। ଏହି ସ୍ଥାନକୁ ଯୁବକ ବ୍ୟକ୍ତିଗଣ ଆସି ଉପସ୍ଥିତ ହେଲେ ସଦ୍ୟ କିଶୋର ବୟସର ଦୀପ୍ତିମନ୍ତ ପୁରୁଷଗଣ ଥିଲେ। ସେମାନଙ୍କ ଚକ୍ଷୁଦ୍ୟ ଉଜ୍ଜଳତା ଦେଖାଯାଉଥିଲା, ପୁଣି ଅନ୍ଧକାରପୂର୍ଣ୍ଣ ରାତ୍ରିବେଳାର ତେଜିଆନ ତାରାମାନଙ୍କ ପରି ଦିଶୁଥିଲା। ସେମାନଙ୍କର ଦାନ୍ତ ଗୁଡିକ ମୁକ୍ତ ପରି ଶୁକ୍ରବର୍ଣ୍ଣ ଦିଶୁଥିଲା। ଆଉ ସେମାନେ ଚିତ୍କାର କରି କହୁଥିଲେ, ପୁଣି ମୋତେ କୁଣ୍ଢାଇ ଧରୁଥିଲେ ଆଉ କହୁଥିଲେ, ଆହେ ଆମମାନଙ୍କର ଆଦରଣୀୟ ଭାଇ, ଏପରି କହି ଚିତ୍କାର କରୁଥିଲେ। ତତ୍ପରେ ମୁଁ ଅଟକି ଗଲି ଆଉ ମୁଁ ଚାହିଁ ଦେଖିଲି, ପୁଣି ମୁଁ ଯୁବକଟିଏ ଥିଲି। ପୁଣି ମୁଁ ପଛକୁ ଚାହିଁ ଦେଖିଥିଲି, ମୋର ବୃଦ୍ଧ ଜରାଶୀର୍ଣ୍ଣ ଶରୀରଟି ସେଠାରେ ପଡି ରହିଥିଲା। ମୋର ହସ୍ତଦ୍ୱୟ ମୋର ମୁଣ୍ଡ ପଛ ପାଖରେ ଥିଲା। ପୁଣି ମୁଁ କହିଥିଲି, ମୁଁ ଏହାକୁ ଆଦୌ କିଛି ବୁଝେ ନାହିଁ। ସେହି ଯୁବତୀଗଣ ନିଜ ନିଜର ହାତ ଗୁଡାକୁ ମୋର ଚାରିପାଖରେ ଘେରାଇ ଧରିଥିଲେ। ବର୍ତ୍ତମାନ ମୁଁ ଏପରି ହୃଦୟଙ୍ଗମ କରେ ଯେ ଏହା ଏକ ମିଶ୍ରିତ ଜନତାଙ୍କର ସହଭାଗିତା ଅଟେ। ପୁଣି ଆପଣା ହୃଦୟର ମିଷ୍ଟତା ପୁଣି ମୋର ଆତ୍ମାର ସରଳତା ଦ୍ୱାରା ମୁଁ ଏହାକୁ କହିଥାଏ। ପୁରୁଷଗଣ, ଆପଣମାନେ ନିଜ ନିଜର ହସ୍ତଦ୍ୱୟକୁ ନାରୀମାନଙ୍କ ଚତୁର୍ଦିଗରେ କଦାପି କୁଣ୍ଢାଇ ରଖି ନ ପାରନ୍ତି ବିନା ମନୁଷ୍ୟର ଉତ୍ତେଜନା ଅନୁଭବ କରି, କିନ୍ତୁ ଏହା ସେ କ୍ଷେତ୍ରରେ ତାହା ନଥିଲା। ସେହି ସ୍ଥାନରେ ଗତକାଲି କିମ୍ବା ଆସନ୍ତାକାଲିର ସମୟ ସୀମା ପରି କିଛି ନଥିଲା। ସେମାନେ ଆଦୌ ଥକି ପଡି ନଥିଲେ, ସେମାନେ ଥିଲେ। ମୋର ସମସ୍ତ ଜୀବନ କାଳରେ ମୁଁ ସେପରି ସୁନ୍ଦରୀ ନାରୀଗଣଙ୍କୁ କଦାପି ଦେଖିନଥିଲି। ସେମାନେ ଲମ୍ବା ଲମ୍ବା କେଶ ଗୁଡ଼ିକୁ ରଖିଥିଲେ, ତାହା ସେମାନଙ୍କର ଅଣ୍ଟା ତଳ ପର୍ଯ୍ୟନ୍ତ ଝୁଲୁଥିଲା। ସେମାନଙ୍କ ଲମ୍ବା ଲମ୍ବା ସ୍କର୍ଟ ଥିଲା, ପାଦର ଗୋଇଠି ପର୍ଯ୍ୟନ୍ତ ଲମ୍ବି ଥିଲା। ପୁଣି ସେମାନେ ମୋର ଶରୀର ସହିତ ଝୁଲୁଥିଲେ। ଏହା ତ ସେପରି ଧର ଏକ ଝୁଲିବାର ବିଷୟ ନଥିଲା, ଏପରିକି ମୋର ନିଜର ଭଉଣୀ ପରି ସୁଦ୍ଧା ନଥିଲା ଯିଏକି ଏଠାରେ ବସିଅଛି। ପୁଣି ମୋତେ କୁଣ୍ଢାଇ ପକାଇଲା ଭଳି ଏକ ଅବସ୍ଥା ବିଷୟଟି ତାହା ଥିଲା। ସେମାନେ ମୋତେ ଚୁମ୍ବନ କରୁନଥିଲେ, ପୁଣି ମୁଁ ମଧ୍ୟ ସେମାନଙ୍କୁ କିଛି ଦେଉନଥିଲି। ତାହା ତ ଏପରି ଏକ ବିଶୁଦ୍ଧ ବାତାବରଣ ଆଚରଣ ଥିଲା ଯାହାକୁ ନିଜର ଭାଷାରେ ସୁଦ୍ଧା ବର୍ଣ୍ଣନା କରିପାରେ ନାହିଁ। କହିବା ପାଇଁ ମୁଁ କୌଣସି ଭାଷାର ଶବ୍ଦକୁ ସୁଦ୍ଧା ଲାଭ କରେ ନାହିଁ। ସିଦ୍ଧତା ସେହି ଶବ୍ଦଟି ସୁଦ୍ଧା ତାହାର ସମକକ୍ଷ ହେବ ନାହିଁ। ଅତିଶୟ ପବିତ୍ରତା ତା ମଧ୍ୟ ଏହାର କୌଣସି ସୀମାର ନିକଟତର ଶବ୍ଦଟି ହେବ ନାହିଁ। ଏହା ତ ଏପରି ଏକ ଅନୁଭୂତି ଥିଲା ଯାହାକୁ ମୁଁ ଆଦୌ ଭାଷାର ଶୈଳୀରେ ପ୍ରକାଶ କରିପାରେ ନାହିଁ। ଆପଣମାନଙ୍କୁ ସେହି ସ୍ଥାନରେ କେବଳ ଉପସ୍ଥିତ ରହି ଏହାକୁ ଅନୁଭବ କରିବାକୁ ଅଛି। উনি এই দিগর আলোক অনাই দেখিলি, তৎপরে সেই দিগটা আলোক চাহি দেখিলি, পুলিশমানে হাজার হাজার সংখ্যায় বাহারি আসুলে। আমি মু আদৌ বুঝে না, মুখিলি মু আদৌ বুঝি পড় না, মুখিলি ভাল কথা এবে তো সে এপরি অটন্তি। পুনি সেটাকু হোপ আসিলে, সেই জনক মোর প্রথম পত্নী, সে দৌড়ি আসলে পুনি মোর পতি সেপরি ধরনের এক সম্বোধন কু সে আদৌ করে নথিলে। সে কহিতিলে মোর অতি আদরণীয় ভাই, তৎপরে সে মোর গলার ঝুলি পড়ি, সেখানে অন্য জন নারী মধ্যে ঠিয়া হয়েছিল, সে মতো কুণ্ঠাই পকাইলে। তৎপরে হোপ এই যুবতী নারী কুণ্ঠাই পকাইলে, আর প্রত্যেক জন কুণ্ঠাইছিল। আমি চিন্তা কলি আহে বা এখন নিশ্চিত ভাবে কিছুটা বিশেষ ধর বিষয় হওয়ার অই নপরে, সেপর ক্ষেত্রে কিছুটা বিশেষ ধর বিষয় রয়েছে। মু বিচার কলি আরে বা এই মরণশীল শরীর মধ্যে সে মৃত্তিকা নির্মিত শরীর মধ্যে পুনর্বার ফেরে যাওয়া মু ইচ্ছা করবি কি? তৎপরে মু চারি আড়ক অনাই দেখিলি, মু চিন্তা কলি এহা কিপর ধরনের এক বিষয় অটে। পুনি মু খুব ভালো ভাবে দেখিলি, আমি কহিলি মু এহাকু আদৌ বুঝি পারে না, মাত্র হোপ তো এপর দিশুতলা যেপর কি আরে বা সম্মানিয়া অতিথি ছিলা, সে তো তদ্ভিন্ন অন্য কিছু হই কেবল সম্মানিয়া অতিথি পর দিশুতলা। তৎপরে মু এক রবকু শুনিলি যে কি মতে কহিতিলে, তাহা কুঠরি মধ্যে শোনা যাইতিলা, কহিতিলে তুমে পবিত্র আত্মাঙ্ক সম্বন্ধে যাহা প্রচার করেছিল এয়া তাহাই অটে, এয়া তো সিদ্ধ স্বভাবর স্নেহ অটে। পুনি এয়াঙ্ক বিনু কেই হেলে কোনসি বিষয় এয়ার বদ্ধকু আদৌ পশি নপারে। মু তো অধিক রূপে নিশ্চিত ছিলি, মোর জীবনরে কদাপি সেথিরু অধিক রূপে সুনিশ্চিত ছিলি যে সেঠারে প্রবেশ করিয়া পাই এয়া সিদ্ধ প্রেমর আবশ্যকতাকু অবশ্য দরকার করে। সেই স্থানরে ঈর্ষার কোনসি প্রকার স্থান নথিলা, সেঠারে থকি পড়িথিবার অনুভূতি আদৌ নথিলাম, সেটারে বৃত্তির স্থান নথিলাম, ক্রীড়ার পরিচয়টি সেই স্থানে আদৌ দেখিবাকু মিলিনথিলাম, সীমিত জীবন আপনাদেরকু আদৌ বৃদ্ধ করিপারিবার নথিলাম, পুলিশ সেমানে ফলে কান্দি পারিনথিলে, ইয়া দেখিবাকু এক আনন্দর অনুভূতি থিলাম। আহে মোর অতি আদরণীয় ভাই, এইপরি আউ সেমানে মতে উপরকু উঠাই নেলে, পুনি মতে এক অতি উচ্চতর স্থানকু নিয়ে যাই সেঠারে বসাই দেলে। মু বিচার কলি মু স্বপ্নটিয়ে দেখি নাহি, মু পছকু বুলি পড়ি দেখিলি সেঠারে মোর শরীরটি খট উপরে সাহিত্য অবস্থায় পড়ি রইছিলাম, পুনি সেমানে মতে নিয়ে যাই এক উচ্চ স্থানরে নেই বসাই দেলে। পুনি মু কহিতিলি ওহো মতে কিন্তু এই স্থানরে আদৌ বসিবাটা উচিত নথিলাম। পুনি সেটাকু পুরুষগণ আর নারীগণ উভয় দিগর আসি পৌঁছিলে, সেমানকর সদ্য যৌবনা অবস্থায় উপনীত ছিলে, পুনি চিৎকার করে কহুতিলে, আর জনে নারী সেটা ঠিয়া হয়ে রইছিলে, আর সে চিৎকার করে কহিতিলে আহে মোর আদরণীয় ভাই, আপনকু এখানে দেখি আমি অতি আনন্দিত অটু। মু কহিতিলি মু এহাকু আদৌ বুঝি পারে না, পুনি সে রবটি যে কি কথাবার্তা করুছিলে মোর উপর পাখে ছিলে, কহিছিলে তুমকু জনা বাইবল রে পরে লেখা আছে যে ভাববাদী গণ আপনা আপনা লোকঙ্ক সহিত সমবেত হবে। তৎপরে মু কহিতিলি হ্যাঁ, তাহা যে পবিত্র ধর্মশাস্ত্র বাইবল র সক পুস্তক রহিছি মু মনে পকায়ে, কহিতিলে আচ্ছা তবে এয়া সেতে বড় ঘটনা যেতবে তুমে আপনার লোকমান সহিত সমবেত হব। মু কহিতিলি তেবে তো সেমানে বাস্তব ব্যক্তিগণ অটন্তি, পুনি মু সেমানঙ্কু স্পর্শ করি অনুভব করি পারে, ও হ্যাঁ সেপরি নিশ্চিত। মু কহিতিলি কিন্তু সেঠারে তো লক্ষ লক্ষ সংখ্যক লোক অছন্তি, সেতিকিটা বিরাট সংখ্যক ব্রাহ্মণ পরিজন তো আদৌ নাহান্তি, সেমানক সংখ্যা এতে বিপুল পরিমাণর আদৌ নাহিঁ। পুনি সে রবটি কহিলে সেমানে ব্রাহ্মণগণ আদৌ নুহন্তি, সেমানে তুম্বর দ্বারা মন পরিবর্তন করা যাইথিবা ব্যক্তিগণ অটন্তি, সেইমানে তো সেই ব্যক্তিগণ অটন্তি যেমানকে তুমে প্রভুঙ্ক নিকটকু কহাই আনিছিল, আউ কহিথিলে সেঠারে উপস্থিত থিবা কেতেক নারীঙ্কু যেমানে অতি সুন্দরী আদরণীয়া বলি তুমে বিচার করিথাও, সেমানে সমস্তে নবে বর্ষরু আহরি অধিকা বয়স্ক ছিলে যেতবে তুমে সেমানঙ্কু প্রভুঙ্ক নিকটকু কহাই আনিছিল, সেমানে চিৎকার করুছন্তি আমমানঙ্কর আদরণীয় ভাই বলি সম্বোধন করি চিৎকার করুছন্তি, সেথিপাই বিস্ময় প্রকাশ করিবার কিছু নাহি, আউ সেমানে চিৎকার করিছিলে সমস্তে একসঙ্গে কহি উঠিছিলে আপন যদি যাই ন থান্তে ତେବେ ଆମମାନେ ଏହି ସ୍ଥାନରେ ଆଦୌ ଉପସ୍ଥିତ ହୋଇପାରିନଥାନ୍ତୁ। ମୁଁ ଚାରିଆଡ଼କୁ ଚାହିଁ ଦେଖିଥିଲି, ମୁଁ ବିଚାର କଲି ଭଲ କଥା, ମୁଁ ଏହାକୁ କଦାପି ବୁଝେ ନାହିଁ। ମୁଁ କହିଲି, ଓହୋ, ଯୀଶୁ କେଉଁଠି ଅଛନ୍ତି? ମୁଁ ତାକୁ ଖୁବ୍ ଆଗ୍ରହତା ସହିତ ଦେଖିବାକୁ ଚାହେଁ। ସେମାନେ କହିଥିଲେ, ଠିକ ସେହି ପଥରେ ଅବିକଳ ଉପରେ, ସେ ଠିକ ଟିକିଏ ଉପର ଆଡ଼କୁ ରହିଛନ୍ତି। କହିଥିଲେ, କୌଣସି ଏକ ଦିନ ସେ ତୁମ୍ଭ ପାଖକୁ ଆସିବେ, ବୁଝ କି? କହିଥିଲେ, ତୁମ୍ଭେ ଏକ ସଂଯୋଜକ ଛିଡ଼ି ରୂପେ ପ୍ରେରିତ ହୋଇଥିଲ, ଆଉ ପରମେଶ୍ୱର ଆସିବେ, ପୁଣି ସେ ଯେତେବେଳେ ସେପରି କରନ୍ତି, ସେ ତୁମକୁ ଠିକ ସେହିପରି ଭାବରେ ବିଚାର କରିବେ ଯାହା ତୁମେ ସେମାନଙ୍କୁ ଶିଖାଇଥିଲ, ପ୍ରଥମେ ସେପରି କରିଥିଲ। ସେମାନେ ତହିଁର ମଧ୍ୟ ଦେଇ ଅଗ୍ରସର କରିଥିଲେ ଅଥବା ନୁହେଁ, କିନ୍ତୁ ତୁମେ ସେମାନଙ୍କୁ ପ୍ରଥମେ ଶିଖାଇଥିଲ। ଆମମାନେ ତୁମ ଶିକ୍ଷା ଶିଖାଇଥିବା ଶିକ୍ଷା ଅନୁସାରେ ଅଗ୍ରସର କରିବୁ। ମୁଁ କହିଥିଲି, ଓହୋ, ମୁଁ ଅତି ଆନନ୍ଦିତ ଅଟେ। ଆଉ ପାଉଲ ତାଙ୍କୁ ଠିକ ଏହିପରି ଭାବରେ ଉପସ୍ଥିତ ହେବାକୁ ପଡେ କି? ପିତରଙ୍କୁ ଠିକ ଏହିପରି ଭାବରେ ହେବାକୁ ପଡେ କି? ସେ କହିଥିଲେ, ହଁ। ମୁଁ କହିଥିଲି, ଏବେ ତ ସେମାନେ ଯେ ପ୍ରକାରେ ପ୍ରଚାର କରିଥିଲେ ଠିକ ସେହିପରି ଭାବେ ମୁଁ ମଧ୍ୟ ବାକ୍ୟ ପ୍ରଚାର କରିଥିଲି। ମୁଁ ଏଥିରୁ କଦାପି ଦୂରେଇ ରହିନଥିଲି, ଗୋଟିଏ ପାଖରୁ ଅନ୍ୟ ପାଖକୁ ଭିନ୍ନ ହୋଇ ଯାଇନଥିଲି। ଯେତେବେଳେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜ କରିଥିଲେ, ମୁଁ ମଧ୍ୟ ସେପରି ଭାବେ ବାପ୍ତିଜ କରିଥିଲି। ଯେପରି ସ୍ଥଳେ ସେମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସମ୍ବନ୍ଧରେ ଶିକ୍ଷା ଦେଇଥିଲେ, ମୁଁ ମଧ୍ୟ ତଦ୍ରୂପ ଶିକ୍ଷା ଦେଇଥିଲି। ସେମାନେ ଯାହା କିଛି ବିଷୟକୁ ଶିକ୍ଷା ଦେଇଥିଲେ, ମୁଁ ମଧ୍ୟ ତାକୁ ଶିକ୍ଷା ଦେଇଥିଲି। ଆଉ ସେହି ସବୁ ଲୋକେ ଚିତ୍କାର କରିଉଠିଥିଲେ, ପୁଣି କହିଥିଲେ, ଆମମାନେ ତାହା ଜାଣୁ, ପୁଣି ଆମମାନେ ଏହା ମଧ୍ୟ ଜାଣୁ ଯେ ଆମମାନେ ଦିନେ ନା ଦିନେ ତୁମ୍ଭ ସହିତ ପୃଥିବୀ ପୃଷ୍ଠକୁ ପୁନର୍ବାର ଫେରି ଯାଉଛୁ। କହିଥିଲେ, ଯୀଶୁ ଆସିବେ, ପୁଣି ଆପଣ ସେହି ବଚନ ଦ୍ୱାରା ବିଚାରିତ ହେବେ ଯାହାକୁ ଆପଣ ଆମମାନଙ୍କୁ ପ୍ରଚାର କରିଥିଲେ। ଆଉ ସେହି ସମୟରେ ଆପଣ ଯଦି ଗ୍ରହଣ ଯୋଗ୍ୟ ହୁଅନ୍ତି, ଗ୍ରହଣର ଅର୍ଥ ଏହି ଯେ ଆପଣ ଯେପରି ହେବେ, ଆଉ କହିଥିଲେ, ତତ୍ପରେ ଆପଣ ଆମମାନଙ୍କୁ ତାଙ୍କରି ହସ୍ତରେ ପ୍ରଦାନ କରିବେ, ଆପଣଙ୍କ ସେବା କାର୍ଯ୍ୟର ଏକାଧିକ ବିଜୟର ସ୍ମାରକ ରୂପେ ସମର୍ପଣ କରିବେ। କହିଥିଲେ, ତାଙ୍କର ନିକଟକୁ ଆପଣ ଆମମାନଙ୍କୁ ପଥ କଢାଇ ନେଇଯିବେ, ତତ୍ପରେ ସମସ୍ତେ ଏକତ୍ରିତ ରୂପେ ଆମମାନେ ପୃଥିବୀକୁ ଫେରିଯିବୁ, ଚିରକାଳ ବାସ କରିବାକୁ ଫେରିଯିବୁ। ମୁଁ କହିଥିଲି, ମୋତେ ଏତେବେଳେ ଫେରିଯିବାକୁ ଅଛି କି? ହଁ, ତଥାପି ଲଗାତାର ଆଗକୁ ବଢି ଚାଲ। ମୁଁ ଦେଖିଲି, ପୁଣି ଯେତେ ଦୂର ପର୍ଯ୍ୟନ୍ତ ମୁଁ ଦେଖିପାରିଥିଲି, ମୁଁ ଲୋକମାନଙ୍କର ଗହଳିକୁ ଦେଖିପାରିଥିଲି, ତଥାପି ଆସୁଥିଲେ ଚିତ୍କାର କରୁଥିବା ଅବସ୍ଥାରେ ମୋ ସହିତ ଝୁଲି ପଡିବାକୁ ଚାହୁଁଥିଲେ। ଆମମାନଙ୍କର ଆଦରଣୀୟ ଭାଇ ଏପରି କହି ଆଲିଙ୍ଗନ କରିବାକୁ ଚାହୁଁଥିଲେ। ଠିକ ସେହି ମୁହୂର୍ତ୍ତରେ ରବଟିଏ ମୋତେ କହିଲେ, ସେ ସମସ୍ତଙ୍କୁ ଯେଉଁମାନଙ୍କୁ ତୁମେ କଦାପି ସ୍ନେହ କରିଥିଲ, ପୁଣି ସେ ସମସ୍ତେ ଯେଉଁମାନେ ତୁମକୁ କଦାପି ସ୍ନେହ କରିଥିଲେ, ପରମେଶ୍ୱର ସେମାନଙ୍କୁ ଏହି ସ୍ଥାନରେ ଆପଣଙ୍କୁ ଦେଇଛନ୍ତି। ପୁଣି ମୁଁ ଚାହିଁ ଦେଖିଲି, ଆଉ ସେଠାକୁ ମୋର ପୁରୁଣା କୁକୁରଟି ଚାଲି ଚାଲି ପାଖକୁ ଆସିଲା, ସେଠାକୁ ମୋର ଘୋଡ଼ାଟି ଚାଲି ଆସିଲା, ପୁଣି ଆପଣ ମୁଣ୍ଡକୁ ମୋର କାନ୍ଧ ଉପରେ ଲଗାଇ ଦେଲା, ପୁଣି ଘସି ହେଲା। କହିଲେ, ସେ ସମସ୍ତେ ଯେଉଁମାନଙ୍କୁ ତୁମେ ସ୍ନେହ କରିଥିଲ, ପୁଣି ଯେଉଁମାନେ ତୁମକୁ କଦାପି ସ୍ନେହ ରଖିଥିଲେ, ତୁମର ସେବା କାର୍ଯ୍ୟ ଦ୍ୱାରା ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିଛନ୍ତି। ତତ୍ପରେ ମୁଁ ସ୍ୱୟଂକୁ ସେହି ରମଣୀୟ ସ୍ଥାନରେ ଚାଲି ଆସିବା ଅବସ୍ଥାକୁ ଅନୁଭବ କଲି। ପୁଣି ମୁଁ ଚାରିଆଡ଼କୁ ଅନାଇ ଦେଖିଲି, ହେ ପ୍ରିୟତମା, ତୁମେ ଜାଗିଛ କି? ସେ ସେତେବେଳେ ଶୋଇ ରହିଥିଲେ। ତତ୍ପରେ ମୁଁ ସ୍ୱୟଂକୁ ସେହି ରମଣୀୟ ସ୍ଥାନରୁ ଚାଲି ଆସିବା ଅବସ୍ଥାକୁ ଅନୁଭବ କଲି। ମୁଁ ପୁଣି ଚାରିଆଡ଼କୁ ଅନାଇଲି, ଆଉ ମୁଁ କହିଲି, ପ୍ରିୟତମା, ତୁମେ ଜାଗିଛ କି? ସେ ତଥାପି ଶୋଉଥିଲେ। ତତ୍ପରେ ମୁଁ ବିଚାର କଲି, ଆହେ ଈଶ୍ୱର, ହେ ପ୍ରଭୁ ପରମେଶ୍ୱର, ମୋତେ ସାହାଯ୍ୟ କରନ୍ତୁ, ଗୋଟିଏ ମାତ୍ର ବଚନର ସହିତ ମୋତେ କଦାପି ସାଲିସ କରିବାକୁ ନ ଦିଅନ୍ତୁ, ସେହି ବଚନଟି ସହିତ ମୋତେ ଯଥାସାଧ୍ୟ ସତ୍ୟବାଦୀ ହୋଇ ରହିବାକୁ ଓ ଏହାକୁ ପ୍ରଚାର କରିବାକୁ ଦିଅନ୍ତୁ। କଣ ଯେ ଆସେ ଅବା ଯାଏ ତାହାକୁ ମୁଁ ଭୃକ୍ଷେପ କରେ ନାହିଁ, ଅନ୍ୟ କେହି ଜଣେ ବ୍ୟକ୍ତି ଯେ କଣ କରନ୍ତି ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। କିଶଙ୍କର ପୁତ୍ରଙ୍କ କେତେକ ପ୍ରାଣ ଯେ ମୁଣ୍ଡ ଟେକନ୍ତି, ପୁଣି ଏହା ତାହା ଆଉ ଅନ୍ୟଟି ଯେ କେତେ ସଂଖ୍ୟକ ଅଟନ୍ତି ସେଗୁଡାକ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ହେ ପ୍ରଭୁ, ସେହି ସ୍ଥାନଟି ଆଡ଼କୁ ମୋତେ ଆଗେଇ ଯିବାକୁ ଦିଅନ୍ତୁ, ମୃତ୍ୟୁର ସକଳ ପ୍ରକାର ଭୟକୁ ଅତିକ୍ରମ କରି ଆଗେଇବାକୁ ଦିଅନ୍ତୁ। ମୁଁ ଏହାକୁ କହିଥାଏ ଆଜି ପ୍ରାତଃକାଳରେ ମୋର ସମ୍ମୁଖରେ ବାଇବଲ ରଖି ମୁଁ ଏହି କଥାକୁ କହେ। ସେଠାରେ ମୁଁ ଏକ ଛୋଟ ବାଳକକୁ ହାସଲ କରିଅଛି, ପଢାଇବା ନିମନ୍ତେ 4 ବର୍ଷର ଏକ ଶିଶୁ ବାଳକ ଅଛି। ମୁଁ 9 ବର୍ଷର ବୟସର ଏକ ସାନ ଝିଅକୁ ସୁଦ୍ଧା ହାସଲ କରିଅଛି। ମୁଁ ଏକ ଶୈଶବ ବୟସର ସନ୍ତାନ ଅଛି ଯେଉଁମାନଙ୍କ ପାଇଁ ମୁଁ ଚିନ୍ତିତ ଅଟେ, ଅର୍ଥାତ୍ ପରମେଶ୍ୱର ମାର୍ଗରେ ସେମାନଙ୍କ ବୃଦ୍ଧି ଲାଭର କାରଣଟି ଅଟେ। ହେ ଈଶ୍ୱର, ମୋତେ ବଞ୍ଚି ରହିବାକୁ ଦିଅନ୍ତୁ, ପରମେଶ୍ୱରଙ୍କ ଶାସନ ଅଧୀନ କରି ସେମାନଙ୍କୁ କଢାଇ ନେବାକୁ ମୋତେ ଜୀବିତ ରଖନ୍ତୁ। ଏହି ସବୁର ଉର୍ଦ୍ଧ୍ୱରେ ଏପରି ଲାଗେ ଯେପରିକି ସମସ୍ତ ଜଗତର ବାସିନ୍ଦା ମୋତେ ଚିତ୍କାର କରି କହନ୍ତି, 90 ବର୍ଷ ବୟସର ନାରୀଗଣ ପୁଣି ପୁରୁଷଗଣ ପୁଣି ବିଭିନ୍ନ ଜାତିର ଲୋକମାନେ ସେପରି ଚିତ୍କାର କରି କହନ୍ତି, ଆପଣ ଯଦି ଯାଇନଥାନ୍ତେ ତେବେ ଆମମାନେ ଏହି ସ୍ଥାନରେ ଆସି ପହଞ୍ଚି ନଥାନ୍ତୁ। ହେ ପରମେଶ୍ୱର, ମୋତେ ଯୁଦ୍ଧକୁ ସାମ୍ନା କରିବାକୁ ଦିଅନ୍ତୁ, କିନ୍ତୁ ଏହା ଯଦି ମୃତ୍ୟୁବରଣ କରୁଥିବା ଅବସ୍ଥାକୁ ଆସି ପହଞ୍ଚେ ମୁଁ ଆଉ କିଛି ନୁହେଁ, ଏହା ତ ଏକ ଆନନ୍ଦର କାରଣ ହେବ, ଏହା ସନ୍ତୁଷ୍ଟିର କାରଣ ହେବ। ଏହି ମରଣଶୀଳ ପୁଣି ଅନୁଗ୍ରହହୀନତା ଅବସ୍ଥାରୁ ମୁକ୍ତି ଲାଭର ଏକ ଆନନ୍ଦର କାରଣ ହେବ। ଯଦି ମୁଁ ସେପରି ସୁଯୋଗକୁ ଉତ୍ପନ୍ନ କରିପାରନ୍ତି, ଏହି ଉର୍ଦ୍ଧସ୍ଥ ସ୍ଥାନରେ ଏକ 100 କୋଟି ମାଇଲ୍ର ଉଚ୍ଚରେ ଏକ ଚାରିକଣିଆ ପରିମିତ ସ୍ଥାନରେ ତାହାକୁ ପ୍ରଦର୍ଶନ କରିପାରିଥାନ୍ତି, ଆଉ ତାହା ତ ସିଦ୍ଧ ପ୍ରେମ ପରିଚୟ ଅଟେ। ପ୍ରତ୍ୟେକ ପଦକ୍ଷେପ ଏହି ପଥର ଉଦ୍ଦେଶ୍ୟ ଅଟେ, ଏହା ତ ସଂକୀର୍ଣ୍ଣ ପଥ ଅଟେ। ପୁଣି ଯେଉଁ ସ୍ଥାନରେ ଆମମାନେ ବର୍ତ୍ତମାନ ଅଛୁ ସେହି ସ୍ଥାନରେ ପହଞ୍ଚିଲା ପର୍ଯ୍ୟନ୍ତ ଏହା ଏକ ସଂକୀର୍ଣ୍ଣ ପଥର ପରିଚୟ ଅଟେ, ଏହା ତ ବିନାଶର ବାଦଲରେ ଭରା ଏକ ମାର୍ଗର ପରିଚୟ ଅଗ୍ରସର ହେବ। ସେହି କ୍ଷୁଦ୍ର ବସ୍ତୁଟି ଯାହାକୁ ଆମମାନେ ଅନୁଭବ କରିପାରୁ, ପୁଣି କୌଣସି ଏକ ଅନ୍ୟ ସ୍ଥାନରେ ଏପରି କିଛି ବିଶେଷ ବିଷୟ ରହିଛି ଯାହାକୁ ଆମମାନେ ଅନୁଭବ କରିପାରିଥାଉ, ଏହା ଯେ କଣ ଅଟେ ସେ କଥାକୁ ଆମମାନେ ଆଦୌ ଜାଣୁନା। ଆହେ ମୋର ବହୁମୂଲ୍ୟ ବନ୍ଧୁଗଣ, ମୋହର ଆଦରର ବ୍ୟକ୍ତିଗଣ, ସୁସମାଚାର ପାଇଁ ମୋହର ସ୍ନେହର ଅଧିକାରୀଗଣ, ପରମେଶ୍ୱରଙ୍କ ପାଇଁ ମୋର ପ୍ରିୟ ସନ୍ତାନଗଣ, ମୋତେ ଆପଣଙ୍କର ପାଳକଙ୍କୁ ଶ୍ରବଣ କରନ୍ତୁ। ଆପଣମାନେ ଏପରି କୌଣସି ମାର୍ଗଟିଏ ହୋଇପାରନ୍ତା ବୋଲି ମୁଁ ଇଚ୍ଛା କରେ, ଯଦ୍ୱାରା ମୁଁ ଆପଣଙ୍କୁ ଏହା ବ୍ୟାଖ୍ୟା କରିପାରନ୍ତି, ଯେପରି ସ୍ଥଳେ କୌଣସି ଶବ୍ଦର ପରିଚୟ ନାହିଁ, ମୁଁ ଏହାକୁ ହାସଲ କରିପାରିଲି ନାହିଁ, ଏହା ତ କୌଣସି ସ୍ଥାନରେ ମିଳିଲା ନାହିଁ, କିନ୍ତୁ ଏହି ଶେଷ ପ୍ରଶ୍ୱାସ ବାୟୁର ଶେଷର ମୁହୂର୍ତ୍ତ ମଧ୍ୟରେ ଏପରି ଏକ ଗୌରବମୟ ବିଷୟର ଅବସ୍ଥିତ ରହିଛି ଯାହାକୁ ଆପଣମାନେ କଦାପି ଚିନ୍ତା କରିନଥିବେ। ଏହାକୁ ବ୍ୟାଖ୍ୟା କରି କହିବାକୁ ସେପରି କୌଣସି ଭାଷା ନାହିଁ, ଏପରି କୌଣସି ପନ୍ଥା ମଧ୍ୟ ନାହିଁ, ମୁଁ ଏହାକୁ ଅକ୍ରେଶର ଆଦୌ ବ୍ୟାଖ୍ୟା କରିପାରେ ନାହିଁ, କିନ୍ତୁ ଆପଣମାନେ ଯାହା କିଛି ପ୍ରଚେଷ୍ଟା କରନ୍ତୁ ନା କାହିଁକି, ଆହେ ବନ୍ଧୁ, ଆପଣ ଏକ ସିଦ୍ଧ ପ୍ରେମକୁ ହାସଲ କରିବା ପର୍ଯ୍ୟନ୍ତ ଅନ୍ୟ ସକଳ ପ୍ରକାର ବିଷୟକୁ ପୃଥକ କରି ରଖନ୍ତୁ, ଯେପରି ଏକ ସ୍ଥାନକୁ ଆସି ପହଞ୍ଚନ୍ତୁ ଯେଉଁ ସ୍ଥାନରେ ଆପଣ ପ୍ରତ୍ୟେକ ଜଣଙ୍କୁ ସ୍ନେହ ପ୍ରଦର୍ଶନ କରିପାରନ୍ତି, ପ୍ରତ୍ୟେକ ଶତ୍ରୁକୁ ପ୍ରତ୍ୟେକ ଜଣଙ୍କୁ ଆପଣ ସ୍ନେହ ଦେଖାଇ ପାରନ୍ତି। ମୋ ନିମନ୍ତେ ସେହି ସ୍ଥାନରେ ଥରକର ପରିଦର୍ଶନ ତାହା ମୋତେ ଜଣେ ଭିନ୍ନ ଧରଣର ବ୍ୟକ୍ତିତ୍ୱ କରି ପକାଇଥିଲା, ମୁଁ ଆଦୌ ହୋଇପାରେ ନାହିଁ। ପୂର୍ବରୁ ମୁଁ ଯେଉଁ ଭାଇ ବ୍ରହ୍ମା ରୂପେ ପରିଚିତ ଥିଲି ସେହି ସମାନ ଧର ବ୍ୟକ୍ତି ମୁଁ ଆଉ ରହିଲି ନାହିଁ। ଯେଉଁ ସ୍ଥାନରେ କ୍ଷେତ୍ର ଗୁଡିକ ଅତି କଠିନତର ହେଉଅଛି, ଯେଉଁ ସ୍ଥାନରେ ବିଜୁଳି ଗୁଡିକ ଚମକୁ ଅଛି, ପୁଣି କେହି ଜଣେ ଭେଦିଆ ଗୁପ୍ତଚର ମୋ ଉପରେ ବନ୍ଧୁକଟିଏ ଧରି ମୋତେ ଭୟଭୀତ କରିଥାଏ ନା କାହିଁକି, ଏହା ଯାହା କିଛି ସଙ୍କଟ ସମୟ ହୋଇଥାଏ ନା କାହିଁକି, ଏହା କୌଣସି ପ୍ରକାର ପ୍ରତିବନ୍ଧକକୁ ସୃଷ୍ଟି କରେ ନାହିଁ। ମୁଁ ଯୁଦ୍ଧଟିକୁ ସାମ୍ନା କରିବାକୁ ଯାଉଅଛି, ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେପରି କରିବାକୁ ଯାଉଅଛି। ଯେହେତୁ ମୁଁ ପ୍ରତ୍ୟେକ ଜାତିର ନିକଟରେ ସମସ୍ତ ସୃଷ୍ଟି ନିକଟରେ ଯେଉଁମାନଙ୍କୁ ମୁଁ କହିପାରେ ସେ ସମସ୍ତଙ୍କ ନିକଟରେ ମୁଁ ସୁସମାଚାର ପ୍ରଚାର କରିଅଛି, ସେମାନଙ୍କୁ ସୁଦୂରରେ ରହିଥିବା ସେହି ରମ୍ୟ ଭୁବନ ପାଇଁ ଅତି ସୁନ୍ଦର ସ୍ଥାନଟି ପାଇଁ ପ୍ରଭାବିତ କରୁଅଛି। ଏହା ଅତି ଜଟିଳ ବିଷୟ ବୋଲି ଧାରଣା ହୋଇପାରେ, ଏହା ଅଧିକ ପରିମାଣର ଶକ୍ତିକୁ ସମ୍ଭବତଃ ଦାବି କରିପାରେ, କେତେ ଅଧିକ ସମୟ ଯେ ହୋଇପାରେ ସେ କଥାକୁ ସୁଦ୍ଧା ମୁଁ ଜାଣେ ନାହିଁ। ଶାରୀରିକ ରୂପେ କହିବାକୁ ଗଲେ ମୁଁ ଆଦୌ କିଛି ଜାଣେ ନାହିଁ। ସେହିପରି ସ୍ଥଳେ ସେଦିନ ମୋର ପରୀକ୍ଷା ନିରୀକ୍ଷା ସମୟରେ ସେମାନେ ମୋତେ କହିଥିଲେ, ତୁମ୍ଭେ ଦୀର୍ଘ 25 ବର୍ଷର ଏକ କଷ୍ଟସାଧ୍ୟ ଯୋଗ୍ୟ ଜୀବନକୁ ହାସଲ କରିସାରିଅଛ, ତୁମ୍ଭେ ସୁଦୃଢ ହୋଇ ସାରିଅଛ, ତାହା ମୋତେ ସାହାଯ୍ୟ କଲା, କିନ୍ତୁ ଓହୋ, ତାହା ଏହା ନଥିଲା, ଏହା ତାହା ଆଦୌ ନୁହେଁ। ଏହା ତ ଏପରି କିଛି ବିଷୟ ଯାହାକି ଏହି ଭିତର ପାଖର ସ୍ଥାନ ରହିଛି, ଏହି ନାଶମାନ ଶରୀରଟିକୁ ନିହାତି ପକ୍ଷେ ଅବିନାଶକୁ ଧାରଣ କରିବାକୁ ଅଛି, ଏହି ମର ଶରୀରକୁ ଅମରତ୍ୱକୁ ପରିଧାନ କରିବାକୁ ଅଛି। ଯୀଶୁଙ୍କର ପୁତ୍ରଗଣ ସମ୍ଭବତଃ ମୁଣ୍ଡ ଟେକି ପାରନ୍ତି, ସେମାନେ ସବୁ ପ୍ରକାର ଉତ୍ତମ କାମକୁ କରିଥାନ୍ତି। ଏହାର ବିରୁଦ୍ଧରେ କୌଣସି ପ୍ରକାର କୁଶଳ ଲଗାଇବାକୁ ମୋର କିଛି ନାହିଁ। ଗରିବ ମାନଙ୍କୁ ବିତରଣ କରୁଥିବା କାର୍ଯ୍ୟ ପୁଣି ଶ୍ରଦ୍ଧାର କାର୍ଯ୍ୟ କରୁଥିବା ସମ୍ବନ୍ଧରେ କିଛିଟା କୁରଟନା କରିପାରି ନାହିଁ। ମୁଁ ମନେ ପକାଇ ପାରେ ସାମୁଏଲ ସାଉଲଙ୍କୁ କାହିଁକି ସେମାନେ କହିଥିଲେ ତୁମ୍ଭେ ଭବିଷ୍ୟତବାଣୀ କରିବ, ସେପରି ଧର ଏକ ବାକ୍ୟକୁ ସେ କହିଥିଲେ। ଆଉ ସେମାନେ ମଧ୍ୟରୁ ଏକାଧିକ ବ୍ୟକ୍ତି ଖୁବ୍ ପ୍ରତିଷ୍ଠିତ ବ୍ୟକ୍ତିଗଣ ଥିଲେ, ସାମର୍ଥ୍ୟ ପ୍ରଚାରକ ଥିଲେ, ପୁଣି ପ୍ରଧାନ ସ୍ୱର୍ଗତମାନ ପରି ବଚନକୁ ପ୍ରଚାର କରିପାରିଥିଲେ। ତଥାପି ଏହା ଈଶ୍ୱରଙ୍କ ଇଚ୍ଛା ଆଦର ନଥିଲା, ପରମେଶ୍ୱରଙ୍କୁ ସେମାନଙ୍କ ରାଜା ହେବାକୁ ଥିଲା। ହେ ଭାଇ ଭଉଣୀ, ଆପଣମାନେ ପବିତ୍ର ଆତ୍ମାଙ୍କୁ ନିଜ ନିଜର ମାର୍ଗଦର୍ଶକ ରୂପେ ଗ୍ରହଣ କରି ପକାନ୍ତୁ, ତାଙ୍କୁ ମାର୍ଗଦର୍ଶକ ଦିଅନ୍ତୁ। ଆସନ୍ତୁ ମୁଣ୍ଡ ପାତିବା, ପ୍ରାର୍ଥନା କରିବା।
I'm so homesick and blue, I want to see Jesus. I would like to hear those sweet harbor bells chime. It would brighten my path and would vanish all fear. Lord, let us look past the curtain of time. Lord, let me look past the curtain of sorrows and fear. Let me view that sunny, bright climb. It would strengthen our faith and would vanish all fear.
ପ୍ରଭୁ, ମୁଁ ନିଶ୍ଚିତ ଅଟେ ଆଜିର ପାତକାଳରେ ଏହି କ୍ଷୁଦ୍ର ମଣ୍ଡଳୀଟି ଯଦି ବିତି ସାରିଥିବା ପର୍ଦ୍ଦାର ପଶ୍ଚାତ ଘଟଣାକୁ ଦେଖିପାରନ୍ତା, ସେମାନେ ମଧ୍ୟ ରହିଥିବା ଏକ ପ୍ରକାର ଯାତନାଟି ନୁହେଁ, ସେପରି ଧରଣର ପରିସ୍ଥିତି କଦାପି ହୋଇପାରିନଥାନ୍ତା। ଏକ ପ୍ରକାର ପୀଡ଼ାର ଅବସ୍ଥା ସିଦ୍ଧତା ବିନା ଅନ୍ୟ କିଛି ପରିସ୍ଥିତି ହୋଇନପାରେ। ଆଉ ଏହା ତ କେବଳ ନିମିଷକର ପ୍ରଶ୍ୱାସ ବାୟୁଟି ଏ ସ୍ଥାନର ପୁଣି ସେ ସ୍ଥାନର ମଧ୍ୟବର୍ତ୍ତୀ ଅବସ୍ଥାଟି ଅଟେ, ବୃଦ୍ଧାବସ୍ଥାରୁ ଯୁବକ ଅବସ୍ଥାକୁ ପଦାର୍ପଣ କରିବାର ବିଷୟ ଅଟେ, ସମୟରୁ ଅନନ୍ତକାଳ ବିଷୟଟି ଅଟେ, ଆସନ୍ତାକାଲିର ଭାରତ ସ୍ୱରୂପୀ ଚିନ୍ତାରୁ ପୁଣି ଗତକାଲିର ଦୁଃଖରୁ ବାହାରି ଯାଇ ସିଦ୍ଧତାର ବର୍ତ୍ତମାନ ସମୟର ଚିରସ୍ଥାୟୀ ସମୟ ପର୍ଯ୍ୟନ୍ତ ବିସ୍ତୃତ। ହେ ପ୍ରଭୁ, ମୁଁ ପ୍ରାର୍ଥନା କରେ ଯେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣଙ୍କୁ ଆପଣ ଆଶୀର୍ବାଦ କରିବେ। ହେ ପ୍ରଭୁ, ଏଠାରେ ସେପରି କେତେକ ବ୍ୟକ୍ତି ଯଦି ଉପସ୍ଥିତ ଥାନ୍ତି ଯେଉଁମାନେ କି ଆପଣଙ୍କୁ ପ୍ରେମର ସହିତ ପନ୍ଥାନୁସାରେ ଆପଣଙ୍କୁ ବୁଝନ୍ତି ନାହିଁ, ଆଉ ସତ୍ୟନିଷ୍ଠ ଭାବେ ହେ ପିତା ସେପରି ଧରଣ ପ୍ରେମର ନମୁନା ବିନୁ କେହି ଜଣେ ହେଲେ ସୁଦ୍ଧା ସେହି ପବିତ୍ର ସ୍ଥାନକୁ କଦାପି ପ୍ରବେଶ କରିପାରନ୍ତି ନାହିଁ, ଅର୍ଥାତ୍ ସେହି ନୂତନ ଜନ୍ମର ସହିତ ନୂତନ ରୂପେ ଜନ୍ମଗ୍ରହଣ କରିସାରିଥିବା ପ୍ରେରଣା ବିନୁ ପ୍ରବେଶ କରିପାରନ୍ତି ନାହିଁ। ପବିତ୍ର ଆତ୍ମା ପରମେଶ୍ୱରଙ୍କ ପ୍ରେମ ଅଟନ୍ତି, ପୁଣି ତାହା ଯେ ନିରାଟ ସତ୍ୟକଥା ଅଟେ ଏହା ଆମମାନଙ୍କୁ ଜଣା। ଏଥିରେ କୌଣସି ବଡ଼ କଥା ନୁହେଁ ଯଦି ଆମମାନେ ଆପଣମାନଙ୍କର ବିଶ୍ୱାସ ଦ୍ୱାରା ପର୍ବତଗଣଙ୍କୁ ସ୍ଥାନାନ୍ତରିତ କରିଦେଉ, ପୁଣି ଆମେମାନେ ଯଦି ମହାଶ୍ଚର୍ଯ୍ୟ କର୍ମଗୁଡ଼ାକ କରିଥିଲୁ ତଥାପି ତାହା ବିନୁ ସେଠାସ୍ଥିତ ସେହି ଶ୍ରେଣୀକୁ ଆମମାନେ ଆଉ ଚଢ଼ି ନପାରୁ, କିନ୍ତୁ ତାହାଙ୍କ ସହିତ ଥାଇ ଏହା ଆମମାନଙ୍କୁ ଜାଗତିକ ସକଳ ପ୍ରକାର ଚିନ୍ତାରୁ ଉର୍ଦ୍ଧକୁ ଉଠାଇ ନେବେ। ପିତା, ମୁଁ ପ୍ରାର୍ଥନା କରେ ଯେ ଏଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଆପଣ ଆଶୀର୍ବାଦ କରିବେ। ପୁଣି ଏପରି ହେଉ ଯେ ଏହି ପ୍ରାତଃକାଳରେ ଯେତେ ଜଣ ବ୍ୟକ୍ତି ମୋତେ ଶ୍ରବଣ କରିଥାଇ ପାରନ୍ତି ଏହି ସତ୍ୟତାକୁ କହିପାରନ୍ତି, ଅର୍ଥାତ୍ ପ୍ରଭୁ ଆପଣ ମୋର ସାକ୍ଷୀ ସ୍ୱରୂପ ହୋଇଅଛନ୍ତି, ଯେପରିକି ବୃଦ୍ଧ ସାମୁଏଲ କହିଥିଲେ ଯାହା କିଛି କଥା ସତ୍ୟ ଥିଲା ତଦ୍ଭିନ୍ନ ଅନ୍ୟ କୌଣସି ବିଷୟକୁ ମୁଁ ଆପଣଙ୍କ ନାମରେ ସେମାନଙ୍କର ବି କହିଥିଲି କି ସେମାନେ ସମସ୍ତେ ବିଚାର କରନ୍ତି। ଆଉ ଏତେବେଳେ ମୁଁ ସେମାନଙ୍କୁ କହିଥାଏ ଯେ ହେ ପ୍ରଭୁ, ସେହି ରମ୍ୟ ଦେଶକୁ ଆପଣ ମୋତେ ନେଇଯିବେ, ତତ୍ପରେ ଏହା ଯେ ନିରାଟ ସତ୍ୟକଥା ଅଟେ ସେ ବିଷୟ ଆପଣ ହିଁ ଜାଣନ୍ତି। ସେତେବେଳେ ହେ ପିତ ଏପରି କେତେକ ବ୍ୟକ୍ତି ଯଦି ଏଠାରେ ଉପସ୍ଥିତ ଥାନ୍ତି ଯେଉଁମାନେ ଆପଣଙ୍କୁ ଆଦୌ ଚିହ୍ନନ୍ତି ନାହିଁ, ଏହି ଅବସର ଘଡ଼ିଟି ଏପରି ସମୟଟି ହୋଇପାରୁ ଯେପରିକି ସେମାନେ କହିପାରନ୍ତି, ପ୍ରଭୁ ସେହି ଇଚ୍ଛାଟିକୁ ଆପଣଙ୍କ ଇଚ୍ଛା ରୂପେ ପରିଚିତ କରାଇ ମୋ ହୃଦୟରେ ତାହାକୁ ବ୍ୟବସ୍ଥିତ କରନ୍ତୁ, ହେପିତ ଏହାକୁ ପ୍ରଦାନ କରନ୍ତୁ। ପୁଣି ଆପଣମାନେ ନିଜ ନିଜର ମସ୍ତକ ଗୁଡ଼ିକ ଅବରତ କରି ରଖିଥିବା ସମୟରେ ଆପଣମାନେ ନିଜ ନିଜର ହସ୍ତ ଗୁଡ଼ାକୁ ଉପରକୁ ଉଠାଇବେ, ପୁଣି କହିବେ, ଭାଇ ବ୍ରହ୍ମ ମୋ ପାଇଁ ପ୍ରାର୍ଥନା କରିବେ, ପରମେଶ୍ୱର ମୋର ହୃଦୟ ମଧ୍ୟରେ ବାସ କରି ରହିବେ, ଏହି ଉଦ୍ଦେଶ୍ୟ ନିମନ୍ତେ ନିବେଦନ କରିବେ। ପୁଣି ଆପଣମାନେ ଯେଉଁ ସ୍ଥାନରେ ଉପସ୍ଥିତ ଅଛନ୍ତି ଠିକ ସେହି ସ୍ଥାନରେ ଆପଣମାନେ ଯେତେବେଳେ ବସି ଅଛନ୍ତି କେବଳ ଅତି ପ୍ରୀତିକର ହୋଇ ଉପସ୍ଥିତ ଅଛନ୍ତି। ଆପଣମାନେ କାହିଁକି ପିତାଙ୍କୁ କେବଳ କହନ୍ତି ନାହିଁ, ହେ ପରମେଶ୍ୱର ମୋର ହୃଦୟ ମଧ୍ୟ ଆଜି ବାସ କରନ୍ତୁ, ଜଗତର ସକଳ ବିଷୟକୁ ମୁଁ ଦୂରେଇ ଦିଏ, ମୁଁ ସକଳ ପ୍ରକାର ବିଷୟକୁ ନିଜ ମଧ୍ୟରେ ଦୂରେଇ ଦିଏ, ଆପଣଙ୍କର ସମ୍ପୂର୍ଣ୍ଣ ଜୀବନ କାଳରେ ଆପଣଙ୍କୁ ସ୍ନେହ କରିବାକୁ ପୁଣି ଆପଣଙ୍କର ସେବା କରିବାକୁ ସେସବୁକୁ ମୁଁ ଛାଡ଼ିଦିଏ। ପୁଣି ଆଜିର ଦିନରୁ ଆଉ ଏହି ସମୟରୁ ମୁଁ ଆପଣଙ୍କର ଅନୁଗମନ କରିବି, ଆପଣଙ୍କ ବାଇବଲ ଗ୍ରନ୍ଥର ପ୍ରତ୍ୟେକ ପୁସ୍ତକ ପ୍ରତି ମୁଁ ବିଶ୍ୱସ୍ତତା ପ୍ରଦାନ କରିବି। ଖ୍ରୀଷ୍ଟୀୟ ବାପ୍ତିସ୍ମରେ ଯଦି ଆପଣ ବାପ୍ତିତ ଅଦ୍ୟାବଧି ହୋଇନାହାନ୍ତି ତେବେ ହେ ପ୍ରଭୁ ସେହି ବାପ୍ତିସ୍ମରେ ବାପ୍ତିତ ହେବି। ଯଦି ବର୍ତ୍ତମାନ ସୁଦ୍ଧା ମୁଁ ପବିତ୍ର ଆତ୍ମାଙ୍କୁ ହାସଲ କରିନାହିଁ, ଆପଣମାନେ ଏହାଙ୍କୁ ଯେତେବେଳେ ଲାଭ କରିବେ ସେତେବେଳେ ଆପଣମାନେ ଏହାଙ୍କୁ ଅନୁଭବ କରିବେ। ଏହା ଆପଣଙ୍କୁ ପ୍ରଦାନ କରିବ, ଏହା ଆପଣଙ୍କର ଆବଶ୍ୟକ ପଡୁଥିବା ସେହି ପ୍ରେମ ପୁଣି ସାନ୍ତ୍ୱନାକୁ ପ୍ରଦାନ କରିବ। ଆରେ ବାମ୍ବତ ଆପଣ ଭିନ୍ନ ରୂପେ କରିଥାଇ ପାରନ୍ତି, କେତେକ ଉତ୍ତେଜନାର ଅନୁଭୂତିକୁ ହାସଲ କରିଥାଇ ପାରନ୍ତି, ଯେପରିକି ଆପଣମାନେ ଚିତ୍କାର କରିଥାଇ ପାରନ୍ତି କିମ୍ବା ବିଭିନ୍ନ ଭାଷାରେ କଥାବାର୍ତ୍ତା କରିଥାଇ ପାରନ୍ତି, ଯାହାକି ଅତି ଚମତ୍କାର ବିଷୟ ଅଟେ। ତଥାପି ଐଶ୍ୱରିକ ପ୍ରେମର ଅବସ୍ଥାନ ଯଦି ସେଠାରେ ନାହାନ୍ତି ତେବେ ଏତେବେଳେ ମୋତେ ବିଶ୍ୱାସ କରନ୍ତୁ, କହନ୍ତୁ, ହେ ପ୍ରଭୁ ମୋର ହୃଦୟ ମଧ୍ୟରେ ମୋର ପ୍ରାଣ ମଧ୍ୟରେ ଆପଣଙ୍କ ଆତ୍ମାଙ୍କର ଅବସ୍ଥାନର ଉପସ୍ଥିତିକୁ ସମ୍ପାଦନ କରନ୍ତୁ, ଯେପରିକି ମୁଁ ଆଜି ନିଜ ହୃଦୟ ମଧ୍ୟରେ ସେହି ପ୍ରେମ ପୁଣି ସମ୍ମାନ ପୁଣି ଐଶ୍ୱରିକ ପ୍ରେମଟିକୁ ହାସଲ କରିପାରେ। ତାହା ମୋତେ ସେହି ରମ୍ୟ ସ୍ଥାନକୁ ନେଇଯିବେ ଯେତେବେଳେ ଶେଷ ପ୍ରଶ୍ୱାସଟି ମୋତେ ଛାଡ଼ି ଚାଲିଯାଏ। ଯେତେବେଳେ ଆମମାନେ ପ୍ରାର୍ଥନା କରୁ ସେତେବେଳେ ବିଶ୍ୱାସ ସହିତ ନିବେଦନ କରନ୍ତୁ, ଆପଣମାନେ ସ୍ୱୟଂରୁ ପ୍ରାର୍ଥନା କରନ୍ତୁ, ଏତେବେଳେ ନିଜ ନିଜର ଉପାୟରେ ଆପଣମାନେ ପ୍ରାର୍ଥନା କରନ୍ତୁ, ପୁଣି ପରମେଶ୍ୱରଙ୍କୁ ଆପଣମାନଙ୍କ ପାଇଁ ଠିକ୍ ସେହିପରି ଭାବରେ କରିବା ନିମନ୍ତେ ନିବେଦନ କରନ୍ତୁ। ମୁଁ ଆପଣମାନଙ୍କୁ ସ୍ନେହ କରେ, ମୁଁ ଆପଣମାନଙ୍କୁ ସ୍ନେହ କରେ। ସେଠାରେ ବସି ରହିଥିବା ଧୂସର ବର୍ଣ୍ଣର କେଶଧାରୀ କେତେକ ବ୍ୟକ୍ତି ଯେଉଁମାନେ କି କଠିନ ପରିଶ୍ରମ କରିଛନ୍ତି ପୁଣି ଆପଣମାନଙ୍କର ସନ୍ତାନଗଣଙ୍କୁ ଆହାର ଯୋଗାଇଛନ୍ତି, ଆପଣମାନେ ଗରିବ ସାଧାରଣ ମାତାଗଣ ଯେଉଁମାନେ ନିଜ ନିଜର ଚକ୍ଷୁରୁ କୃତଜ୍ଞ ଧାର ବୁହାଇଥିଲେ, ମୋତେ ଆପଣମାନଙ୍କୁ ଏହା କହି ସାନ୍ତ୍ୱନା ଦେବାକୁ ଦିଅନ୍ତୁ। ଆଦରଣୀୟ ଭଉଣୀ, ସେହି ଅପରପାରୀର ରମ୍ୟ ଭୁବନରେ କିନ୍ତୁ ଏହା ସେପରି ଧରଣର ଆଦୌ ନୁହେଁ, ଏହି କୋଠରୀ ମଧ୍ୟରେ ଏହା ନିଶ୍ଚିତ ରୂପେ ସେପକାର ଅଟେ ବୋଲି ମୁଁ ବିଶ୍ୱାସ କରେ। ଏହା ତ ଠିକ ସେପରି ଧରଣର ଏକ ସ୍ତର ଅଟେ ଯାହା ମଧ୍ୟରେ ଆମମାନେ ବାସ କରିଥାଉ, ଯାହା ମଧ୍ୟରେ ଆମମାନେ ଏତେବେଳେ ବାସ କରି ରହିଥାଉ, ଏହା କେବଳ ନାଶମାନ ଅଟେ। ତଥାପି ମୋ ମଧ୍ୟରେ ଇଚ୍ଛାଟିକୁ ପରିଚିତ କରାନ୍ତୁ, ଆପଣଙ୍କ ଇଚ୍ଛାଟି ତାହା ହେଉ। ଆମ୍ଭେମାନେ ଯେତେବେଳେ ସମୟ ତୁମେ ପ୍ରାର୍ଥନା କରୁ ଆପଣମାନେ ମଧ୍ୟ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ସଦ୍ଭକ୍ତିର ସହିତ ଆପଣଙ୍କ ବଚନର ଆଧାର କରି ପୁଣି ଆପଣଙ୍କ ପବିତ୍ର ଆତ୍ମାଙ୍କ ଉପରେ ଆଧାରିତ ହୋଇ ଆମମାନେ ଯେ କେଉଁ ସ୍ଥାନରୁ ଆସିଥାଉ, ଆମମାନଙ୍କ ଜନ୍ମଗ୍ରହଣର ପ୍ରକ୍ରିୟା ଯେ କେଉଁ ସ୍ଥାନରୁ ଆସେ ଏହାକୁ ଜାଣିଥିବାରୁ ଆମମାନେ ଖୁବ୍ ଆନନ୍ଦିତ ଅଟୁ। ଆମମାନେ ଏହାକୁ ଜାଣି ଖୁବ୍ ଆନନ୍ଦିତ ଅଟୁ ଯେ ଆମମାନେ ମନୁଷ୍ୟର ଇଚ୍ଛାରୁ କିମ୍ବା ଶରୀର ଇଚ୍ଛା ଜାତ ହୋଇନଥିଲୁ କିନ୍ତୁ ଈଶ୍ୱରଙ୍କ ଇଚ୍ଛାରୁ ଜାତ ହୋଇଥିଲୁ। ପୁଣି ଆଜି ଆମମାନେ ପ୍ରାର୍ଥନା କରୁ କି ପିତା ସେହିମାନେ ଯେଉଁମାନେ କ୍ଷମାଦାନର ଅନୁଗ୍ରହକୁ ଏତେବେଳେ ନିବେଦନ କରୁଅଛନ୍ତି, ଅର୍ଥାତ୍ ହେ ପ୍ରଭୁ ଆପଣଙ୍କର ଆତ୍ମା ସେହି କାର୍ଯ୍ୟଟିକୁ ସମ୍ପାଦନ କରିବେ। ଏହାକୁ କହିବା ନିମନ୍ତେ ମୋ ପାଖରେ କୌଣସି ପ୍ରକାର ଉପାୟ ନାହିଁ। ମୁଁ ତ ଜଣେ ସାଧାରଣ ମନୁଷ୍ୟ ମାତ୍ର ଅଟେ, କିଶଙ୍କର ପୁତ୍ର ଅଟେ, କିନ୍ତୁ ଆମମାନେ ଆପଣଙ୍କୁ ପବିତ୍ର ଆତ୍ମାଙ୍କର ଆବଶ୍ୟକକୁ ଲାଭ କରୁ। ପରମେଶ୍ୱର ସାମୁଏଲଙ୍କ ପରି ମୋତେ ହେବାକୁ ଦିଅନ୍ତୁ, ସେହି ଜଣଙ୍କ ପରି ଯିଏକି ପରମେଶ୍ୱରଙ୍କ ବଚନର ସତ୍ୟ କଥାକୁ କହନ୍ତି। ଆଉ ଆପଣ ତ ଅଦ୍ୟାବଧି ଏହାକୁ ପ୍ରକଟ କରି ସାରିଛନ୍ତି। ଆପଣଙ୍କ ସହିତ ମୁଁ ଯେତେ ଦିନ ଧରି ବିଶ୍ୱସ୍ତ ହୋଇ ରହିଥିବି, ଆପଣ ଏହାକୁ ଲଗାତାର ରୂପେ କରିବେ ଏପରି ମୁଁ ବିଶ୍ୱାସ କରେ। ପିତା, ସେମାନେ ସମସ୍ତେ ଯେତେବେଳେ ଅନନ୍ତ ଜୀବନ ଯେପରି ଗ୍ରହଣ କରିନେଇପାରନ୍ତି, ଏହି ଦିନଟି ସେମାନଙ୍କଠାରୁ ଯେପରି କଦାପି ଦୂରେଇ ନଯାଏ, ସେହି ଘଡ଼ିରେ ସେମାନେ ଏହି ଜଗତକୁ ଛାଡ଼ିବାର ମୁହୂର୍ତ୍ତଟି ଯେତେବେଳେ ଆସି ଉପସ୍ଥିତ ହୁଏ, ଏହା ଯେପରି ସମ୍ଭବ ହୁଏ, ମୁଁ ସେମାନଙ୍କୁ ଯାହା କିଛି ବିଷୟକୁ ଯେତେବେଳେ କହିଅଛି ତାହା ଏକ ବାସ୍ତବକୁ ଯେପରି ଉନ୍ମୋଚନ କରିପାରେ। ତତ୍ପରେ ଆମମାନେ ଏହି ସ୍ଥାନରେ ଯେହେତୁ ବସିଥାଉ, ଅତି ନାଶମାନ ଅବସ୍ଥାରେ ବସିଥାଉ, ନିଜ ନିଜର ଘଡ଼ିକୁ ଅନାଇ ରହିଥାଉ, ଆମମାନଙ୍କ ରାତ୍ରିର ଭୋଜନ ପାଇଁ ଚିନ୍ତା କରୁଅଛୁ, ଆସନ୍ତାକାଲିର କାର୍ଯ୍ୟ ପାଇଁ ଚିନ୍ତା କରୁଅଛୁ, ଜୀବନର ସକଳ ପ୍ରକାର ବ୍ୟଗ୍ରତା ପ୍ରତି ଯତ୍ନ ଥାଇ ଚିନ୍ତା କରୁଅଛୁ, ଏହିସବୁ କିନ୍ତୁ ସେତେବେଳେ ଆଉ ରହିବ ନାହିଁ, ସେହିସବୁ ଲୋପ ପାଇଯିବ। ଏହିଠାରେ କୌଣସି ପ୍ରକାରେ ଚିନ୍ତାର ବିଷୟ ରହିବ ନାହିଁ, କେବଳ ଚିରସ୍ଥାୟୀ ଏକ ମହାନ ଆନନ୍ଦ ରହିଥିବ। ପିତା, ମୁଁ ଏହାକୁ ଯାଚନା କରେ, ଅର୍ଥାତ୍ ଆଜିର ରାତ୍ରିକାଳରେ ସେହିସବୁ ବ୍ୟକ୍ତି ଯେଉଁମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଏହି ଦର୍ଶନ କଥାକୁ ମୋତେ କହିବାର ଶୁଣିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ସେହି ଅପର ପାର୍ଶ୍ୱସ୍ଥ ସ୍ଥାନରେ ପରି ଭେଟିପାରେ। ଯଦ୍ୟପି ଏପରି କେତେକ ବ୍ୟକ୍ତି ସମ୍ଭବତଃ ଏହି ସ୍ଥାନରେ ଉପସ୍ଥିତ ଥାଇପାରନ୍ତି, ଯେଉଁମାନେ ମୋହର ପ୍ରଚାର ସହିତ ସହମତ ପ୍ରକାଶ କରୁଥାଇ ନ ପାରନ୍ତି, ପୁଣି ନାରୀଗଣ ସୁଦ୍ଧା ସେପରି କରୁଥାଇ ପାରନ୍ତି। ମାତା ପିତା, ତାହା ଆମମାନଙ୍କ ଚଲାପଥରେ କଦାପି ବାଧାର କାରଣ ହୋଇ ଯେପରି ଠିଆ ନ ହେଉ। ସେହି ଅପର ପାର୍ଶ୍ୱରେ ଆମମାନେ ସେମାନଙ୍କ ସହିତ ଯେପରି ଭେଟିପାରୁ, ସେମାନେ ମଧ୍ୟ ଯେପରି ଦୌଡ଼ି ପାରନ୍ତି, ତତ୍ପରେ ଆମମାନେ ପରସ୍ପରକୁ ଯେପରି ଉଣ୍ଡାଇ ପାରୁ, ଚିତ୍କାର କରି ଉଠୁ, ହେ ଆମମାନଙ୍କର ଆଦରଣୀୟ ଭାଇ, ଏପରି କହି ଚିତ୍କାର କରି ଉଠୁ, ସେଠାରେ ଏହାକୁ ଦେଖାଇଥିବା ନ୍ୟାୟ ହେବାକୁ ଦିଅନ୍ତୁ। ହେ ପ୍ରଭୁ, ପ୍ରତ୍ୟେକ ଜଣଙ୍କୁ ଯେମାନଙ୍କୁ ମୁଁ ସ୍ନେହ କରେ, ପୁଣି ସେହି ସମସ୍ତେ ଯେଉଁମାନେ ମୋତେ ସ୍ନେହ କରନ୍ତି, ପ୍ରତ୍ୟେକଙ୍କୁ ଦର୍ଶନ କରାନ୍ତୁ। ହେ ପ୍ରଭୁ, ଏହା ଯେ ଠିକ୍ ସେପରି ଧରଣର ଦର୍ଶନଟି ହେବ ଏପରି ମୁଁ ନିବେଦନ କରେ, ପୁଣି ସେମାନଙ୍କୁ ସ୍ନେହ କରେ। ହେ ପିତା, ସେମାନଙ୍କୁ ଉପସ୍ଥିତ ହେବାକୁ ଦିଅନ୍ତୁ, ଏତେବେଳେ ଅନନ୍ତ ଜୀବନ ପାଇଁ ମୁଁ ସେମାନଙ୍କୁ ଅର୍ପଣ କରେ, ଏହାକୁ ଗ୍ରହଣ କରି ନେବାକୁ ସେମାନେ ଆପଣମାନଙ୍କ ଅଂଶକୁ ସଫଳ କରନ୍ତୁ, ଯେହେତୁ ଯୀଶୁଙ୍କ ନାମରେ ମୁଁ ଏହାକୁ ନିବେଦନ କରେ, ଆମେନ୍। ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା ଉତ୍ସର୍ଗ କରିବା ନିମନ୍ତେ ଆମମାନେ କେବଳ କିଛି ସମୟର ଅବସରକୁ ହାସଲ କରିଅଛୁ। ଏଠାରେ ଏକ ଶିଶୁ ବାଳିକାକୁ ପୀଡ଼ିତ ଅବସ୍ଥାରେ ଉପସ୍ଥିତ ଥିବାର ମୁଁ ଦେଖେ, ପୁଣି ଚୌକି ଉପରେ ଜନୈକା ଭଦ୍ର ମହିଳାଙ୍କୁ ବସିଥିବା ଦୃଶ୍ୟକୁ ମୁଁ ସୁଦ୍ଧା ଦେଖେ। ପୁଣି ଆହେ ମୋର ବହୁମୂଲ୍ୟ ଭାତୃଗଣ, ଭଉଣୀଗଣ, ଆପଣମାନଙ୍କ ପାଇଁ ମୁଁ କହେ, ମୋତେ ଦୟାକରି ଆଦୌ ଭୁଲ ବୁଝନ୍ତୁ ନାହିଁ, କାରଣ କଣ ଯେ ଘଟିଲା ସେ ବିଷୟକୁ ମୁଁ ଆଦୌ ଜାଣେ ନାହିଁ, କଣ ଯେ ଘଟିଥିଲା ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, ମାତ୍ର ଈଶ୍ୱର ମୁଁ ଯେତେବେଳେ ଫଳେ ମୋତେ ସେହି ସ୍ଥାନକୁ ଫେରିଯିବାକୁ ଦିଅନ୍ତୁ, ସେହି ସ୍ଥାନକୁ ମୋତେ ଯିବାକୁ ଦିଅନ୍ତୁ ଯେଉଁ ସ୍ଥାନରେ ମୁଁ ଯାଇ ରହିବାକୁ ଚାହେଁ, ଏହା ଯେ କୌଣସି ସମୟରେ ହୋଇଥିଲା ନା କାହିଁକି ମୁଁ ସେଠାରେ ରହିବାକୁ ଚାହେଁ। ମୁଁ ପାଉଲଙ୍କ ପରି ହେବାକୁ ଆଦୌ ଇଚ୍ଛା କରୁନାହିଁ, ଯିଏକି ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲେ, ମୁଁ ତାହାକୁ ଆଦୌ କହୁନାହିଁ, ମୁଁ ଏପରି ବିଶ୍ୱାସ କରେ ଯେ ତାହା ମୋତେ କେବଳ ଉତ୍ସାହିତ କରିବାକୁ ଚେଷ୍ଟା କରୁଅଛି, ମୋତେ କିଛିଟା ବିଶେଷ ବିଷୟକୁ ଦେବା ପାଇଁ, ପୁଣି ଆଗତ ହେଉଥିବା ମୋର ନୂତନ ସେବା କାର୍ଯ୍ୟ ପାଇଁ ମୋତେ କିଛିଟା ଉତ୍ସାହ ଦେବା ପାଇଁ ଯତ୍ନ କରୁଅଛି। କିଛି କ୍ଷଣ ପାଇଁ କିଛିଟା ବିଷୟକୁ ମୁଁ ପଢିବା ପାଇଁ ଯଦି ଇଚ୍ଛା କରିବି, ତେବେ ସେହିପରି ସ୍ଥଳେ ଏହା ବାଧାର କାରଣ ହେବ ବୋଲି ଅନୁମାନ କରାଯିବ କି? ଏହା ଉପଯୁକ୍ତ ଏକ ଆଶ୍ରୟ ହେବ କି? ରାଷ୍ଟ୍ର ଏକ ପ୍ରମୁଖ ମୁଖସା ପତ୍ରିକାରେ ବିଲି ଗ୍ରାହମଙ୍କର ବିଷୟରେ ଲିଖିତ ଥିଲା।
ଆଚାର୍ଯ୍ୟ ବିଲି ଗ୍ରାହମ ଇସ୍ଲାମିୟଙ୍କୁ ଆହ୍ୱାନ ଦେଇଥିଲେ। ଫେବୃଆରୀ 15, 1960 ଆଫ୍ରିକାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ପ୍ରବନ୍ଧଟିର ଲେଖକ ଜଣକ, ଯିଏକି ମୁସଲମାନ ଧର୍ମର ମହମ୍ମଦୀୟ ଥିଲେ, ସେ ବିଚାର ରଖନ୍ତି ଯେ ସେହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡ଼ିକ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାରର ସେବା କାର୍ଯ୍ୟ ସହିତ ଅନୁଗମନ କରିବା ଉଚିତ, ଯିଏ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ସେ ଉଦ୍ଧୃତ କରି କହନ୍ତି, ଏହା ଏପରି ହିଁ ଅଟେ। ଖ୍ରୀଷ୍ଟ ଆପଣଙ୍କ ଅନୁସରଣକାରୀମାନଙ୍କୁ ପ୍ରତିଜ୍ଞା କରିଥିଲେ, ଯେତେବେଳେ ସେ କହିଥିଲେ, ମୋଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହିସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ। ସେହିସବୁ କାର୍ଯ୍ୟକୁ ମଣ୍ଡଳୀ କଦାପି ସାଧନ କରିଛି କି? ଖ୍ରୀଷ୍ଟଙ୍କର ଯେ ସକଳ ଗୁଣର ପରିଚୟ ବାଇବଲ ମଧ୍ୟ ରହିଛି, ସେହିସବୁକୁ କରିଛି କି? ଏହା ଆଜି କରିପାରେ କି? ଯେକୌଣସି ଏକ ସୁପ୍ରସିଦ୍ଧ ମଣ୍ଡଳୀ ଖ୍ରୀଷ୍ଟଙ୍କ ଦ୍ୱାରା ସଫଳ କରାଯାଇଥିବା ଅର୍ଦ୍ଧେକ କର୍ମକୁ ସୁଦ୍ଧା ସମ୍ପାଦନ କରିପାରେ କି? ମହତ୍ କର୍ମଗୁଡ଼ିକୁ କରିବାର ବିଷୟକୁ ନ କହି ସେପରି କରିପାରେ କି? ଆପଣମାନେ ବ୍ୟକ୍ତିଗତ ରୂପେ କରିପାରନ୍ତି କି? ଜଣାଶୁଣା ଖ୍ରୀଷ୍ଟୀୟ ଆବେଦନକାରୀ ଉଠିପାରନ୍ତି କି? ଏକ ମୃତ ବ୍ୟକ୍ତିଙ୍କୁ ଶାରୀରିକ ଜୀବନ ସହିତ ସଜୀବ କରି ଉତ୍ଥାପିତ କରିପାରନ୍ତି କି? ଆପଣମାନେ ସମୁଦ୍ରର ଜଳ ଉପରେ ଚାଲିପାରନ୍ତି କି? ଆପଣମାନେ ପୀଡିତମାନଙ୍କୁ ସୁସ୍ଥ କରିପାରନ୍ତି କି? ପୁଣି ଅନ୍ଧକୁ ଚକ୍ଷୁଜାଳ କରିପାରନ୍ତି କି? ମହମ୍ମଦୀୟ ମାନଙ୍କ ଘରରେ ରହିଥିବା ଉପର ବର୍ଣ୍ଣିତ ତ୍ରୁଟି ଗୁଡ଼ିକ ଠିକ୍ ସେହିପରି ଧରଣର ହୋଇ ରହିନାହିଁ କି? କିମ୍ବା ସ୍ଥିରୀକୃତ ହୋଇନାହିଁ କି? କିମ୍ବା ଖ୍ରୀଷ୍ଟଙ୍କ ଦ୍ୱାରା ପରୀକ୍ଷିତ ହୋଇନାହିଁ କି? ଏହି ସମାନ ଧରଣର ମନ୍ତବ୍ୟଟି ଅନୁସରଣକାରୀମାନଙ୍କୁ କିମ୍ବା ଆପଣମାନଙ୍କ ବିଶ୍ୱାସକୁ ପ୍ରଭାବିତ କରିନାହିଁ କି? ଏହି ମୁସଲମାନ ବ୍ୟକ୍ତିଙ୍କୁ ସେମାନେ ଅଯୋଗ୍ୟ ବୋଲି ବିଚାର କରନ୍ତି, ତଥାପି ସେ ନ୍ୟାୟପରାୟଣ ଥିଲେ। ମାତ୍ର ଏହି ସ୍ଥାନରେ ଏହି ଉକ୍ତିଟି ରହିଛି ଯାହାକୁ ସେମାନଙ୍କର ପ୍ରକାଶ କରିବାର ଥିଲା। ବାଇବଲକୁ ପାଠ କରିବା ନିମନ୍ତେ ପୁଣି କୋରାନ ସହିତ ପରିଚିତ ହେବା ନିମନ୍ତେ ସବୁଠାରୁ ଉତ୍ତର ଯୋଗ୍ୟ ଉତ୍ତର ଯାହା ତାହା ଏହାହି ଅଟେ। କୋରାନ ତାହାର ପରିଚୟକୁ ବ୍ୟକ୍ତ କରେ, ତୁଳନା କରିବା ଦ୍ୱାରା ତାହାକୁ ପ୍ରକାଶ କରେ। ମୁସଲମାନ ସମ୍ପ୍ରଦାୟର ଦାବିଟି ତାହା ତ ଅତୁଳନୀୟ ଅଟେ, ଅବ୍ୟକ୍ତ ଅଟେ, ପୁଣି ଖ୍ରୀଷ୍ଟୀୟ ବିଶ୍ୱାସ ପାଇଁ ଅସହନୀୟ ବିଷୟ ଅଟେ, ସମ୍ପୂର୍ଣ୍ଣ ରୂପେ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଚତୁର୍ତାର ବିଷୟ ଅଟେ। ଏହା ଯେ ଏକ ପ୍ରକାର ବିଚାର ବୁଦ୍ଧିର ପ୍ରଭାବ ଅଟେ, ଏପରି ମୁଁ ଧାରଣା କରେ। ଯେ କୌଣସି ପ୍ରକାର ହେଉ ପଛେ ଲେଖକ ଜଣକ ମଣ୍ଡଳୀ ସହିତ ଆଶ୍ଚର୍ଯ୍ୟଜନକ ସକଳ କାର୍ଯ୍ୟରେ ସମ୍ବନ୍ଧିତ ଅଟେ, ସେ ବିଷୟଟିକୁ ଏକ ପ୍ରମୁଖ ବିଷୟବସ୍ତୁ ରୂପେ ପ୍ରତିପାଦନ କରିଛନ୍ତି। ତଥାପି ଏହି କ୍ଷେତ୍ରରେ ଆମମାନେ ଲେଖକଙ୍କର ବିଶ୍ୱସ୍ତ ସମ୍ବନ୍ଧରେ ପୁନଶ୍ଚ ସନ୍ଦେହ ପ୍ରକାଶ କରିଥାଉ, କାରଣ ଏପରି ଯେଉଁ ବ୍ୟକ୍ତି ଅଛନ୍ତି ଯିଏକି ଆଚାର୍ଯ୍ୟ ୱିଲିୟମ ବ୍ରାନହାମଙ୍କ ଦ୍ୱାରା କରାଯାଇଥିବା ସକଳ ପ୍ରକାରର ଆଶ୍ଚର୍ଯ୍ୟଜନକ କାର୍ଯ୍ୟର ସମାନତାକୁ ରକ୍ଷା କରିପାରେ, ପୁଣି ତାହାର ବିରୋଧ କରିପାରେ, ଯାହାକୁ ସେ ଦକ୍ଷିଣ ଆଫ୍ରିକାରେ ମୁସଲମାନ ସମ୍ପ୍ରଦାୟର ମଧ୍ୟରେ କହିଥିଲେ, ଯେତେବେଳେ 10,000 ସଂଖ୍ୟକ ମୁସଲମାନ ଖ୍ରୀଷ୍ଟଙ୍କୁ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଡରବାନ ସହରରେ ୱିଲିୟମ ବ୍ରାନହାମଙ୍କ ସେବା କାର୍ଯ୍ୟ ଅଧୀନରେ ପୂର୍ଣ୍ଣ ସମ୍ପୂର୍ଣ୍ଣ ବିଶ୍ୱର ବିଭିନ୍ନ ଅଞ୍ଚଳରେ କରାଯାଇଥିବା ସେବା କାର୍ଯ୍ୟ ଅଧୀନରେ ଥାଇ ଯାହା କରାଯାଇଥିଲା, ପୁଣି ପୂର୍ବୀ ଆଫ୍ରିକାରେ ଟିଏଲ ଅସବର୍ଣ୍ଣଙ୍କ ସେବାର ଅଧୀନରେ ଯାହା କିଛି ମହତ୍କର୍ମାନ କରାଯାଇଥିଲା, ସେସବୁର ସମାନତାକୁ କେହି ରକ୍ଷା କରିପାରନ୍ତି ନାହିଁ। ଅବଶ୍ୟ ବିଲି ଗ୍ରାହମଙ୍କ ସପକ୍ଷରେ ଆମମାନେ 100% ସମର୍ଥନକୁ ରକ୍ଷା କରିଥାଉ। ଆମମାନେ ପ୍ରଶ୍ନର ସମ୍ବନ୍ଧରେ ଆଲୋଚନା କରିଥିଲୁ, ପ୍ରଶ୍ନର ଯେଉଁ ଆଲୋଚ୍ୟ ବିଷୟ ରହିଛି ତାହାର କୌଣସି ମୂଲ୍ୟ ନାହିଁ। ତଥାପି ଏହିସବୁର ମଧ୍ୟରେ ପୁଙ୍ଖାନୁପୁଙ୍ଖ ଭାବେ ଅବସ୍ଥାନ୍ତ ରହିଥିବା ସତ୍ତ୍ୱେ ସେ ମୋତେ କହିଥିଲେ, ଆମମାନେ ପ୍ରଚାରକଗଣ ଭଣ୍ଡ ବ୍ୟକ୍ତିଗଣ ଅଟୁ, ଆମମାନେ ଯେ କଣ କରୁଥିଲୁ ସେ ବିଷୟରେ ସୁଦ୍ଧା ଆମେ ଜାଣିନଥିଲୁ। ସେମାନଙ୍କୁ ସାକ୍ଷୀ ସ୍ୱରୂପ ହେବାକୁ ଥିଲା, ଯେପରି ଭାବେ ହେଉ ପଛେ ପରମେଶ୍ୱର ଯେ ତାହାକୁ ସାଧନ କରିଥିଲେ, ସେହି କଥାଟିକୁ ଆପଣମାନଙ୍କ ସମ୍ବାଦପତ୍ରରେ ଲେଖି ତତ୍ ବିଷୟରେ ସାକ୍ଷୀ ସ୍ୱରୂପ ହେବାକୁ ଥିଲା। ପରମେଶ୍ୱର ଆଜି କାଲି ମଧ୍ୟ ଠିକ୍ ସମଭାବରେ ଯୋଗ୍ୟ ଈଶ୍ୱର ଅଟନ୍ତି, ଯେପରି ସେ ପୂର୍ବରୁ ଥିଲେ। ସେମାନେ ଯେ ଏହାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, ଆପଣମାନେ ସମ୍ଭବତଃ ଏପରି ବିଚାର ପୋଷଣ କରିପାରନ୍ତି, କାରଣ ସେମାନେ ଏହାକୁ ବୁଝିନଥାନ୍ତି। ଏହା ଅକେଶରେ ଗୁପ୍ତ ହୋଇ ରହିନାହିଁ, ଏହାକୁ କୌଣସି ଏକ ଜନଶୂନ୍ୟ ସ୍ଥାନରେ କରାଯାଇ ନାହିଁ, ପୁଣି ଶତ ଶତ ସହସ୍ର ସହସ୍ର ସଂଖ୍ୟକ ଲୋକଙ୍କ ସେଠାରେ ବସିରହି ଏହାକୁ ଦେଖୁଥିଲେ। ସେହି ସ୍ଥାନକୁ ସେହି ଅପଙ୍ଗ ପୁଣି ଦୁଷ୍ଟ ବାଳକଟିକୁ ଆସିଥିବା ସେମାନେ ଯେତେବେଳେ ଦେଖିଥିଲେ, ପୁଣି ତାହାର ଜୀବନ ସମ୍ବନ୍ଧରେ ପବିତ୍ର ଆତ୍ମା ତା ଭିତରେ ପରିଚିତ କରାଇଥିଲେ। ତତ୍ପରେ ଅନ୍ୟାନ୍ୟ ଘଟଣାବଳୀ ସମ୍ପର୍କରେ ପୁଣି ସେଠାରେ ଯେ କଣ ଘଟିଥିଲା ସେ ବିଷୟକୁ କହିଥିଲେ। ପୁଣି ଦଶ ହଜାର ସଂଖ୍ୟକ ମୁସଲମାନଙ୍କର ସ୍ୱୟଂକୁ ଭୂମି ଉପରେ ଲେଟାଇ ପକାଇଲେ ଆଉ ନିରବଚ୍ଛିନ୍ନ ଭାବେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଳଗତ ରୂପେ ଗ୍ରହଣ କରିଥିବାର ଦୃଶ୍ୟକୁ ସେମାନେ ସ୍ୱଚକ୍ଷୁ ଦେଖିଥିଲେ। ଆମେମାନେ ଅଦ୍ୟାବଧି ଟିଏଲ ଅସବର୍ଣ୍ଣଙ୍କୁ ଲାଭ କରିଥିଲୁ, ପୁଣି ଅନ୍ୟାନ୍ୟ କେତେକଙ୍କୁ ସୁଦ୍ଧା ହାସଲ କରିଅଛୁ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ମେଷମାନଙ୍କର ଭୋଜନକୁ ଭୋଜନ କରାନ୍ତି। ମୁଁ ଏପରି ଧାରଣା କରେ ଯେ ଭାଇ ଅସବର୍ଣ୍ଣ ବର୍ତ୍ତମାନ ସୁଦ୍ଧା ମୁସଲମାନ ସମ୍ପ୍ରଦାୟ ଲୋକମାନଙ୍କ ମଧ୍ୟକୁ ପ୍ରବେଶ କରିନାହାନ୍ତି। ସେମାନେ ଦାବି କରି କହନ୍ତି ଯେ ସେମାନେ ବହୁଳ ରୂପେ ପୂର୍ବରୁ କ୍ଷମତାଶାଳୀ ହୋଇ ରହି ଆସିଅଛନ୍ତି। ଏହା ଆମମାନେ ଏପରି ଏକ ପରମେଶ୍ୱରଙ୍କୁ ହାସଲ କରିଅଛୁ ଯିଏକି ସିଂହର ଆକ୍ରମଣରୁ ମେଷକୁ ରକ୍ଷା କରିପାରନ୍ତି, ଏକ ପଲକୁ ଏକ ମେଷକୁ ଭାଲୁର ମୁଖରୁ ରକ୍ଷା କରିପାରନ୍ତି। ଏହା ମୋତେ ଜାଣିବା ଦ୍ୱାରା ଖୁବ୍ ଭଲ ଲାଗିଛି ଯେ ସେମାନଙ୍କୁ ଏହା ନିହାତି ପକ୍ଷେ ଲେଖି ନେବାକୁ ଅଛି, ପୁଣି ଏହାକୁ ହୃଦୟଙ୍ଗମ କରିବାକୁ ଅଛି ନୁହେଁ। ସେମାନେ ଯେ ଏହା ସେପରି କରି ନା ପାରନ୍ତି ନାହିଁ ଏପରି ବିଚାର କରନ୍ତି, ସେମାନେ ଫେରିଯାଆନ୍ତି, ପୁଣି ନିଜର ପିଠିକୁ ମୁଡି ପକାନ୍ତି, ପୁଣି ଏପରି କହନ୍ତି ଆରେ ବା ସେହି ସବୁ ଦିନ ବିତି ସାରିଛି। ମୁସଲମାନ ମାନେ ପଚାରିଥିଲେ ସେମାନେ ସେପରି ଅଟନ୍ତି କି, ତେବେ ତ ବାଇବଲର ସମସ୍ତ ବୃତ୍ତାନ୍ତ ବିତି ସାରିଛି, ସେ ସବୁର ଅନ୍ତ ହୋଇସାରିଛି, ଆପଣମାନେ ସର୍ବପ୍ରକାରେ ଭ୍ରାନ୍ତିକ ଅଟନ୍ତି। ଆପଣମାନେ ତ ଏପରି ଜଣେ ବ୍ୟକ୍ତିଙ୍କର ଆରାଧନା କରୁଅଛନ୍ତି ଯିଏକି ମୃତ୍ୟୁବୋଧ କରିଥିଲେ ଆଉ ତାଙ୍କ ନାମ ଯୀଶୁ ଥିଲା, ପୁଣି ବହୁ ବର୍ଷ ପୂର୍ବେ ସେ ମୃତ୍ୟୁବରଣ କରିଥିଲେ, ପୁଣି ସେ ଯେ ମୂର୍ତ୍ତିତ ହୋଇଥିଲେ ସେପରି କୌଣସି ଯୁକ୍ତିଯୁକ୍ତ ପ୍ରମାଣ ଆଦୌ ନାହିଁ। ମାତ୍ର ଦରବାର ସ୍ଥାନର ଉପାସନାରେ ସେମାନେ ତାହାକୁ କହିପାରି ନଥିଲେ, ସେହି ସ୍ଥାନରେ ସେପରି ସମାଧାନ କାର୍ଯ୍ୟକୁ ଉପସ୍ଥିତ ହୋଇ କରୁଥିବା ସେ ତାର ପରିଚୟକୁ ପ୍ରଦାନ କରିଥିଲେ ଯାହାକୁ ସେ ଦିନେ କରିଥିଲେ, ପୁଣି ସେମାନଙ୍କ ପ୍ରମାଣିତ କରିଥିଲେ ଆଉ ଏପରିକି ସଂଗଠନ ଗୁଡିକୁ ସୁଦ୍ଧା ଫେରି ଆସିବାକୁ ପଡିଥିଲା। ପୁଣି ସେହି ସମାନ ବ୍ୟକ୍ତି ଜଣକ ଯିଏ ଲେଖିଥିଲେ ପୁଣି ମୋତେ ଏପରି କହିଥିଲେ ଯେ ମୋତେ ନିଜର ଶିକ୍ଷାକୁ ବାଇବଲ ସହିତ ସମ୍ବନ୍ଧ ସ୍ଥାପନ କରି ଲକ୍ଷ୍ୟ କରିଥିଲା ବୋଲି। ସେହି ଉକ୍ତ ବ୍ୟକ୍ତି ଜଣକ ଥିଲେ ଯିଏକି ସେମାନଙ୍କ ପତ୍ରିକାରେ ତାହାକୁ ଛାପି ପ୍ରକାଶ କରିଥିଲେ। ତାଙ୍କୁ ପ୍ରଶଂସା ଦେବା ନିମନ୍ତେ ଈଶ୍ୱର ସେମାନଙ୍କୁ ପ୍ରସ୍ତୁତ କରିବେ, ଯେକୌଣସି ପ୍ରକାରେ ଅବାଧରେ କିପରି କାମକୁ କରାଇବେ ତା ନିରାଟ ସତ୍ୟ କଥା ଅଟେ। ଯେକୌଣସି ପ୍ରକାର ହେଉ ପଛେ ତାଙ୍କର ସ୍ତୁତିବାଦ କରିବା ନିମନ୍ତେ ସେ ତାହାକୁ ବାଧିତ କରିବେ। ଏଠାରେ ବସି ରହିଥିବା ଏକ ପୀଡିତା ସାନ ବାଳିକାକୁ ହାସଲ କରିଥିଲି, ତାହା ଆପଣଙ୍କ ସନ୍ତାନ ଅଟେ ନା ଭଉଣୀ? ତାର ବେଦନାଟି କି ପ୍ରକାର ଧରଣ ଅଟେ? ଦୁଃଖର ବିଷୟ, ମସ୍ତିଷ୍କର ଅସନ୍ତୁଳିତ ଜନକ ବ୍ୟାଧି ଅଟେ। ଆରେ ବା ହଁ, ସେ ଗତ ଅଗଷ୍ଟ ମାସରୁ ଚାରି ବର୍ଷ ଧରି ପୀଡିତ ଅଟେ। ହଁ, ଏହା ମାରେଙ୍ଗରୁ କିମ୍ବା ସେହି ଅଞ୍ଚଳର ଅନ୍ୟ କୌଣସି ସ୍ଥାନରୁ ଅଟେ ନା ପାଉଲି? ତେବେ ତ ଏହି ଝିଅଟି ସେହି ଜଣଙ୍କ ଅଟେ ନା? ହେ ମାତା, କେବଳ ଏକମାତ୍ର ଶକ୍ତି ରହିଛନ୍ତି ଯିଏକି ଏହି ଝିଅଟିକୁ ସୁସ୍ଥ କରିଦେଇ ପାରନ୍ତି। ସେହି ଜଣଙ୍କ ପରମେଶ୍ୱର ଅଟନ୍ତି ଯିଏକି ତାହାକୁ ଚିହ୍ନନ୍ତି, ସେହି ହେତୁ ମୁଁ ଖୁବ୍ ଆନନ୍ଦିତ ଅଟେ। ଭାଇ ନେଭିଲ, ତା ନିମନ୍ତେ ପ୍ରାର୍ଥନା କରିବାକୁ ସେଠାକୁ ଆପଣ ଯାଇଛନ୍ତି କି? ଯେହେତୁ ତା ପାଇଁ ପ୍ରାର୍ଥନା କରିବାକୁ ଭାଇ ନେଭିଲ ଯାଇଥିଲେ, ସେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇସାରିଛି। ଯେଉଁମାନେ ମେଷ ଗୁଡିକର ଭୋଜନକୁ ବୁଝନ୍ତି ସେପରି ପାଳକଗଣକୁ ଅଦ୍ୟାବଧି ପାଇଛନ୍ତି। ପ୍ରିୟ ଭଉଣୀ, ଆପଣଙ୍କ ସମସ୍ୟାଟି କଣ? ସେହି ସ୍ଥାନରେ ଚୌକି ଉପରେ ବସି ରହିଥିବା ଭଉଣୀଙ୍କ ଉଦ୍ଦେଶ୍ୟ ଅଟେ। ଆପଣଙ୍କ ବିଷୟ କିପରି? କର୍କଟ ରୋଗ? ଭଲ କଥା, ଯଦି ଆପଣମାନଙ୍କୁ ମୁଁ କିଛିଟା ବିଷୟକୁ ପଚାରିଥାନ୍ତି ଏପରି ହୋଇପାରେ ଯେ ଠିକ ଏହି ସ୍ଥାନରେ ପଚାରିବି, ଏଠାରେ ଏପରି କେତେଜଣ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ ସୁସ୍ଥତା ଲାଭ କରିଛନ୍ତି, କର୍କଟ ରୋଗରୁ ମୁକ୍ତ ହୋଇଛନ୍ତି, ନିଜ ନିଜ ହସ୍ତଗୁଡାକୁ ଉପର ଉଠାଇଲେ କି? ହେ ଭଉଣୀ, ଏହି ସ୍ଥାନକୁ ଚାହି ଦେଖନ୍ତୁ, ପରମେଶ୍ୱର ଆରୋଗ୍ୟକାରୀ ଅଟନ୍ତି, ସେ କଥାକୁ ଆମ୍ଭେମାନେ ସମସ୍ତେ ଜାଣୁ। ଯଦି ମୁଁ ଆପଣଙ୍କୁ ଏପରି କହିଥାନ୍ତି ଯେ ମୁଁ ସ୍ୱୟଂରୁ ସେହି ସ୍ଥାନକୁ ଯାଇ ମସ୍ତିଷ୍କ ସେ ବ୍ୟାଧିଟିକୁ ଉପଶମ କରିଦେଇଥାନ୍ତି, ତେବେ ସେ କ୍ଷେତ୍ରରେ ମୁଁ ଆପଣଙ୍କୁ ଭୁଲ ଧାରଣାଟି ଦେଇଥାନ୍ତି, କିମ୍ବା ସେ ନାରୀଙ୍କ ଶରୀରରୁ କର୍କଟ ରୋଗଟିକୁ ଦୂରେଇ ଦେଇପାରିଥାନ୍ତି। ଯଦି ଏପରି ଯୁକ୍ତି କରିଥାନ୍ତି ତେବେ ମୁଁ ଏକ ଭ୍ରାନ୍ତିଧର ବିଚାରକୁ ପ୍ରଦାନ କରିଥାନ୍ତି। କିନ୍ତୁ ମୁଁ ଗୋଟିଏ ବିଷୟକୁ ଜାଣେ, সেই স্থানে এক ভালু ছিলাম এক কর্কট রোগের যন্ত্রণা ছিলাম এক আবু অন্ধপ্রাণের সমস্যা এপরিকি মৃত্যুর ভয়াবহতা একদা পরমেশ্বর মেষগণকে কাবু করে নিয়েছিলাম পুনি পরমেশ্বর সমর্থন সহ মু যাইছিলি পুনি মু তাহাকু হত কলি আউ সে মেষটিকু ফেরাই আনিলি তাহা সত্য কথা অটে আজি আমাদের আগুন বড়ি থাকু পুনি কোণী শক্তিশালী অস্ত্রশস্ত্র সহ সজ্জিত থাই এপরি নুহে এপরি হবার কিংবা সেপরি ভাবে মধ্যে নুহে মাত্র প্রার্থনা রূপী এক সাধারণ ছাত্রী সহ মু অগ্রসর করে মু তাহাকু সুখ আড়কু ফেরাই আনিবি আপনার তাহাকু বিশ্বাস করতে কি ভৌণী আপনার সেপরি করতে না কি আপনার মধ্যে বিশ্বাস করতে হে ভৌণী আপনার সে প্রকার বিশ্বাস করতে না কি এতবে আপনার মধ্যে কেতে জন ব্যক্তি নিজের সর্বান্তক সহ এখন বিশ্বাস করতে মু যেতবে প্রার্থনা করা যায় সেতবে আপনার নিজ নিজ মস্তক বর্তমান অপরাধ করতু প্রিয় পিত এই স্থানের জন সুন্দরী কিশোরী শুয়ে রয়েছে যে কি আসি প্রকার চলাফুলা করে পারতে না পুনি আপনার তাঁর সাহায্য নকলে সে কদাপি চলাফুলা করে পারতে না শত্রু জনক তাঁর আক্রমণ করে অছি সে কোণী চিকিৎসক সমর্থ জ্ঞান কৌশল সম্পূর্ণ বাহারে অবস্থান করুছ সেই শত্রু জনক তাহলে অক্ষমতার বাতাবরণ মধ্যে এপরি দূরেই নেই যাই সারিছি যে চিকিৎসক সুদ্ধা গোটিয়ে মাত্র প্রয়াস করে তথাপি হে প্রভু সে তো আপনার উপস্থিতির বাহারে না সে তো ঠিক সেপরি এক স্থানের অনেক যে স্থানক আপনার নিজ হস্তক বড়াই পারতি তাপরক বড়াই পারতি পরমেশ্বর বচন আধার থাই মু এই যুবতী নারী উপরে নিজের হস্তক হস্তার্পণ করে পুনি মস্তক বাধিটি দোষারোপ করে ধমকায়ে যীশু খ্রিস্ট নামে তাহলে সুস্থ সবল নারী অবস্থাকে ফেরি আসা আহ্বান দিয়ে সে পরমেশ্বর মহিমা নিমন্তে জীবিত রহব চাষ করে পারন্তু ঠিক সেই অন্য পরি যে আসি অনেক পুনি ঠিক এইপরি ভাবে ঈশ্বরঙ্কর প্রশংসা গান করে পারতি যীশু খ্রিস্ট দ্বারা এ প্রকৃত সে প্রকার হেউ তাঁকর কেশগুচ্ছর শীতলতার অবস্থার কেবল কিছু ক্ষণ অন্তরালে সে পুনি সেই সুদূরবর্তী রম্যস্থলে যাই উপস্থিত হবে যে স্থানে মু বৃদ্ধাবস্থা কদাপি দেখলি না কেবল যুবক অবস্থা হি সার অটে তথাপি তাঁকর প্রিয়জনগণ এই স্থানে বসিলে কান্দুলে পুনি সে স্নেহ করতে গোটিয়ে প্রতাপী শত্রু যিয়ে আক্রমণ করেছি পুনি চিকিৎসক ক্ষমতার তাহলে কাঢ়ি আনি দোহলাই পকাইছি সেই জনক ভয়ানক কর্কট রোগের সিংহটি অটে হে ঈশ্বর উত্তরে তাঁর সপক্ষে থাই মু উপস্থিত হুয়ে তাঁকু ফেরাই আনবাক আসিছি বিজয় যীশু নামে মু কর্কট রোগ সেই সিংহটি হত করে যাঙ্ক পাই মু জনে রাজদূত অটে এ তাহলে যেপরি ছাড়ি দেই পারে পুলিশ যেপরি সুস্থ তলব করে পারতি একাধিক বর্ষ ধরে যেপরি জীবিত রয়ে পারতি তথাপি ঈশ্বর সম্মান পুনি গৌরবর কারণে আমমানক প্রভু যীশু খ্রিস্টক দ্বারা এপরি হয়ে পারে এতবে স্বর্গস্থপিত তাহা যে কেবল এক শক্তিশালী অস্ত্র এপরি নুহে কিংবা চক চক করুথিবা এক বর্ষা এপরি নুহে জনে বাক্যবাদকঙ্কর শব্দমালা কিংবা বর্ণমালা এপরি কিছু নুহে মাত্র এক সাধারণ পুনি বিশ্বাস সহ থাই এক পুনি এই শরীর পাই যাহাকু কর্কট রোগ শত্রুটি চিকিৎসক মানক ক্ষমতার বাহার রাখি তাঁকু আক্রমণ করিয়াছি কিন্তু হে প্রভু আজ এই সকাল বেলা মু তাঁকরি পাই আসি থাকে তাঁকু সেই সুকোমল ছায়াদার তৃণভূমি পুনি স্থির ধরণ আড়কু ফেরাই আনুছি ବିଜୟୀ ଯୀଶୁଙ୍କର ନାମରେ ଯାହାଙ୍କର ମୁଁ ଜଣେ ରାଜଦୂତ ଅଟଳନୀୟ ବିଶ୍ୱାସର ସହିତ ମୁଁ ବିଶ୍ୱାସ କରେ ଯେ ସେ ପୁନଶ୍ଚ ଫେରାଇ ଅଣାଯିବ। ପ୍ରାର୍ଥନାର ଏହି ଶକ୍ତି ଦ୍ୱାରା ଯାହାକୁ ଆମେ ଭିକ୍ଷା କରିଅଛୁ ତଦ୍ୱାରା ସେ ଫେରାଇ ଅଣାଯିବ। ଏହା ସଠିକ ରୂପେ ତଦ୍ରୁପ ହିଁ ହେଉ। ଏହି ବ୍ୟକ୍ତିଗଣ ଅତିଶୟ ରୂପେ ପୀଡିତ ଅଟନ୍ତି, ସେମାନେ ସୁସ୍ଥ ସବଳ ହୋଇଯିବେ, କେବଳ କରନ୍ତୁ। ହଁ, ଏହା ଠିକ୍ଠାକ୍ ଅଟେ। ପରମେଶ୍ୱର ପ୍ରତିଜ୍ଞା କଦାପି ଅସଫଳ ହୁଏ ନାହିଁ, ସେଗୁଡ଼ିକର ପଛେ ପଛେ ଆମମାନେ ଅନୁସରଣ କରି ଯାଇଥାଉ। ସେମାନେ ବାପ୍ତିସ୍ମର ଏକ ଉପାସନାର ଆୟୋଜନ କରିଛନ୍ତି। ଏଠାରେ ଏପରି କେତେକ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେମାନଙ୍କୁ ନିହାତି ପକ୍ଷେ ଯିବାକୁ ଅଛି। ଆଜି ରାତି ଆମମାନେ ଅନ୍ୟ ଏକ ଉପାସନାର ସେବାକୁ କରିବାକୁ ଯାଉଅଛୁ। ଏଠାରେ ଏପରି କେ ବ୍ୟକ୍ତି ଉପସ୍ଥିତ ଅଛନ୍ତି କି ଯିଏ ଆଜିର ରାତ୍ରିକାଳ ଆସିପାରନ୍ତି ନାହିଁ, ଯିଏକି ଆମମାନଙ୍କ ଠାରୁ ଏହି ସମୟରେ ପ୍ରାର୍ଥନା କରିବାକୁ ଚାହିଁବେ, ଯିଏକି ଆଜି ରାତ୍ରି ବେଳା ଏଠାରେ ଉପସ୍ଥିତ ହୋଇପାରନ୍ତି ନାହିଁ, ତେବେ ଆପଣ ଏହି ସ୍ଥାନକୁ ଆସିବେ କି? ଆପଣମାନେ ଯେଉଁମାନେ ଆଜିର ରାତ୍ରି ବେଳା ଉପାସନାରେ ଆସିପାରନ୍ତି ନାହିଁ ସେମାନଙ୍କ ନିମନ୍ତେ ଅଟେ। ପ୍ରାର୍ଥନାର ଏକ ପଙ୍କ୍ତିକୁ ପାଇବା ପାଇଁ ମୁଁ ଅଧିକ କିଛି ସମୟକୁ ପାଇବି। ଆଜିର ରାତ୍ରି ବେଳା ହାସଲ କରିବି ସେ ଲୋକମାନଙ୍କୁ ବାପ୍ତିଜ କରିବାକୁ ସେମାନେ ଲାଭ କରିଥିଲେ। ସେଠାରେ ଆପଣ ଏକ ଛୋଟ ବାଳକୁ ପାଇଥିଲେ କି, ଧରିଥିଲେ କି? ଭଲ କଥା। ହଁ ଭାଇ, ଆପଣଙ୍କୁ ଅଶେଷ ଧନ୍ୟବାଦ। କିଛି କାଳ ପରେ କିମ୍ବା ଠିକ୍ ଏହି ମୁହୂର୍ତ୍ତରେ ଯଦି ମୁଁ ଏହାକୁ ପାଠ କରେ ତେବେ ଏହା ଉପଯୁକ୍ତ ଧରଣ ବିଷୟ ହେବ କି? ମହାଶୟ, ଆପଣଙ୍କୁ ଧନ୍ୟବାଦ ଜଣାଏ। ପୁଣି ଆପଣ ଯଦି ଆମମାନଙ୍କୁ ଏକ ମିନିଟର କିମ୍ବା ଦୁଇ ମିନିଟର ଏକ ସମୟକୁ ପ୍ରଦାନ କରନ୍ତି ତେବେ ବାପ୍ତିସ୍ମର ଉପାସନାଟିକୁ ଆମମାନେ ହାସଲ କରିପାରନ୍ତୁ। ଆପଣ ଯେ ଏହି ବିଧିଟିକୁ ଦେଖିବାକୁ ଚାହାନ୍ତି ତାହା ମୁଁ ଜାଣେ। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବାପ୍ତିଜ ଦେବାକୁ ଇଚ୍ଛା କରୁଛନ୍ତି, ଏହି ପ୍ରାତଃକାଳରେ ତାହାକୁ ଗ୍ରହଣ କରିବାକୁ ଇଚ୍ଛା କରୁଛନ୍ତି, ଭଲ କଥା। ଭଦ୍ରା ନାରୀଗଣ ଏହି ସ୍ଥଳଟିର ଆଡ଼କୁ ଚାଲି ଆସନ୍ତୁ, ସେମାନଙ୍କର ପୋଷାକ ଗୁଡ଼ିକୁ ବଦଳାଇ ଦିଅନ୍ତୁ। ପୁଣି ପୁରୁଷଗଣ ସେହି ଅନ୍ୟ ନିକଟର ଆଡ଼କୁ ଚାଲି ଯାଆନ୍ତୁ। ଆଉ ଏହି ପୀଡିତ ବ୍ୟକ୍ତିଙ୍କ ନିମନ୍ତେ ମୁଁ ଯେତେବେଳେ ପ୍ରାର୍ଥନା କରୁଅଛି ସେତେବେଳେ ଏହି ବାପ୍ତିସ୍ମ ଆରାଧନା ନିମନ୍ତେ ଆପଣମାନେ ପ୍ରସ୍ତୁତି କରିଥାଇ ପାରନ୍ତି। ବର୍ତ୍ତମାନ ସେମାନେ ଯେଉଁମାନେ କି ତାହା ଅଟନ୍ତି, ଆଉ ଆଜିର ରାତ୍ରି ବେଳା ଆଜିର ରାତ୍ରିକାଳେ ମୁଁ ଅନ୍ୟ ଏକ ପ୍ରାର୍ଥନା ସମୟକୁ ପରିଚାଳିତ କରିବି। ଠିକ୍ ସେହି ସମୟରେ ଯେତେବେଳେ ସେମାନେ ଭିତରକୁ ଆସନ୍ତି ମୁଁ ତାହାକୁ ସଞ୍ଚାଳନା କରିବି। ପୁଣି ଆଜି ରାତ୍ରି ବେଳା ଆମମାନେ ଏଫିସିଓ ପୁସ୍ତକର ପ୍ରଥମ ଅଧ୍ୟାୟଟିକୁ ଆରମ୍ଭ କରିବୁ। ତତ୍ପରେ ଆପଣମାନଙ୍କୁ ଭବନ ମଧ୍ୟ ଲାଭ କରି ଆମମାନେ ଅତିଶୟ ଆନନ୍ଦିତ ଅଟୁ। ଯଦି ଯିବା ପାଇଁ ଆପଣମାନଙ୍କର ଅନ୍ୟ କିଛି ଉପାସନାଳ ହାସଲ କରି ନାହାନ୍ତି ତେବେ, କିନ୍ତୁ ଆପଣ ଯଦି ନିଜର ପାଳକଙ୍କୁ ପୁଣି ଉପାସନାଳୟକୁ ହାସଲ କରିଛନ୍ତି ତେବେ ଯେଉଁଠାରେ ଆପଣମାନେ ସାହାଯ୍ୟ ଲାଭ କରିଥାନ୍ତି ଆପଣମାନଙ୍କ ସେ ବହୁମୂଲ୍ୟ ସହଭାଗିତାକୁ ଯାଇ ଉପସ୍ଥିତ ହେଉନ୍ତୁ। ପୁଣି ଯେଉଁମାନେ ନିହାତି ପକ୍ଷେ ଯଦି ଯିବାକୁ ଚାହାନ୍ତି ପୁଣି ଏହି ସମୟରେ ସହଭାଗିତାକୁ ଆଉ ଲାଭ କରିବାକୁ ଯାଉଛନ୍ତି, ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଯେତେବେଳେ ଆପଣମାନେ ସୁଯୋଗ ପାଇପାରନ୍ତି ଆମମାନଙ୍କ ସହିତ ପୁନଶ୍ଚ ଉପସ୍ଥିତ ହେଉନ୍ତୁ, ଆପଣମାନଙ୍କୁ ଲାଭ କରି ଆମମାନେ ଅତିଶୟ ଆନନ୍ଦିତ ହେବୁ। ହେ ଭାଇ, ଆପଣ ମଧ୍ୟ ପ୍ରାର୍ଥନା କରାଇବା ପାଇଁ ଉପସ୍ଥିତ ଅଛନ୍ତି କି? ଆପଣଙ୍କର ସମସ୍ୟାଟି କଣ? ଉଚ୍ଚ ରକ୍ତଚାପର ସମସ୍ୟା ଅଟେ। ବର୍ତ୍ତମାନ ଆପଣମାନଙ୍କ ପରି ଅନ୍ୟମାନେ ନିଜ ନିଜର ମସ୍ତକକୁ ଆପଣମାନେ ଯେତେବେଳେ ଅବରୋଧ କରନ୍ତି ଏକ ମିନିଟ ପାଇଁ ତାହା କରନ୍ତି, ଆମେ ପ୍ରାର୍ଥନା କରିବାକୁ ଚାହୁଁ। ପିତ, ଆଜି ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ ମେଷପାଳକର ସେହି ସାଧାରଣ ଛୋଟ ଧରଣ ଛାତ୍ରୀଟିର ପାଇଁ ଧନ୍ୟବାଦ ଦିଏ। ପ୍ରାର୍ଥନାର ଉକ୍ତ ଛାତ୍ରୀଟି ଯାହାକି ସିଂହକୁ ତାହାର ଜାନୁଦୟକୁ ଅବନତି କରାଇଥିଲା, ପୁଣି ଏକ ଛୋଟ ବେଶକୁ ତାହାର କବଳରୁ ଛଡ଼ାଇ ଆଣିଥିଲା, ତତ୍ପରେ ତାର ମାତାଙ୍କଠାକୁ ପୁଣି ତାର ପିତାଙ୍କୁ ତାକୁ ଫେରାଇ ଆଣିଥିଲା। ଆମ୍ଭମାନଙ୍କର ଭାଇଙ୍କ ପାଇଁ ମୁଁ ପ୍ରାର୍ଥନା କରେ, ଅତି ଅନୁନୟ ହୋଇ ପ୍ରାର୍ଥନା କରେ ଯେ ଆପଣ ତାଙ୍କୁ ମଧ୍ୟ ସୁରକ୍ଷାର ସହିତ ହେ ପ୍ରଭୁ ବଳବଧ୍ୟକୁ ନେଇ ଆସିବେ। ତାଙ୍କର ଶରୀରର ରକ୍ତଚାପର କସରଟି ପୁଣି ସମସ୍ତ ପ୍ରକାର ଦୁର୍ବଳତା ଯେପରି ଦୂରେଇ ଯାଏ, ହେ ପ୍ରଭୁ ତାଙ୍କର ପଛେ ପଛେ ମୁଁ ଯାଏ ତାଙ୍କୁ ଫେରାଇ ଆଣନ୍ତୁ। ଯୀଶୁଖ୍ରୀଷ୍ଟ ନାମରେ ଏହା ତଦ୍ରୁପ ହେଉ, ଆମେନ୍। ହେ ଭାଇ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆହୁରି ଗୋଟିଏ ବିଷୟକୁ ମୁଁ କହିବାକୁ ଚାହେଁ, ମୁଁ ହାସଲ କରୁଥିଲି, ଅତିଶୟ ପୀଡିତ ଥିଲି, ବାନ୍ତି କରୁଥିଲି। ପୁଣି ମୁଁ ବିଚାର କଲି ଏହାକୁ ଆପଣମାନେ ଯେ ହାତ ଛଡ଼ା କରି ପକାନ୍ତୁ। ସେ କଥାକୁ ମୁଁ ଆଦୌ ଚାହେଁ ନାହିଁ। ଆପଣ ଯଦି ସେପରି କରିପାରନ୍ତି, ମୁଁ ଚିନ୍ତା କଲି କେହି ଜଣେ ବ୍ୟକ୍ତି ଯେ ବାହାର ପାଖରେ ଅଟକି ଯାଇଥିଲେ, ସେ କଥାକୁ ମୁଁ ଯଦି ଶୁଣିପାରିଲି, ତେବେ ହେ ଈଶ୍ୱର, ମୁଁ କଣ ବା ଦେଇ ପାରିଥାନ୍ତି। ମୋର ପତ୍ନୀ ଏପରି କହିବେ, ବିଲି, ତୁମକୁ ଭେଟିବାକୁ ବୃଦ୍ଧ ବ୍ୟକ୍ତି ଅଛନ୍ତି। ତତ୍ପରେ ଏହି ସ୍ଥାନକୁ କେହି ଜଣେ ସାଧାରଣ ଧରଣର ଜଣେ ଚନ୍ଦାମୁଣ୍ଡିଆ ବ୍ୟକ୍ତି ଆସି ପହଞ୍ଚିଲେ। ତାଙ୍କର ସମ୍ପୂର୍ଣ୍ଣ ମୁଖମଣ୍ଡଳଟି ଧୂସର ବର୍ଣ୍ଣ ଦାଢ଼ିରେ ଭରପୁର ହୋଇଥିଲା। ପୁଣି ସେ ଭିତରକୁ ପଶି ଆସିଲେ ଆଉ ପଚାରିଲେ, ଆପଣ ଭାଇ ବ୍ରାହ୍ମ ଅଟନ୍ତି କି? ମୁଁ କହିଲି, ହଁ ଭାଇ, ମୁଁ ସେଇ ଜଣକ ଅଟେ, ମୋର ନାମ ସିମୋନ ଅଟେ। ସେ ତାଙ୍କ ହାତଟିକୁ ମୋ ଉପରେ ଥୋଇ ଦିଅନ୍ତି, ପୁଣି ମୋହର ଉପରେ ମିନିଟର ପାଇଁ ଦୃଷ୍ଟି ପକାଇ ଦେଖନ୍ତି, କହନ୍ତି, ଭାଇ ବ୍ରାହ୍ମ ଆପଣ ଜଣେ ବିଶ୍ୱାସ ଅଟନ୍ତି? ହଁ, ବାଇବଲର ସିମୋନ ପିତର, ଏହା ଖୁବ୍ ଭଲ କଥା ହେବ। ତାହାକୁ ମୁଁ କେତେ ଅଧିକ ରୂପେ ପସନ୍ଦ କରିବି। ତାଙ୍କୁ ଅଧିକ କିଛି କଥାକୁ ଆଦୌ କହିବାକୁ ପଡେ ନାହିଁ, କେବଳ ମୋ ଉପରେ ତାଙ୍କର ହାତଟିକୁ ରଖିବାକୁ ପଡେ। ଏହା ସମ୍ପୂର୍ଣ୍ଣ ରୂପେ ଉତ୍ତମ ଧରଣର ବିଷୟ ହେବ। ଆଉ ତତ୍ପରେ ମୁଁ ଯେତେବେଳେ ନିଜର ଉପସ୍ଥିତି ବିଚାର ମଧ୍ୟକୁ ଚାଲି ଆସେ, ପରମେଶ୍ୱରଙ୍କ ସାହାଯ୍ୟ ଦ୍ୱାରା, ପରମେଶ୍ୱରଙ୍କର ଅନୁଗ୍ରହ ଦ୍ୱାରା, ମୁଁ ଯେତେବେଳେ ନିଜର ସ୍ଥିର ଚିତ୍ତକୁ ଚାଲି ଆସେ, ଏପରି ସ୍ଥଳେ ଶତ ଶତ ସଂଖ୍ୟକ ଲୋକ ଠିକ ଏହି ସମାନ ଧରଣ ବିଷୟକୁ ମଧ୍ୟ ଉପନୀତ କରନ୍ତି। ଯଦି ମୁଁ ସେମାନଙ୍କ ନିକଟରେ ଆସିଥାନ୍ତି, ପୁଣି ମୁଁ ବିଚାର କଲି, ହେ ପ୍ରଭୁ, ତେବେ ତ ମୁଁ ପାରିଲା ଭଳି ପ୍ରତ୍ୟେକ ଜଣଙ୍କ ନିକଟକୁ ମୋତେ ପହଞ୍ଚାଇ ଦିଅନ୍ତୁ, ମୋତେ କେବଳ ମାତ୍ରକୁ ପହଞ୍ଚାନ୍ତୁ। ମୁଁ ବିଚାର କଲି, ଯଦି ସିମୋନ କିମ୍ବା ପାଉଲ କେବଳ ହୋଇଥାନ୍ତେ, ସେମାନଙ୍କ ମଧ୍ୟରେ କେହି ଜଣେ ବ୍ୟକ୍ତି ଯଦି ହୋଇଥାନ୍ତେ, ପୁଣି ପଚାରିଥାନ୍ତେ, ଆସି କହିଥାନ୍ତେ, ତୁମ୍ଭେ ଭାଇ ବ୍ରାହ୍ମ ଅଟ କି? ହଁ, ସେମାନଙ୍କ ହାତକୁ ମୋ ଉପରେ ରଖିଥାନ୍ତେ, ପୁଣି ମୋ ଆଡ଼କୁ ଦେଖିଥାନ୍ତେ, ଆଉ କହିଥାନ୍ତେ, ଭାଇ ବ୍ରାହ୍ମ ଭଲ କଥା, କେବଳ ବାହାରକୁ ଚାଲି ଆସ, ମୁଁ ସୁସ୍ଥ ହୋଇସାରିଥାନ୍ତି, ମୁଁ ଠିକ୍ ଠାକ୍ ହୋଇସାରିଥାନ୍ତି ନିଶ୍ଚିତ ରୂପେ। ମୁଁ କହିଥିଲି, ବାଳକ, ମୋର ଉତ୍ସାହଟି ଠିକ୍ ସେହି ସମୟରୁ ବଢି ଯାଇଥାନ୍ତା। ମୁଁ କହିଥାନ୍ତି, ମୁଁ ସୁସ୍ଥ ହେବାକୁ ଯାଉଅଛି। ଆଜ୍ଞା, ହଁ, ମୁଁ ପୁରାପୁରି ଭାବେ ସୁସ୍ଥ ହେବାକୁ ଯାଉଅଛି। ପୁଣି ଏପରି କେତେକ ବ୍ୟକ୍ତି ଏଠାରେ ଅଛନ୍ତି, ଯେଉଁମାନେ ସେହି ସମାନ ଧରା ବିଷୟକୁ ଆଜି ସୁଦ୍ଧା ବିଶ୍ୱାସ କରନ୍ତି, ଆଉ ତାହା ହିଁ ସେହି କର୍ମଟି ଅଟେ ଯାହାକୁ କରିବା ନିମନ୍ତେ ମୁଁ ଏଠାକୁ ଚାଲି ଆସେ। ଆପଣମାନଙ୍କ ଉପରେ ହସ୍ତ ଥୋଇବାକୁ ଈଶ୍ୱରଙ୍କୁ ନିବେଦନ କରିବାକୁ ଚାଲି ଆସେ। ଏହି ଛୋଟ ବାଳକଟିର ସହିତ ମୁଁ ଯିବାକୁ ଇଚ୍ଛା ରଖେ। ସେ ମୋ ନିକଟକୁ ଯଦି ପହଞ୍ଚି ପାରେ, ତାକୁ ଦେଖିବା ନିମନ୍ତେ ଚାହେଁ। ସେ ଏକ ଶିଶୁ ବାଳକ, ଅନ୍ଧ ଅଟେ। ସେ କେତେ ଦିନ ଧରି ଏହି ଅନ୍ଧତ୍ୱ ପଡ଼ରେ ଅଛି? ଜନ୍ମଗ୍ରହଣ କରିବା ସମୟରୁ। ଆରେ ଛୋଟ ବାଳକ, ଆରେ ବା, ତୁ ଜଣେ ସୁସ୍ଥ ସବଳ ସୁନ୍ଦର ପରାକ୍ରମୀ ବାଳକଟିଏ ଅଟୁ। ହେ କରୁଣାମୟ ଈଶ୍ୱର, ଏହି ବାଳକଟିର ଜନ୍ମଗ୍ରହଣ କରିବା ଦିନରୁ ଚିକିତ୍ସକ ମାନଙ୍କ କିଛି କରିପାରି ତାର ବହୁ ଦୂରରେ ଥାଇ ଅନ୍ଧ ହୋଇ ରହି ଏହି ସାନ ବାଳକଟି ଜନ୍ମିଥିଲା, ଆଉ ସେ ଦେଖିପାରେ ନାହିଁ। ଏହି ସୁନ୍ଦର ଛୋଟ ବାଳକଟି ଦେଖିପାରେ ନାହିଁ। ତତ୍ପରେ ସେହି ଶତ୍ରୁଟି ଏହି ଶିଶୁ ସନ୍ତାନଟିର ଜୀବନର ଅବସ୍ଥାରେ ଏକ ସୁଯୋଗକୁ ଲାଭ କରିଥିଲା, ପୁଣି ଚିକିତ୍ସକଙ୍କ ଅକ୍ଷମତାର ସୁଯୋଗକୁ ନେଇ ତାକୁ ଦୋହଲାଇ ପକାଇଲା। ତେଣୁ ହେ ପ୍ରଭୁ, ଆଜିର ଏହି ପ୍ରାତଃ କାଳରେ ମୁଁ ତାହାର ପଛେ ପଛେ ଆସୁଅଛି। ପ୍ରାର୍ଥନାର ଏହି ଛୋଟ ସାଧାରଣ ଛାଟଣୀର ସହିତ ଥାଇ ଆସୁଅଛି। ଏହା ତାହାକୁ ହେ ପରମେଶ୍ୱର ଫେରାଇ ଆଣିବ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ସେହି ଶତ୍ରୁକୁ ଶୈତାନକୁ ଭେଟେ। ପୁଣି ଈଶ୍ୱରଙ୍କ ନିମନ୍ତେ ମୁଁ ଏହି ବାଳକକୁ ଦାବି କରେ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମୁଁ ତାର ଦୃଷ୍ଟିଶକ୍ତିକୁ ଦାବି କରେ, ଯାହାକୁ ଶୈତାନ ତାଠାରୁ ଛଡ଼ାଇ ନେଇଛି, ତାକୁ ପୁରସ୍କ ଫେରାଇ ଦେଉ ବୋଲି ଦାବି କରେ। ସେ ଏହାକୁ ଯେପରି ହାସଲ କରିପାରେ, ଯୀଶୁ ଖ୍ରୀଷ୍ଟ ନାମରେ ଏହା ସଫଳ ହେବ, ମୁଁ ଏହାକୁ କହିଅଛି। ଏତେବେଳେ ଆଦରଣୀୟା ଭଉଣୀ, ଆପଣ ସନ୍ଦେହର କାଣିଚା ବିଷୟକୁ ସୁଦ୍ଧା ଧାରଣ କରି ରଖନ୍ତୁ ନାହିଁ, କିନ୍ତୁ ଏହି ଛୋଟ ବାଳକଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଚଲାଭ କରିବାକୁ ଯାଉଅଛି। ମୁଁ ଚାହେଁ ଯେ ଆପଣ ତାହାକୁ ଏହି ଆରାଧନାକୁ ପୁନର୍ବାର ଘେନି ଆସନ୍ତୁ, ପୁଣି ଲୋକମାନଙ୍କୁ ଦେଖାନ୍ତୁ, ସେ ଦେଖିପାରିବ। ଯୀଶୁଙ୍କ ନାମରେ ତାହାକୁ ଦୃଷ୍ଟିଶକ୍ତି ଫେରାଇ ଦିଅନ୍ତୁ।
Hallelujah. Amen.
ପ୍ରଭୁ ଯୀଶୁଙ୍କୁ ହସ୍ତାର୍ପଣ କରିବା ପାଇଁ ଏହି ଶିଶୁ ସନ୍ତାନଟି ଯାହା ନିମନ୍ତେ ଆମମାନେ ଏତେ ଆକୁଣ୍ଠିତ ଚିତ୍ତରେ ପ୍ରାର୍ଥନା ଅର୍ପଣ କରିଅଛୁ, ତଥାପି ଏହି ପ୍ରାତଃକାଳରେ ଯୀଶୁଖ୍ରୀଷ୍ଟ ନାମରେ ଯେଉଁ ଛାଟଣୀଟିକୁ ଆପଣ ମୋତେ ଦେଇଅଛନ୍ତି ତାହାକୁ ସାଥିରେ ଧରି ମୁଁ ଆସିଥାଏ। ପୁଣି ଆପଣଙ୍କର ସାମର୍ଥ୍ୟ ଦ୍ୱାରା ହେ ପ୍ରଭୁ ଆପଣ ମୋତେ ସାହାଯ୍ୟ କରିଥିଲେ, ସେମାନଙ୍କୁ କାଢି ଆଣିବାକୁ ସାହାଯ୍ୟ କରିଥିଲେ, କର୍କଟ ବ୍ୟାଧିର ମୁଖରୁ କାଢି ଆଣିବାକୁ ଆପଣ ମୃତ୍ୟୁର ସେବିଷିକାରୁ କାଢି ଆଣିବାକୁ ମୋତେ ସାହାଯ୍ୟ କରିଥିଲେ। ପୁଣି ମୃତ୍ୟୁ ବୋଲି ଘୋଷିତ ହୋଇସାରିଥିବା ପରେ ମୃତକକୁ ସଜୀବ କରି ଉଠାଇଥିଲେ, ଯେତେବେଳେ କି ତାହା ଟାଣୁଆ ହୋଇ ଥଣ୍ଡା ପଡ଼ିଯାଇଥିଲା। ଯୀଶୁଖ୍ରୀଷ୍ଟ ନାମରେ ମୁଁ ଏହି ଶତ୍ରୁ ବିରୁଦ୍ଧରେ ଗମନ କଲି, ତେଣୁ ହେ ପ୍ରଭୁ ତାହାକୁ ପୁନଃ ସବଳ ସୁସ୍ଥ ସ୍ୱାସ୍ଥ୍ୟର ସହିତ ଫେରାଇ ଆଣନ୍ତୁ, ଏହାକୁ ପ୍ରଦାନ କରନ୍ତୁ ପରମେଶ୍ୱର ମହିମା ପାଇଁ, ଏହାକୁ ତଦ୍ରୂପ ସଫଳ କରାଯାଉ। ପୁଣି ହେ ନାରୀ ଆପଣଙ୍କର ପୀଡିତା ଅଟନ୍ତି, ଆପଣ ଜଣେ ବିଶ୍ୱାସନୀୟ ଅଟନ୍ତି କି? ହେ ପ୍ରଭୁ ଏହି ଛୋଟ ଛାଟଣୀର କ୍ଷମତା ଅନୁସାରେ ମୁଁ ତାହାକୁ ଫେରାଇ ଆଣୁଅଛି, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହା ତାହାଙ୍କୁ ପରିତ୍ୟାଗ କରୁ, ପୁଣି କଦାପି ଫେରି ନ ଆସୁ। ଭଲ କଥା, ସେଇ ସମାନ ଛୋଟ ଛାଟଣୀଟି ଯାହାକି ଯାଇଥିଲା ପୁଣି ଭାଇ ହାର୍ଲିଙ୍କୁ, ପୁଣି ଆପଣଙ୍କର ଝିଅକୁ, ପୁଣି ଆପଣଙ୍କୁ ବ୍ୟକ୍ତିଗତ ରୂପେ ଧରିଥିଲା। ସେତେବେଳେ ସ୍ୱର୍ଗସ୍ଥ ପିତା, ମୁଁ ଶତ୍ରୁର ବିରୋଧୀ ହୋଇ ଆସୁଅଛି, ପୁଣି ଆପଣ ଦାନ କରିଥିବା ଏହି ଛୋଟ ଛାଟଣୀଟିକୁ ବ୍ୟବହାରରେ ଲଗାଉଥିବା ଅବସ୍ଥାରେ ଥାଇ ମୁଁ ଆସୁଅଛି। ଯେହେତୁ ଆପଣ କହିଥିଲେ ଯଦି ଲୋକମାନଙ୍କୁ ତୁମେ ବିଶ୍ୱାସ କରିବାକୁ ଉଦ୍ୟୋଗୀ କରିପାର, ପୁଣି ତୁମେ ଯେତେବେଳେ ପ୍ରାର୍ଥନା କରିଥାଅ ସେତେବେଳେ ବିଶ୍ୱାସ ଭାବର ସହିତ ବିଶ୍ୱସ୍ତ ହୁଅ, ତେବେ ସେ ଛୋଟ ପଥରଟି ସଂହାର କରିବାର କାର୍ଯ୍ୟରେ ଅଗ୍ରସର ହେବେ। ହେ ପ୍ରଭୁ ଏହା ବର୍ତ୍ତମାନ ଅଗ୍ରସର ହେଉନ୍ତୁ, ଯେତେବେଳେ ମୁଁ ଏହି ନିବେଦନକୁ ତାଙ୍କର ଅନୁରୋଧକୁ ରକ୍ଷା କରି ପ୍ରେରଣ କରିଥାଏ, ଯୀଶୁ ଖ୍ରୀଷ୍ଟ ନାମରେ ଏହା ଠିକ ସେହିପରି ଭାବେ ସଫଳ ହେଉ, ଆମେନ୍। ଭଉଣୀ, ଖୁବ୍ ଭଲ କଥା, ଏତେବେଳେ ଆମମାନେ ଅଟୁ, ସ୍ନାୟୁଗୁଡ଼ିକ ଚିକିତ୍ସକମାନଙ୍କର କ୍ଷମତାରୁ ବାହାରେ ଅଟନ୍ତି, ସେମାନେ ଆପଣଙ୍କୁ ଏପରି କିଛି ଔଷଧକୁ ଦେଇପାରନ୍ତି ଯାହାକି ଆପଣଙ୍କ ତ୍ୱରକୁ କ୍ଷାନ୍ତ କରିଦେଇପାରେ, କିନ୍ତୁ ଏହା ଆପଣଙ୍କୁ ଆହୁରି ଅଧିକ ରୂପେ ପୀଡ଼ିତ କରିଦେଇପାରେ, କହି ଉତ୍ତରେ ଆହୁରି ସାଂଘାତିକ ରୂପେ ଯନ୍ତ୍ରମୟ କରିଦେଇପାରେ। ହଁ, ତାହା ହିଁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଏହି ସକାଳ ବେଳାରେ ଆମେମାନେ ତାହାର ବିରୁଦ୍ଧରେ ଅଗ୍ରସର କରୁଅଛୁ, ବାହାରି ଯାଉଅଛୁ, ଆପଣଙ୍କୁ ଫେରାଇ ଆଣିବାକୁ ଯାଉଛୁ। ପ୍ରଭୁ ଯୀଶୁ ପାଞ୍ଚଟି ଛୋଟ ପଥର ଯାହାକି ବିଶ୍ୱାସ ଅଟେ, ପୁଣି ପ୍ରାର୍ଥନାର ଛାଟଣୀ ସହିତ ଉପସ୍ଥିତ ଅଟେ, ତତ୍ପରେ ମୋର ଏହି ଭଉଣୀଙ୍କୁ ସ୍ନାୟୁଜନିତ ବିଚଳିତ ବ୍ୟବସ୍ଥାର ଅବସ୍ଥାର କୋଷଣରୁ ମୁଁ ତାଙ୍କୁ ଫେରାଇ ଆଣୁଅଛି, ଦୂରକୁ ଫୋପାଡ଼ି ଦେଉଅଛି, ମୁଁ ତାଙ୍କୁ ଶାନ୍ତିର ପୁଣି ଶୀତଳ ଛାୟାର ସବୁଜ ଚାରଣ ଭୂମିକ ଆଡ଼କୁ, ଶୀତଳ ଜଳର ନିର୍ଜଳ ଆଡ଼କୁ କଢ଼ାଇ ଆଣୁଅଛି, ଯୀଶୁ ଖ୍ରୀଷ୍ଟ ନାମରେ ମୁଁ ଏହାକୁ କାର୍ଯ୍ୟକାରୀ କରୁଅଛି, ଆମେନ୍। ପିତା ଈଶ୍ୱର, ଏହି ସାନ ବାଳିକାଟି ଏହା ଯେ ମାଂସପେଶୀ ଗୁଡ଼ିକର ଅକାମି ପଡ଼ିଆ ନଥିଲା ସେ ହେତୁ ଆମମାନେ ଅତିଶୟ ଧନ୍ୟବାଦ ଅଟୁ, ତଥାପି ଏହା ଯାହା କିଛି ଅଟଣା କାହିଁକି ତାହାକୁ ମନୋଯୋଗ ନ କରି ଏହା ଯେ ଅଦ୍ୟାବଧି ଆପଣଙ୍କର କ୍ଷମତାଧୀନ ଅଟେ ତାହା ହିଁ ସ୍ୱୀକାର କରୁଅଛି। ପୁଣି ବିଶ୍ୱାସର ଛୋଟ ଛାଟଣୀ ସହିତ, ପୁଣି ଏହି ପଥରଟିର ସହିତ ମୁଁ ଉପସ୍ଥିତ ହୁଏ, ତତ୍ପରେ ଏହି ପଥରଟିକୁ ମୁଁ ଫୋପାଡ଼ି ପାରିଲା ଭଳି ମୋର ସମସ୍ତ ଶକ୍ତି ଖଟାଇ ଫୋପାଡ଼ୁଅଛି। ଯୀଶୁ ଖ୍ରୀଷ୍ଟ ନାମରେ ଏହା ଲକ୍ଷ୍ୟଭେଦ କରୁ, ଆମମାନଙ୍କର ଭଉଣୀଟି ସୁସ୍ଥ ହୋଇଯାଆନ୍ତୁ। ଯୀଶୁ ଖ୍ରୀଷ୍ଟ ନାମରେ ମୁଁ ଏହାକୁ ଯାଚନା କରେ। ଯେପରିକି ଏହି ଯୁବତୀ ମାତା ଜଣକ ପୁଣି ତାଙ୍କର ସେ ଶିଶୁ ସନ୍ତାନଟି, ସେ ଶିଶୁ ସନ୍ତାନଟି ଯାହାକୁ ସେ ସେଇ ଦୂରବର୍ତ୍ତୀ ସ୍ଥାନରେ ସେଇ ପରପାରରେ ଭେଟିବାକୁ ଚାହାନ୍ତି, ସେଇ ଗୌରବଜନକ ସ୍ଥାନରେ ତାହା ଅଟେ, ଯାହା ବିଷୟରେ ମୁଁ ଠିକ କେତେକ ମୁହୂର୍ତ୍ତ ପୂର୍ବେ ବର୍ଣ୍ଣନା କରି କହିଅଛି। ଆଉ ଏପରି ହୋଇପାରେ ପୁଣି ଅନ୍ୟ ଏକ ସନ୍ତାନକୁ ପ୍ରସବ କରି ବଢ଼ାଇବା ନିମନ୍ତେ ମାତା ଜଣକ ଆଉ ଜୀବିତ ରହି ନ ପାରନ୍ତି। ତତ୍ପରେ ବିନା ଆପଣଙ୍କ ସାହାଯ୍ୟରେ ଏହି ଶିଶୁ ସନ୍ତାନ ସୁଦ୍ଧା ଦୀର୍ଘଜୀବୀ ହୋଇ ନପାରେ। ତଥାପି ଛାଟଣୀଟିର ସହିତ ମୁଁ ଆସୁଅଛି, ଆଉ ଶତ୍ରୁର ବିରୋଧ କରି ତାହାକୁ କାବୁ କରିନେବାକୁ ମୁଁ ସମର୍ଥର ସହିତ ଲକ୍ଷ୍ୟ ଅଚୁକ ଶକ୍ତିର ସହିତ ଅଗ୍ରସର କରୁଅଛି। ତତ୍ପରେ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ଏହି ପୀଡ଼ାକୁ ସଂହାର କରୁଅଛି। ପରମେଶ୍ୱରଙ୍କ ଗୌରବ ନିମିତ୍ତ ସେଗୁଡ଼ିକ ସୁସ୍ଥ ହୋଇଯିବ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଆମେନ୍। ଆରେ ବା, ତାହା ତ ଅତି ଉତ୍ତମ ବିଷୟ ଅଟେ, ମୁଁ ଖୁବ୍ ଆନନ୍ଦିତ, ଭଲ କଥା। ତେବେ ତ ସେହି ସେବାର କାର୍ଯ୍ୟଟି ଏକ ମହତ୍ ଧରଣର ସେବା କାର୍ଯ୍ୟଟି ଥିଲା, ଲୋକମାନଙ୍କୁ ବାହାରି ଆସିବାକୁ ପ୍ରେରିତ କରୁଥିଲା, ଏହା ତ ସକଳ କାର୍ଯ୍ୟକାରୀଙ୍କୁ ସୂଚିତ କରାଇଥିଲା। ଆମମାନଙ୍କର ସ୍ୱର୍ଗବାସୀ ପିତା ଏହି ମାତାଙ୍କୁ ସେଠା ସ୍ଥିତ ଚିକିତ୍ସକ ମାନଙ୍କ କ୍ଷମତାରେ ବାହାରେ ରଖି ଶୟତାନ ଏହି ନିରୀହ ମାଙ୍କୁ ଦୋହଲାଇ ପକାଇଛି। ସେମାନେ ଏକ ପ୍ରକାର ଔଷଧକୁ ସେହି ପ୍ରକାର ତାଙ୍କଠାରେ ପ୍ରୟୋଗ କରନ୍ତି, ଯାହାକି ତାଙ୍କୁ କେବଳ ଥରକୁ ଥର ଭାଙ୍ଗି ଚୁରମାର କରି ପକାଇବ। ପୁଣି ସେ ଯେ କେଉଁଠାରେ ଅଛନ୍ତି ସେ ବିଷୟରେ ତାଙ୍କୁ କଷ୍ଟକର ଭାବେ ବିଜିତ କରାଇବ। ତତ୍ପରେ ସେତେବେଳେ ତାଙ୍କର ପ୍ରକୃତ ଅବସ୍ଥାକୁ ଫେରିବେ, ସେତେବେଳେ ଏହା ତାଙ୍କ ପ୍ରତି ଅତି ଦୁଃଶ ବିଷୟ ହୋଇ ପରିଚିତ ହେବ। ତଥାପି ବିଶ୍ୱାସର ଛାଟଣୀ ସହିତ ମୁଁ ଆସୁଅଛି। ଏକ ପଥରକୁ ସିଧା ସଳଖ ରୂପେ ଲକ୍ଷ୍ୟସ୍ଥଳକୁ କେନ୍ଦ୍ରୀଭୂତ କରାଉଅଛି, ଲକ୍ଷ୍ୟସ୍ଥଳ ପରେ ସେହି କେନ୍ଦ୍ରଭୂମିକୁ ନିର୍ଦ୍ଦେଶିତ କରୁଅଛି। ଯୀଶୁ ଖ୍ରୀଷ୍ଟ ନାମରେ ପୁଣି ପରମେଶ୍ୱରଙ୍କ ମହିମାର ଉଦ୍ଦେଶ୍ୟରେ ମୁଁ ଏହି ବିଚଳିତ ଭୟାର୍ତ୍ତ ଅବସ୍ଥାକୁ ତାଙ୍କଠାରେ ଦୂରେଇ ଦିଏ, ଆମେନ୍। ପ୍ରିୟ ଈଶ୍ୱର, ସେଠାରେ ଭାଇ ଜର୍ଜ ମୃତପ୍ରାୟ ଅବସ୍ଥାରେ ପଡ଼ିଛନ୍ତି, କିଛି ଦିନ ପୂର୍ବରୁ ପଡ଼ିଛନ୍ତି। ଏକ ବିଶ୍ୱାସ ଯେ ତାଙ୍କ ପ୍ରତି କ'ଣ କରିଥିଲା ସେ ଘଟଣାକୁ ମୁଁ ଦେଖିଅଛି। ହେ ପ୍ରଭୁ, ଏତେବେଳେ ସେ ଗଣ୍ଠିବାତରେ ଆକ୍ରାନ୍ତ ଅଟନ୍ତି। ଆମମାନେ ଏପରି ଅନୁମାନ କରୁ ଯେ ସେମାନେ ତାଙ୍କୁ କିଛିଟା ଉପଶମ ଯୋଗ୍ୟ ପଥିକୁ ଦେଇପାରନ୍ତି, ଯାହାକି ତାଙ୍କର ଯନ୍ତ୍ରଣାକୁ କିଛିକାଂଶ ଲାଘବ କରିଦେଇପାରେ, କିନ୍ତୁ ଏହା ତ ସେହି ଯନ୍ତ୍ରଣାକୁ ରୋଗକୁ ସମୂଳେ ବିନାଶ କରିଦେଇ ନପାରେ। ତେଣୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମମାନେ ପ୍ରାର୍ଥନାକୁ ଲକ୍ଷ୍ୟଭେଦ କରୁ, ସେ ଘରକୁ ଫେରିଯାଇପାରନ୍ତି, ପୁଣି ପୁରାପୁରି ଭାବେ ଯେପରି ସୁସ୍ଥ ହୋଇଯାଇପାରନ୍ତି। ଭାଇ, ଆପଣଙ୍କୁ ଅଶେଷ ଧନ୍ୟବାଦ ଦିଏ। ଆପଣ କିପରି ଅଛନ୍ତି? ତରଳ ଝାଡ଼ା କି? ଓହୋ, ଭୀଷଣ ବଧିର ପଣିଆ କି? ଆପଣ ଭଲ ରୂପେ ଶୁଣିପାରନ୍ତି କି? ଆରେ ବା, ଶାରୀରିକ ସକ୍ଷମତାର ବାହାରେ ରହିଥିବା ଅବସ୍ଥାଟି, ଯୀଶୁଖ୍ରୀଷ୍ଟଙ୍କଠାରେ ଆପଣ ଜଣେ ବିଶ୍ୱାସୀ ଅଟନ୍ତି କି? ଏହି ବିଗତ ଦିନମାନଙ୍କରେ ମୁଁ ଜଣେ ସୁଚରିତ୍ର ନାରୀଙ୍କୁ ଦେଖିଥିଲି। ଆପଣ ସବୁଦିନ ପାଇଁ ପୁନଃଶ୍ଚରେ ଯୁବତୀ ନାରୀରେ ପରିବର୍ତ୍ତିତ ହୋଇଯିବେ। ଆପଣ ଯେ ତାଙ୍କର ମହିମା ପାଇଁ ଜୀବିତ ରହିବାକୁ ଚାହାନ୍ତି ତାହା ମୁଁ ଜାଣେ। ଫେରିଯିବାକୁ ବ୍ୟଗ୍ରତା, ଆପଣଙ୍କର ପୁଅ ତାକୁ ତୁମେ ଖୋଜି ପାଇପାରିନାହଁ କି? ଓହୋ, ସେ ଆଗକୁ ବଢି ବଢି ଗଲା କି? ଓ, ତାହା ଅଟେ, ଦୁଃଖରେ ମର୍ମାହତ ହୋଇ ଭାଙ୍ଗି ପଡ଼ିଛନ୍ତି। ହଁ, ତାହା ହିଁ। ସ୍ନେହମୟୀ ଭଉଣୀ, ମୁଁ ସେହି ସ୍ଥାନଟିକୁ ଆପଣଙ୍କୁ କଢ଼ାଇ ନେଇ ପହଞ୍ଚିବାକୁ ଚାହେଁ, ଯେଉଁ ସ୍ଥାନରେ ଆପଣ ଖୁବ୍ ଆଶ୍ୱସ୍ତି ଅନୁଭବ କରନ୍ତି। ଆଜିର ସକାଳବେଳା ଦର୍ଶନଟିର ସମ୍ବନ୍ଧରେ ଦେଇଥିବା ବ୍ୟାଖ୍ୟାକୁ ସେ ଶୁଣିଥିଲେ କି? ଆଚ୍ଛା, ତେବେ ଆପଣ ତାଙ୍କୁ କହିଦିଅନ୍ତୁ। ଆଚ୍ଛା, ତେବେ କଣ ଘଟଣା ଘଟିଥିଲା ସେ କଥାଟିକୁ ସେ ଆପଣଙ୍କୁ କହି ବର୍ଣ୍ଣନା କରିବାକୁ ଯାଉଅଛନ୍ତି। ଏହି ସ୍ଥାନରେ ଆପଣଙ୍କ ପ୍ରଶ୍ୱାସ ବାୟୁର ଅନତି ଦୂରରେ, ଆପଣଙ୍କ ଅବସ୍ଥାନ ଜାଗାର ଅନତି ଦୂରରେ ସେହି ସ୍ନେହର ବାଳକଟି ଆପଣଙ୍କ ପାଇଁ ଅପେକ୍ଷା କରି ରହିଅଛି। ଆପଣ ଠିକ ତାହାରି ପରି ନୂତନ ଭାବରେ ଅନୁପ୍ରାଣିତ ହୋଇପଡ଼ିବେ। ସ୍ନେହ, କେବଳ ସ୍ନେହର ପରିଚୟ ଅନୁପ୍ରାଣିତ ହୁଏ। ପ୍ରିୟ ସ୍ୱର୍ଗବାସୀ ପିତ, ଜୀବନର ଦୌଡ଼ଟିକୁ ଦୌଡ଼ା ଯାଇ ସାରିଅଛି, ସେପରି ସ୍ଥଳେ ଅଧିକ କିଛି ସମୟ ଅବଶିଷ୍ଟ ରହିଯାଏ ନାହିଁ। ପୁଣି ତାଙ୍କର ସେ ମୂଲ୍ୟବାନ ପୁତ୍ରଟି ନଦୀର ଠିକ ଅପର ପାର୍ଶ୍ୱରେ ରହିଅଛି। ଯଦି ସେ କେବଳ ପଛକୁ ଫେରି ଦେଖିପାରନ୍ତି ତେବେ ସେ କହିପାରନ୍ତି କେବଳ କିଛିଟା ଦିନ ପାଇଁ ଆଉ ବାକି ରହିଯାଇଛି। ପ୍ରଭୁ ନାବଟିର ପାଇଁ ସେ କେବଳ ଅପେକ୍ଷା କରି ରହିଛନ୍ତି, ଯାହାକୁ ତାଙ୍କୁ ସେ ଘନ କୁହୁଡ଼ିର ମଧ୍ୟ ଦେଇ କଢ଼ାଇ ନେବ, ପୁଣି ସେ ମହିମାମୟ ସ୍ଥାନକୁ ନେଇ ପହଞ୍ଚାଇ ଦେବେ। ହେ ପିତ, ତାଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ତାଙ୍କର ହୃଦୟକୁ ସାନ୍ତ୍ୱନା କରନ୍ତୁ। ପୁଣି ନଦୀର ସେହି ପର ପାଣିରେ ତା ଯେପରି ଏକ ମହାନ ପୁନର୍ମିଳନର ଅବସର ହୋଇପାରେ ସେହି ଅନୁଗ୍ରହ ପ୍ରଦାନ କରନ୍ତୁ।